ସୁତରାଂ ଆଜିର ପ୍ରାତଃକାଳରେ ତୁମ୍ଭମାନଙ୍କ ପରି କିଶୋର ଆଉ କିଶୋରୀ ମାନଙ୍କୁ ଦେଖି ମୋତେ ଅଧିକ ଆଶ୍ଚର୍ଯ୍ୟବୋଧ ହେଉଅଛି। ଆପଣମାନେ ଯେପରି ଦେଖୁଅଛନ୍ତି ଏମାନେ ସମସ୍ତେ 14, 15, ପୁଣି 16 ବର୍ଷ ବୟସର ସୁକୁମାର ବାଳକ ବାଳିକାଗଣ ଅଟନ୍ତି। ପୁଣି ସେମାନେ ସମସ୍ତେ ଉପାସନାଳୟକୁ ଆସନ୍ତି। ଏହି କମ୍ ବୟସର ବାଳକ ବାଳିକାଙ୍କ ବିଷୟରେ ଆପଣମାନେ ତ ଜାଣନ୍ତି, ସେମାନେ ଯେ ସୁନ୍ଦର ଦେଖାଯାଆନ୍ତୁ ଏହା ସେମାନେ ଇଚ୍ଛା କରିଥାନ୍ତି। ଆପଣମାନେ ଜାଣନ୍ତି ଯେ ସେମାନେ କେଶ ଗୁଡାକୁ କୁଞ୍ଚୁ କୁଞ୍ଚିଆ କରି ଆପଣଙ୍କ ମସ୍ତକକୁ ଅଳଙ୍କୃତ କରି ଆକର୍ଷିତ କରିବାକୁ ଚାହାନ୍ତି। ମୁଁ ଯେତେବେଳେ ପ୍ରଚାର କରୁଥିଲି ମୁଁ ଦେଖୁଥିଲି ଯେ ସେମାନେ ନିଜ ନିଜର ବାଳକୁ ବାରମ୍ବାର ଗୁଡାଇ ହେଉଥିଲେ। ତତ୍ପରେ କିଛି ସମୟ ତଳେ ସେମାନଙ୍କ କେଶ ଗୁଡାକ ଖୋଲାମେଲା ହୋଇ ସେମାନଙ୍କ ମୁଖମଣ୍ଡଳ ଉପରେ ପଡୁଥିଲା। ଏହିପରି ଭାବରେ ସେମାନଙ୍କ କେଶ ଗୁଡାକ କୁଞ୍ଚୁ କୁଞ୍ଚିଆ ହୋଇ ଅସ୍ତବ୍ୟସ୍ତ ହୋଇପଡେ। ଭଉଣୀ ଡୋଇଙ୍କର ଛୋଟ ଝିଅଟି ମୁଁ ତାହାକୁ ଧ୍ୟାନର ସହିତ ଦେଖୁଥିଲି। ପୁଣି ଭାଇ କଲିନ୍ସଙ୍କର ଛୋଟ ଝିଅଟିକୁ ସୁଦ୍ଧା ଧ୍ୟାନ ଦେଇଥିଲି। ତାର ନାମଟି କଣ ତ ଛୋଟ ଝିଅଟି ବେଟି, ହଁ ସାନ ଝିଅ ବେଟି ଅଟେ। ମୁଁ ତ ଆପଣଙ୍କ କିଛି ସ୍ମିତ ହସକୁ ମୁରୁକି ହସିଥିଲି, ତଥାପି ଆପଣମାନଙ୍କୁ ତ ଜଣା ସେହି ସବୁ ସୁନ୍ଦରୀଙ୍କୁ ଦେଖି ମୁଁ ହସିଥିଲି ଯେଉଁମାନେ ସେପରି କରୁଥିଲେ। ତତ୍ପରେ ତୁରନ୍ତ ମୁଁ ପ୍ରକୃତିସ୍ଥ ହୋଇପଡିଥିଲି। ଭଲ କଥା, ପରମେଶ୍ୱର ତୁମମାନଙ୍କ ପରି ଛୋଟ ଛୋଟ ସୁନ୍ଦର ସନ୍ତାନ ମାନଙ୍କୁ ବହୁଳ ରୂପେ ଆଶୀର୍ବାଦିତ କରନ୍ତୁ। ତୁମମାନେ ମୋ ପାଇଁ ଅତି ପ୍ରିୟ ପାତ୍ର ଅଟ, ଏହା ତ ନିରାଟ ସତ୍ୟ କଥା ଅଟେ। ସୌନ୍ଦର୍ଯ୍ୟତା ବୋଲି ଅର୍ଥାତ୍ ସୁନ୍ଦରତା ତାହା ତ ଆତ୍ମାରୁ ସୁନ୍ଦର ହେବାର ବିଷୟ ଅଟେ। ପୁଣି ଏହି ସୁନ୍ଦରତା ଏଠାରେ ଏହି ଉପାସନାରେ ଆସି ବସିଲେ ପୁଣି ବାକ୍ୟକୁ ଶୁଣିବା ଦ୍ୱାରା ମିଳିଥାଏ। ତାହା ହିଁ ଜଣେ ବାଳିକାକୁ ପ୍ରକୃତରେ ସୁନ୍ଦର କରି ଗଢି ତୋଳିଥାଏ। ଚାର କରେ ଯେ ଏହି ଜଣେ ଯୋଗ୍ୟ ବାଳକ ଯିଏକି ବିବାହ ଯୋଗ୍ୟ ଅଟେ ତାହାକୁ ସୁଦ୍ଧା ଏହି ସବୁ କଥାକୁ ବିଚାର କରିବା ଉଚିତ ଅଟେ। ମହାଶୟ ଆପଣଙ୍କୁ ଅଶେଷ ଧନ୍ୟବାଦ, ତାହା ତ ଉତ୍ତମ କଥା ଅଟେ। ଏହି ଜଣେ ବ୍ୟକ୍ତି ମୋ ସହିତ ସହମତି ପ୍ରକାଶ କରନ୍ତି, ଅର୍ଥାତ୍ ତାହା ସତ୍ୟ କଥା ସଠିକ କଥା ଅଟେ। ମୁଁ ଏପରି ବିଶ୍ୱାସ କରେ ଯେ ତାହା ହିଁ ଯାହାକି ନିରାଟର ସତ୍ୟ କଥା ଅଟେ। ପ୍ରକୃତରେ ତାହା ଏପରି ଏକ ବିଷୟ ଅଟେ ଯାହାକି ନିରାଟର ସତ୍ୟ କଥା ରୂପେ ବିବେଚିତ ଅଟେ। ବର୍ତ୍ତମାନ ଏହା ବିଚିତ୍ର ବିଷୟ ନୁହେଁ କି ମୁଁ ଯେତେବେଳେ ବାଇବଲ ଖୋଲିଲି ତଥା ବିଚିତ୍ର ରୂପେ ଦାନିଏଲ ନବମ ଅଧ୍ୟାୟକୁ ହିଁ ଖୋଲିଲି। ମୁଁ ତ ସାଧାରଣତଃ ପ୍ରତ୍ୟେକ ଜଣଙ୍କୁ କହିଥାଏ ଯେ ସେମାନେ ଆପଣା ଆପଣାର କୋର୍ଟକୁ ଆଦୌ ଖୋଲନ୍ତୁ ନାହିଁ। ଯେଉଁମାନଙ୍କର ସାର୍ଟ ଫାଟି ଯାଇଛି ଆଉ ମୁଁ ଧାରଣା କରେ ଯେ ମୋର କମିଜଟି ଫାଟି ନାହିଁ, ତଥାପି ମୁଁ ସେପରି ସମୟକୁ ଦିନେ ଦେଖିଥିଲି ଯେତେବେଳେ ମୁଁ ତାହାକୁ ଖୋଲି ପାରିନଥିଲି। କାରଣ ମୁଁ ନିଶ୍ଚିତ ଥିଲି ଯେ ମୋର ସାର୍ଟଟି ଫାଟିଥିଲା। ପୁଣି ଏହି ଖଣ୍ଡିକ ଯେ ସେପରି ନୁହେଁ ତାହା ମୁଁ ଧାରଣା କରେ। ପୁଣି ଆରେ ବା, ମୋ ନିଜ ପାଇଁ ଆମ୍ଭେମାନେ ପୁଣି ସମବେତ ଜନତାଙ୍କ ନିମନ୍ତେ ମୁଁ ସେପରି ବିଶ୍ୱାସ କରେ। ଆଜି ସକାଳେ ପବିତ୍ର ଆତ୍ମାଙ୍କ ଉପସ୍ଥିତିକୁ ଆମମାନେ ପସନ୍ଦ କରିଥାଉ। ତତ୍ପରେ ଆମମାନଙ୍କ ପରସ୍ପର ସହିତ ସହଭାଗିତାକୁ ପୁଣି ଉପସ୍ଥିତିକୁ ସୁଦ୍ଧା ଆମମାନେ ପସନ୍ଦ କରୁ। ଭାଇମାନେ ସଂଘବଦ୍ଧ ଭାବେ ଏକାଠି ରହିବାଟା ଯେ କେତେ ଉତ୍ତମ, ଶ୍ରେୟସ୍କର, ପୁଣି ଗ୍ରହଣଯୋଗ୍ୟ ଆଉ ଆଦରଣୀୟ ବିଷୟ ଅଟେ। ତାହା ତ ମସ୍ତକରେ ବହୁମୂଲ୍ୟ ତୈଳ ସ୍ୱରୂପ, ଯାହା ଦାଢ଼ିରେ ଅର୍ଥାତ୍ ହାରଣଙ୍କ ଦାଢ଼ିରେ ବହି ତାଙ୍କ ବସ୍ତ୍ରାନ୍ତରରେ ପଡିଲା। ବ୍ଲୁ ବୋର୍ ନାମକ ଭୋଜନାଳୟକୁ ଆଜି ଭୋଜନ କରିବାକୁ ମୁଁ ଯାଇଥିଲି। ପୁଣି ଭାଇ ବିଲ୍ ଆଉ ଭଉଣୀ ଡଚଙ୍କ ବ୍ୟତୀତ ମୁଁ ଅନ୍ୟ କାହାରିକୁ ସେଠାରେ ଦେଖିନଥିଲି। ପୁଣି ମୁଁ ପୂର୍ବେ କଦାପି ଦେଖିନଥିବା ଭଲ ଭାବରେ ଖରଡ଼ା ଯାଇଥିବା କୁକୁଡ଼ା ମାଂସକୁ ସେଠାରେ ବସି ସେମାନେ ଭୋଜନ କରୁଥିଲେ। ତତ୍ପରେ ସେଠାରେ ମୋହର ଏକ ଚିତ୍ତାକର୍ଷକ ସମୟ ଅତିବାହିତ ହୋଇଥିଲା। ପୁଣି ଏହି ଭୋଜନାଳୟରେ ମୁଁ ଝାଳରେ ତିନ୍ତି ପଡିଥିଲି, ତେଣୁ ମୁଁ ଉପର ମହଲାକୁ ଚାଲି ଯାଇଥିଲି ଆଉ ମଣ୍ଡଳୀର ଏକ ବିରାଟ ଦଳ ସହିତ ସେଠାରେ ସାକ୍ଷାତ କରିଥିଲି। ପୁଣି ମୋହର ମଧ୍ୟାହ୍ନକାଳୀନ ଭୋଜନର ଦେୟକୁ ପୈଠ କରିବାକୁ ସୁଦ୍ଧା ସେମାନେ ଆଗ୍ରହ କରିଥିଲେ। ପ୍ରକୃତରେ ତାହା ଅତି ସ୍ୱାଦିଷ୍ଟ ଭୋଜନ ଥିଲା, ମୁଁ ତାହାକୁ ଖୁବ୍ ପସନ୍ଦ କରିଥିଲି। ଯେତେବେଳେ ମୁଁ ଘରେ ପହଞ୍ଚିଲି ସେତେବେଳେ ବିଲି ଟମାଟରରେ ଭରା ଗୋଟିଏ ପେଟି ଆଣି ମୋ ପାଖକୁ ଆସିଲା, ଯାହାକୁ କେହି ଜଣେ ଶ୍ରଦ୍ଧାଳୁ ବ୍ୟକ୍ତି ଜୋର୍ଗିଆ ପରି ଏକ ଥଣ୍ଡା ପୁଣି ସୁନ୍ଦର ରାଜ୍ୟରୁ ମୋ ନିମନ୍ତେ ଧରି ଏଠାକୁ ଆସିଥିଲେ, ଯେଉଁଠାରେ ଏହି ବର୍ତ୍ତମାନ ସମୟରେ ମଧ୍ୟ ବେଶ ଥଣ୍ଡା ଲାଗେ ବୋଲି ସେମାନେ ମୋତେ କହିଥିଲେ। ତତ୍ପରେ ବାହାରେ ଜଣେ କିଶୋରଙ୍କ ସହିତ ଦେଖା ସାକ୍ଷାତ କରିଥିଲି। ଆଜିର ମଧ୍ୟାହ୍ନ ସମୟରେ ମୋର ସାକ୍ଷାତକାର କାର୍ଯ୍ୟକ୍ରମକୁ ସାରି ମୁଁ ଫେରୁଥିଲି। ତତ୍ପରେ ଦେଢ଼ ଘଣ୍ଟା ପୂର୍ବେ ମୋର ଉପାସନାଳୟକୁ ମୁଁ ଚାଲି ଚାଲି ଆସୁଥିଲି ଆଉ କେହି ଜଣେ କିଶୋର ଯୁବକ ବ୍ୟକ୍ତିଟିଏ ବାହାରେ ଜଗି ରହିଥିଲେ। ସେ କହିଥିଲେ, ମୁଁ କହିଥିଲି ଏହା ଅସହ୍ୟ ଗରମର ସମୟ, ସେ କହିଥିଲେ ଏହା ସେପରି ଧରଣର ଅଟେ। ସେ ଯେ ଜର୍ଜିଆରୁ ଆଗନ୍ତୁକ ଅଟନ୍ତି ସେ କଥା ମୋତେ ଜଣା ପଡିଲା, ଯେଣୁ ସେ କହିଥିଲେ ଜର୍ଜିଆରେ ନିଶ୍ଚିତ ରୂପେ ଏପରି ଗରମ ହେଉନାହିଁ। ଭଲ କଥା, ଏହି ଗରମ ସ୍ଥାନରୁ ବାହାର ହୋଇ ଆସିବା ପାଇଁ ଆମମାନେ ଯତ୍ନ କରୁଅଛୁ। ଆମମାନେ ସେପରି ପ୍ରୟାସ କରୁନାହୁଁ କି ସେହି ହେତୁରୁ ଆମମାନେ ଏହି ସ୍ଥାନରେ ଉପସ୍ଥିତ ଅଛୁ। ହେ ବନ୍ଧୁଗଣ, ଆମମାନେ ଏହି ସ୍ଥାନରେ ସେଇଥି ନିମନ୍ତେ ଉପସ୍ଥିତ ଅଛୁ। ହେ ବନ୍ଧୁଗଣ, ଆପଣମାନଙ୍କୁ ଅଶେଷ ଧନ୍ୟବାଦ। ଆପଣମାନଙ୍କ ସକଳ ପ୍ରକାର ସାହାଯ୍ୟ ସହାନୁଭୂତି ପାଇଁ କୋଟି କୋଟି ଧନ୍ୟବାଦ। ଆପଣମାନଙ୍କ ସହାନୁଭୂତି ବିନୁ ମୁଁ କଣ ବା କରିପାରିଥାନ୍ତି? ସତରେ ଆପଣମାନଙ୍କ ବିନୁ ମୁଁ କଣ ବା କରିପାରିଥାନ୍ତି? ମୋତେ ସ୍ନେହ କରିବାକୁ ଯଦି କେହି ହେଲେ ନଥାନ୍ତେ, ମୋର ସମାଚାରକୁ ଶୁଣିବା ନିମନ୍ତେ ଯଦି କେହି ହେଲେ ଆଗ୍ରହୀ ହୋଇନଥାନ୍ତେ, ତେବେ ତ ମୋର ସମସ୍ତ ସମାଚାର କୌଣସି ପ୍ରକାରେ ଉପକାରୀ ନ ହୋଇ ବ୍ୟର୍ଥ ହୋଇଥାନ୍ତା। ମୁଁ ତ ଏହାକୁ ଦୂରଭାଷ ତାର ସଂଯୁକ୍ତ ଖମ୍ବ ଗୁଡାକୁ ପୁଣି ଗଛଲତାଙ୍କୁ ପ୍ରଚାର କରିପାରିନଥାନ୍ତି, ସେଗୁଡାକ ଏହାକୁ ଆଦୌ ବୁଝିପାରିନଥାନ୍ତେ। ତତ୍ପରେ ଆପଣମାନେ ଏଠାକୁ ଆସି ଏହି ଆଳୟ ପରି ଏକ ଗରମ ସ୍ଥାନରେ ଯେତେବେଳେ ବସନ୍ତି, ପୁଣି ଏହାକୁ ଶ୍ରବଣ କରନ୍ତି, ପୁଣି ଏହା ତାହା ହିଁ ଅଟେ। ମୋହର ପତ୍ନୀ ମୋତେ କହୁଥିଲେ ଆଜି ସକାଳେ ସେ ପଥ ପାଖରେ ବସିଥିବା ସମୟରେ ଜଳି ପୋଡ଼ି ଯାଉଥିବା ପରି ଅନୁଭବ କରୁଥିଲେ। ତତ୍ପରେ ଜନତାଙ୍କୁ ଏଠାରେ ଦେଖି ପୁଣି କେତେକ ସମୟରେ ପୀଡିତ ଲୋକମାନଙ୍କୁ ଦେଖି ଯେଉଁମାନେ ଏହି ସବୁ ଉପାସନାକୁ ଆସି ବସି ରହିଥାନ୍ତି, ପୁଣି କେତେକ ସମୟରେ ପୀଡିତ ଲୋକମାନଙ୍କୁ ଦେଖି ଯେଉଁମାନେ ଏହି ସବୁ ସ୍ଥାନକୁ ଆସି ଉପାସନାରେ ବସି ରହିଥାନ୍ତି, ପରମେଶ୍ୱର ସେହି ମହାମହିମ ସ୍ଥାନରେ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ଏକ ସୁନ୍ଦର ଆକର୍ଷଣୀୟ ନିବାସ ସ୍ଥାନଟିଏ ଦିଅନ୍ତୁ, ଏହା ହିଁ ମୋର ପ୍ରାର୍ଥନା। ପୁଣି ସେ ଯେ ସେପ୍ରକାର କାର୍ଯ୍ୟକୁ କରିବେ ତାହା ହିଁ ମୁଁ କେବଳ ଆଶା କରେ ଆଉ ଭରସା ମଧ୍ୟ କରିଥାଏ। ତେଣୁ ଆସନ୍ତୁ ଆମେ ଲକ୍ଷ୍ୟ କରିବା, ମୋର କୋଟି କେହି ଜଣେ ସଜ୍ଜନ ବ୍ୟକ୍ତି ଏହାକୁ ସେହି ସ୍ଥାନରେ ରଖି ଦେଇଛନ୍ତି। ଆଜି ରାତିରେ ମୋତେ ଅଳ୍ପ କିଛି ଅଂଶକୁ ପାଠ କରିବାକୁ ଥିଲା। ଏହି ସମାଚାରର ସର୍ବପ୍ରଥମ ଅଂଶଟିକୁ କେତେ ଜଣ ବ୍ୟକ୍ତି ଉପଭୋଗ କରିଛନ୍ତି? ଓହୋ, ତାହା ଯଦି ଅସହ୍ୟ ଗରମର ସମୟ ହୋଇନଥାନ୍ତା, ତେବେ ତ ଆମମାନେ ତାହାକୁ ଲଗାତାର ରୂପେ ଅଗ୍ରସର ହେବାକୁ ଦେଇଥାନ୍ତୁ। ପ୍ରକାଶିତ ବାକ୍ୟ ପୁସ୍ତକରୁ ଆମମାନେ ସମ୍ପୂର୍ଣ୍ଣ ସପ୍ତାହଟି ଅଧ୍ୟୟନ କରି ଚାଲିଥାନ୍ତୁ। ମୁଁ ତ ଏହାକୁ ପ୍ରକୃତରେ ପସନ୍ଦ କରେ। ମୁଁ ଏହାରି ସହିତରେ ଅକ୍ଲେଶରେ ଜୀବନଯାପନ କରି ରହିବାକୁ ଚାହେଁ। ତେଣୁ ଏହି ସପ୍ତାହଭର ଆପଣମାନେ ଦୟାବଶତ ହୋଇ ମୋ ପାଇଁ ପ୍ରାର୍ଥନା କରନ୍ତୁ। ଯେହେତୁ ଆସନ୍ତା ରବିବାର ଦିନ ମୁଁ ଯଦି ଇଚ୍ଛା କରୁଥାନ୍ତି, ତେବେ ତ ମୋତେ ତାହାକୁ ନିହାତି ପକ୍ଷେ ସାମ୍ନା କରିବାକୁ ହିଁ ଅଛି। ସେହି ସପ୍ତାହ ଗୁଡାକୁ ଏକାଠି କରି ଯଥାସ୍ଥାନରେ ବ୍ୟବସ୍ଥିତ କରିବାକୁ ଯିବାକୁ ଅଛି, ଆଉ ତାହା ଏପରି ଏକ ବିଷୟ ଯାହା ସମ୍ବନ୍ଧରେ ମୁଁ କିଛି ହେଲେ ଜାଣେ ନାହିଁ। ତେଣୁ ମୁଁ କେବଳ ପ୍ରଭୁଙ୍କ ଉପରେ ଭରସା ରଖିବାକୁ ଯାଉଛି, ଯେପରିକି ସେ ମୋ ପାଇଁ ଉତ୍ତରଟିଏ ପ୍ରଦାନ କରିବେ। ତତ୍ପରେ ଏହା ଉପରେ ପ୍ରକାଶ ଦେଇଥିବା ବିଭିନ୍ନ ଲୋକଙ୍କ କଥା ଏବଂ ପ୍ରବନ୍ଧକୁ ମୁଁ ପାଠ କରିସାରିଅଛି, ଯେଉଁମାନେ ଏହା ଉପରେ ସେମାନଙ୍କ ଟୀକା ଟିପ୍ପଣୀ ଦେଇଛନ୍ତି। ମୁଁ ସବୁଠାରୁ ପ୍ରଖ୍ୟାତ ଲେଖକ ପୁଣି ଅଧ୍ୟାପକ ସ୍କଫିଙ୍କର ବ୍ୟାଖ୍ୟା ଗୁଡାକୁ ପାଠ କରିସାରିଛି, ଯାହାକୁ ସେ ଦାନିଏଲଙ୍କ 70 ସପ୍ତାହ ଉପରେ ଲେଖିଛନ୍ତି। ତଥାପି ତାଙ୍କର ଅଧିକାଂଶ ବ୍ୟାଖ୍ୟା ଗୁଡାକ ଉପରେ ମୁଁ ନିଶ୍ଚିତ ରୂପେ ଆଦୌ ସହମତ ହୋଇପାରିନଥିଲି, ଯେହେତୁ ମୁଁ ତାହାକୁ ସେପରି ଦେଖିପାରିନଥିଲି ଯେ କୌଣସି ପ୍ରକାରେ ଏହାର ଏକ ସ୍ପଷ୍ଟ ଚିତ୍ର ହେବାଟା ବାଞ୍ଛନୀୟ ଅଟେ। ଆଉ ଆପଣମାନେ ଯଦି ଆକୃତି ଗୁଡାକୁ ଏକ ସୁବ୍ୟବସ୍ଥିତ କ୍ରମରେ କ୍ରମାନୁସାରେ ସଜାଇ ରଖିବାର ଖେଳକୁ କ୍ରମାନୁସାରେ ଖେଳିଥାନ୍ତି, ତେବେ ଆପଣ ସେ ପ୍ରକାର ଢଙ୍ଗକୁ ଜାଣିଥାନ୍ତି। ଆପଣ ସେହିପରି ଧାରାନୁସାରେ ମତବ୍ୟକ୍ତ କରି କହିଥାନ୍ତି ଯେ ଆରେ ହେ, ଏହା ସେହି ଆକୃତି, ଏହା ସେହି ସ୍ଥାନରେ ରହିବାଟା ଉଚିତ। ତେବେ ତ ଆପଣ ସେ ପ୍ରକାର ଢଙ୍ଗକୁ ଜାଣିଥାନ୍ତି। ଆପଣ ସେହିପରି ଧାରାନୁସାରେ ମତବ୍ୟକ୍ତ କରି କହିଥାନ୍ତି ଯେ ଆରେ ହେ, ଏହି ସେହି ଆକୃତିଟି ସେହି ସ୍ଥାନରେ ରହିବାଟା ଉଚିତ। ନିଶ୍ଚିତ ଆପଣଙ୍କୁ ତାହାର ନମୁନାକୁ ଦେଖିବାକୁ ପଡେ, ପୁଣି ଲକ୍ଷ୍ୟ କରିବାକୁ ପଡେ ଯେ ଆପଣ କଣ କରୁଛନ୍ତି। ଆଉ ସେହି ଆକୃତି ଗୁଡାକୁ ନ ଦେଖି ଆପଣମାନେ ତହେଁ ଯଦି ଲଗାଇ ଚାଲନ୍ତି, ତେବେ ତ ଆପଣମାନେ ଏକ ତ୍ରୁଟିପୂର୍ଣ୍ଣ ଚିତ୍ରକୁ କିମ୍ବା ଏକ ଅସ୍ପଷ୍ଟ ଆଉ ଝାପ୍ସା ଚିତ୍ରକୁ ନିର୍ମାଣ କରିବାରେ ଲାଗି ପଡନ୍ତି। ପୁଣି କିପରି ଲାଗନ୍ତା ଯଦି ଆପଣଙ୍କ ପାଖରେ ଏକ ଖୁବ୍ ସୁନ୍ଦର ପୁଣି ମନମୁଗ୍ଧକର ଦୃଶ୍ୟର ଆକୃତି ବିଶିଷ୍ଟ ଏକ ଚିତ୍ର ଥାଏ, ପୁଣି ସେହି ଚିତ୍ରରେ ଗାଈଟିଏ ଏକ ଗଛର ଶୀର୍ଷ ଭାଗରେ ଘାସ ଚରୁଥାଏ, ତେବେ କିପରି ଲାଗିବ? ତେବେ ତ ତାହା ଆଦୌ ନିର୍ଭୁଲ ଚିତ୍ରଟିଏ ହୋଇନପାରେ। ଏହା ସେପରି କରିବ କି? ଯେହେତୁ ତାହା ସେପରି ସ୍ଥାନରେ ଘାସ ଚରିନଥାଏ, ଗାଈଟିଏ ଏକ ଗଛ ଉପରେ ଆଦୌ ଘାସ ଚରିନଥାଏ। ସୁତରାଂ ପବିତ୍ର ଆତ୍ମା ଧର୍ମଶାସ୍ତ୍ରର ସେ ପ୍ରସଙ୍ଗଟିକୁ ଯଦି ଏକତ୍ରିତ କରି ସଂକଳିତ ନ କରନ୍ତି, ତେବେ ତାହା ହିଁ ସେପରି ଧରଣର ଏକ ଅସ୍ପଷ୍ଟ ଆକୃତିକୁ ଆଣି ପରିଚୟକୁ ପ୍ରକାଶ କରିଥାଏ। ଆଉ ତାହା ହିଁ ଯାହାକୁ ଆମମାନେ ପ୍ରକୃତରେ ଆବଶ୍ୟକ କରିଥାଉ, ଅର୍ଥାତ୍ ଯାହା ସତ୍ୟ ତାହାକୁ ଆମମାନେ ଦେଖିବାକୁ ଚାହିଁଥାଉ। ତେଣୁ ଯେତେବେଳେ ପର୍ଯ୍ୟନ୍ତ ଆମମାନଙ୍କୁ ସତ୍ୟ ପ୍ରାପ୍ତି ହୋଇନଥାଏ, ସେତେବେଳେ ପର୍ଯ୍ୟନ୍ତ ଆମମାନଙ୍କ ବିଷୟବସ୍ତୁଟିକି ଯେପରି ଅଛି ସେହିପରି ଅକ୍ଷୁର୍ଣ୍ଣ ଅବସ୍ଥାରେ ରଖିବାକୁ ଅଛି। ତତ୍ପରେ ପରମେଶ୍ୱର ମୋତେ ଯେତେବେଳେ ସତ୍ୟକୁ ପ୍ରଦାନ କରନ୍ତି ସେତେବେଳେ ଯାଇ ମୁଁ ତା ବିଷୟରେ ପ୍ରଚାର କରି କହିବି, ହଁ ସେପରି କରିପାରିବି। କଣ ତାହା ତ ଆପଣମାନେ ଜାଣନ୍ତି କି ମୋର ଏପରି ଧାରଣା ଯେ ଭାଇ ରୟ ସ୍ଲଟର ପୁଣି ଏଠାରେ ଉପସ୍ଥିତ ଥିବା କେତେକ ପୁରୁଣା କାଳିଆ ସେବକଗଣ ଯେଉଁମାନେ କି ସେ ପ୍ରକାର ଧରଣର ସେବା କାର୍ଯ୍ୟକୁ ବହୁ ବର୍ଷ ପୂର୍ବେ ଆରମ୍ଭ କରି ସାରିଛନ୍ତି, ମୋର ଏପରି ଧାରଣା ଯେ ମୋର ସେବା କାର୍ଯ୍ୟଟି ଏଠା ସ୍ଥିତ ଏହି ଆରାଧନାଳୟରେ ଯେତେବେଳେ ଆରମ୍ଭ ହୋଇଥିଲା ସେତେବେଳର ତିନି ଚାରି ବର୍ଷର ସେବା କାର୍ଯ୍ୟର ପ୍ରାରମ୍ଭିକ ସମୟରେ ପୁଣି ସେହି ସମୟ ପର୍ଯ୍ୟନ୍ତ ନରକର ବିଷୟ ଉପରେ ମୁଁ କିଛି କହିପାରୁନଥିଲି, ଯେହେତୁ ମୁଁ ସେତେବେଳେ ଏହି କଥାକୁ ବୁଝିପାରିନଥିଲି ଯେ ତାହା ପ୍ରଜ୍ୱଳିତ ହେଉଥିବା ଅଗ୍ନିମୟ ସ୍ଥାନଟି ଅଟେ ଅବା ନରକର ଗହ୍ୱର ଅଟେ। ତେଣୁ ଯେତେବେଳେ ମଧ୍ୟ ମୁଁ କବର ଉପରେ ଶବ୍ଦଟିଏ ପ୍ରୟୋଗ କରିବାକୁ ଚାହୁଁଥିଲି ମୋର ମୁଖରୁ ପାତାଳ ହେଡିର ଶବ୍ଦଟି ଅକ୍ଲେଶରେ ବାହାରି ପଡୁଥିଲା, ସବୁବେଳେ ସେହି ପାତାଳ ପରି ଶବ୍ଦଟି ବାହାରି ପଡୁଥିଲା। ଯେତେବେଳେ ବି ମୁଁ ପାତାଳ ବିଷୟରେ କଥାବାର୍ତ୍ତା କରୁଥିଲି ମୋ ମୁଖରୁ ହେଡି ବୋଲି ଏକ ଶବ୍ଦ ବାହାରି ପଡୁଥିଲା, ପୁଣି ପାତାଳ ତାହା ହିଁ ତ କବର ଅଟେ। ତତ୍ପରେ ଏହି ବିଷୟକୁ ମୁଁ ସେତେଦିନ ପର୍ଯ୍ୟନ୍ତ ଅଚିନ୍ତାରେ ଛାଡି ଦେଇଥିଲି, ଯେତେଦିନ ପର୍ଯ୍ୟନ୍ତ ମୁଁ ସ୍ୱୟଂରୁ ବୁଝିନଥିଲି ଯେ ମୁଁ ପ୍ରକୃତରେ କଣ ପ୍ରଚାର କରୁଅଛି। ତତ୍ପରେ ଯାଇ ମୁଁ ନରକ ଉପରେ ପ୍ରଚାର କରିଥିଲି। ସୁତରାଂ ଯେତେବେଳେ ପର୍ଯ୍ୟନ୍ତ ମୋହର ବିଷୟବସ୍ତୁ ପରେ ଏକ ସୁସ୍ପଷ୍ଟ ଆଉ ପରିଷ୍କାର ଚିତ୍ର ମିଳିନଥାଏ ସେତେବେଳେ ପର୍ଯ୍ୟନ୍ତ ମୁଁ ନିଜର ବିଷୟବସ୍ତୁ ପରେ ଆଦୌ ପ୍ରଚାର କରିନଥାଏ। କାରଣ ମୁଁ ଏହି କଥାକୁ ଅନୁଭବ କରେ ଯେ କେହି ଜଣେ ସେବକ ଆପଣଙ୍କ ମଣ୍ଡଳୀକୁ ଯାହା କିଛି ବିଷୟ ଶିକ୍ଷା ଦିଅନ୍ତି ତାହାରି ସମ୍ବନ୍ଧରେ ଏବଂ ପରିପ୍ରେକ୍ଷୀରେ ତାଙ୍କୁ ଈଶ୍ୱରଙ୍କ ଠାରେ ଉତ୍ତର ଦେବାକୁ ପଡିଥାଏ। ଯେହେତୁ ସେ ଯାହା କିଛି ଶିଖାନ୍ତି ଆଉ କହନ୍ତି ମଣ୍ଡଳୀ ତାହାରି ଉପରେ ଆଶ୍ରିତ ହୋଇ ରହେ। ସେଥିରେ କଣ ବା ଉପକାର ହେବ ଯଦି ମୁଁ ଏମାନଙ୍କୁ କୌଣସି ଭ୍ରାନ୍ତ ବିଷୟ ଉପରେ ନିର୍ଭର ରଖିବାକୁ ଦିଏ। ଯେହେତୁ ଉପଯୁକ୍ତ ସମୟ ଯେତେବେଳେ ଆସି ପହଞ୍ଚିବ ସେତେବେଳେ ଆଶ୍ରୟର ସେହି ସ୍ଥଳଟି ଭୁଶୁଡି ପଡିବ ଆଉ ତାହା ନିଶ୍ଚିହ୍ନ ହୋଇପଡିବ ନା, ବୁଝନ୍ତି ତ। ପୁଣି କିଛି କ୍ଷଣ ପୂର୍ବେ ଯେଉଁ ଦର୍ଶନଟିକୁ ପରମେଶ୍ୱର ମୋତେ ଦେଖାଇଥିଲେ ସେହି ଦର୍ଶନରେ ମୁଁ ଲକ୍ଷାଧିକ ଜନତାଙ୍କୁ ଦେଖିଥିଲି। ଯେଉଁ ବ୍ୟକ୍ତି ଜଣକ ସେହି ଦର୍ଶନରେ ମୋ ସହିତ ଆଳାପ କରି କଥା କହୁଥିଲେ ସେ ମୋତେ କହିଥିଲେ ସର୍ବପ୍ରଥମ ବିଚାର ତୁମର ସେହି ସୁଷମାଶ ଅନୁସାରେ ହେବ ଯାହାକୁ ତୁମେ ପ୍ରଚାର କରିଅଛ। ଆଉ ମୁଁ କହିଥିଲି ଯେଉଁ ସୁଷମାଚାରକୁ ପାଉଲ ପ୍ରଚାର କରିଥିଲେ ପୁଣି ଅନ୍ୟାନ୍ୟ ପ୍ରେରିତଗଣ ଆଉ ଭକ୍ତଗଣ ସୁଦ୍ଧା ପ୍ରଚାର କରିଥିଲେ ସେହି ସମାନ ପ୍ରଚାରକୁ ମୁଁ ମଧ୍ୟ ସେମାନଙ୍କ ପରି କରିଅଛି। ତତ୍ପରେ କୋଟି କୋଟି ସଂଖ୍ୟକ ଜନତାଙ୍କ ଚିତ୍କାର ଶୁଣାଗଲା ଆଉ ସେମାନେ ଏପରି କହିଲେ ଆମମାନେ ତାହାରି ଉପରେ ଆଶ୍ରିତ ହୋଇ ରହିଅଛୁ। ଏହା ତାହା ହିଁ ଥିଲା, ବୁଝନ୍ତି ତ, ସତ୍ୟ କଥା। ସୁତରାଂ ଆଜି ରାତିରେ ମୁଁ ତାହାରି ଉପରେ ଅବାଧରେ ପ୍ରଚାର କରିବାକୁ ଚାହେଁ ଆଉ ଆମମାନେ ଅଧିକା ବିଳମ୍ବ ସମୟ ପର୍ଯ୍ୟନ୍ତ ଅଟକି ରହିବୁ ନାହିଁ, ତାହାରି ଉପରେ ଅଟକି ରହିବୁ ନାହିଁ, ଆଉ ଆଦୌ ପାସରନ୍ତୁ ନାହିଁ। ପୁଣି ଆଜିର ପ୍ରାତଃକାଳରେ ଏଠାରେ ଏକ ଛୋଟ ଟିପ୍ପଣୀକୁ ମୁଁ ଲେଖି ରଖିଅଛି। ଆଜି ସକାଳ ବେଳା ଦାନିଏଲଙ୍କ ବନ୍ଦିତ୍ୱ ଅବସ୍ଥାରେ ଥିବା ପ୍ରସଙ୍ଗ ଉପରେ ମୁଁ ପ୍ରଚାର କରିଥିଲି। ଗାବ୍ରିଏଲ ଦୂତ ତାଙ୍କ ପାଖକୁ ଆସିଥିଲେ, ପୁଣି ଭବିଷ୍ୟତର ଘଟଣା ବିଷୟରେ ତାହାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭବିଷ୍ୟତ ବିଷୟର ଉପରେ ନିର୍ଦ୍ଦେଶ ଆଜି ସକାଳେ ଆମେ ତାହାକୁ ଲାଭ କରିଥିଲୁ। ଆଜିର ରାତ୍ରି କାଳରେ ଗାବ୍ରିଏଲଙ୍କ ଦାନିଏଲଙ୍କ ସହିତ ଭେଟ କରିବାର ଛଅମୁଖୀ ଉଦ୍ଦେଶ୍ୟ ଏହାରି ଉପରେ ଆମେ ବିଚାର ବିମର୍ଶ କରିବାକୁ ଯାଉଅଛୁ। ପ୍ରଭୁ ଇଚ୍ଛା କରୁଥିଲେ ଆସନ୍ତା ରବିବାର ଦିନ ଆମେ 70 ସପ୍ତାହର ସମୟାବଧିର ଅଧ୍ୟୟନ କରିବୁ। ପୁଣି କିପରି ସମୟ ଅନ୍ତରାଳରେ ଆମେ ଯେ ଉପସ୍ଥିତ ହୋଇସାରିଛୁ ସେ ବିଷୟଟିକୁ ଲକ୍ଷ୍ୟ କରିବୁ, ଆମେ ପ୍ରକୃତରେ କେଉଁ ସ୍ଥାନରେ ଉପସ୍ଥିତ ଅଟୁ। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ଏହି 70 ସପ୍ତାହର ଅବଧି ବିଷୟରେ ଆମେ ଅବଗତ ହୋଇପାରୁଛୁ। ପୁଣି ଏହାରି ଉପରେ ଆମମାନଙ୍କୁ ଏକ ସୁସ୍ପଷ୍ଟ ଚିତ୍ର ଯଦି ମିଳିଯାଉଛି ତେବେ ଆମମାନେ କେବଳ ଏତିକିଟା କଥାକୁ ଜାଣିଯିବୁ ଯେ ଆମମାନେ କେଉଁ ସମୟ ମଧ୍ୟରେ ବାସ କରୁଅଛୁ। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ସେ ଯେ କେବେ ଆସୁଅଛନ୍ତି ସେ କଥାକୁ ଆମମାନେ ଏହାଦ୍ୱାରା ଆଦୌ ଜାଣିବୁ ନାହିଁ। କେହି ଜଣେ ହେଲେ ବ୍ୟକ୍ତି ସେ କଥାକୁ ଜାଣିବେ ନାହିଁ। ଯୀଶୁ ମଧ୍ୟ ସ୍ୱୟଂରୁ ସେ କଥାକୁ ଜାଣନ୍ତି ନାହିଁ। ସେ ଯେ ଜାଣିନାହାନ୍ତି ଏହାକୁ ସେ ସ୍ୱୟଂରୁ କହିଥିଲେ। ସେ ଏପରି କହିଥିଲେ କେବଳ ପିତା ହିଁ ସେହି ଦିନଟିକୁ ଜାଣନ୍ତି, ଏପରିକି ସ୍ୱର୍ଗଦୂତଗଣ ସୁଦ୍ଧା ତାହା ଜାଣନ୍ତି ନାହିଁ। ସେ ଯେ କେଉଁ ଦିନ ଆସୁଅଛନ୍ତି ତାହାକୁ ଆମ୍ଭମାନଙ୍କ ମଧ୍ୟରୁ କେହି ଜଣେ ହେଲେ ସୁଦ୍ଧା ଜାଣନ୍ତି ନାହିଁ। କିନ୍ତୁ ଆମମାନେ ଏତିକିଟା ମାତ୍ର କହିପାରିବା ସେହି ଘଡ଼ିଟିକୁ ପୁଣି କେଉଁ ସମୟ ମଧ୍ୟରେ ଆମମାନେ ବାସ କରୁଅଛୁ ସେହି କଥାକୁ ଜାଣିପାରିବା। ପୁଣି କେତେ ଯେ ନିକଟବର୍ତ୍ତୀ ହୋଇ ଆମେମାନେ ତାହାରି ଆମେ ତାଙ୍କର ରହିପାରିବୁ ସେ ବିଷୟ ସୁଦ୍ଧା ଜାଣିପାରିବା। ତତ୍ପରେ ପୂର୍ବେ ପ୍ରଚାର କରାଯାଇ ସାରିଥିବା ବିଷୟକୁ କିଛିଟା ପୁନରାବୃତ୍ତି କରିବା ଉଦ୍ଦେଶ୍ୟରେ ଯେହେତୁ କେତେକ ବ୍ୟକ୍ତି ଏହାରି ଉପରେ ଟେପ୍ କରୁଛନ୍ତି, ପଛ ପାଖର କୋଠରୀରେ ଟେପ୍ ଯନ୍ତ୍ର ଗୁଡାକ ଚାଲୁଅଛି, ଆଉ ଟେପ୍ ଗୁଡାକ ଅବଶ୍ୟ ସେଗୁଡାକ ପ୍ରତ୍ୟେକ ସ୍ଥାନକୁ ପ୍ରେରିତ ହେଉଅଛି। ଆଉ ଚତୁର୍ଥ ପୁଣି ପଞ୍ଚମ ଅଧ୍ୟାୟ ଗୁଡାକୁ ଆମମାନେ ପୁନଃ ଆଲୋଚନା କଲା ଉତ୍ତାରେ ଏହି ସକାଳବେଳାର ବିଷୟବସ୍ତୁକୁ ଆମମାନେ ଆରମ୍ଭ କରିବାକୁ ଯାଇଥିଲୁ। ତତ୍ପରେ ଆମମାନେ ସ୍ଥଗିତ ହୋଇ ପଡ଼ିଥିଲୁ। ଦାନିଏଲଙ୍କ ପୁସ୍ତକର ନବମ ଅଧ୍ୟାୟକୁ ଆମମାନେ ଆରମ୍ଭ କରିଥିଲୁ। ପୁଣି ଏତେବେଳେ ଆଜିର ରାତ୍ରି କାଳରେ ଆମମାନେ ନବମ ଅଧ୍ୟାୟକୁ ପୁନଶ୍ଚ ପାଠ କରିବୁ ଏବଂ ତହିଁରୁ ଆରମ୍ଭ କରିବୁ। ଏହା ଉପରେ ବିଚାର ବିମର୍ଶ କରିବା ପୂର୍ବେ କିଛି କ୍ଷଣ ପାଇଁ ଆସନ୍ତୁ ନିଜ ନିଜର ମସ୍ତକକୁ ଆମମାନେ ଅବନତ କରିବା, ପୁଣି ବଚନର ଲେଖକଙ୍କ ସହିତ ପ୍ରାର୍ଥନାରେ କଥାବାର୍ତ୍ତା କରିବା। ହେ ଆମମାନଙ୍କର କରୁଣାମୟ ପରମେଶ୍ୱର, ଆପଣ ଆମ ହୃଦୟର ସମସ୍ତ ଅଭିଳାଷକୁ ଯେ ଜାଣନ୍ତି ସେଥିରେ ଆମମାନେ ନିଶ୍ଚିତ ଅଟୁ। ଆମମାନେ କେଉଁ ଉଦ୍ଦେଶ୍ୟକୁ ପୋଷଣ କରି ଏଠାରେ ଯେ ସମବେତ ଅଟୁ ସେ କଥା ଆପଣଙ୍କୁ ଜଣା। ତତ୍ପରେ ଆପଣ ଏହାକୁ ମଧ୍ୟ ଜାଣନ୍ତି ଯେ ଆଜି ରାତ୍ରିରେ ଆମମାନେ ଏହି ଆଳୟ ମଧ୍ୟକୁ ଏପରି ବିଚାରକୁ ପୋଷଣ କରି ଆସିନାହୁଁ ଯେ ଆସିବା ନିମନ୍ତେ ଏହା ଏକ ଉତ୍ତମ ସ୍ଥାନ ହେବ, ପୁଣି ଅପରାହ୍ନ ସମୟ ନିମନ୍ତେ ଏକ ଛୋଟ ଧରଣର ବିରାମକୁ ଗ୍ରହଣ କରିବାର ସୁଯୋଗ ହେବ। ହେ ପିତା, ସେହି ଉଦ୍ଦେଶ୍ୟ ନିମିତ୍ତ କେହି ଜଣେ ହେଲେ ବ୍ୟକ୍ତି ଯେ ଏହି ସ୍ଥାନରେ ଉପସ୍ଥିତ ନାହାନ୍ତି ସେଭଳି କଥାକୁ ମୁଁ ବିଶ୍ୱାସ କରେ। ତଥାପି ମୁଁ ଏହାକୁ ବିଶ୍ୱାସ କରେ ଯେ ଆମେମାନେ ଏହି ଉଦ୍ଦେଶ୍ୟ ନିମିତ୍ତ ଏହି ଆଳୟ ମଧ୍ୟରେ ଉପସ୍ଥିତ ଅଛୁ, ଯେହେତୁ ଆମେମାନେ ଅତିଶୟ ରୂପେ ବିଶ୍ୱାସ ଭାଜନ ସଚ୍ଚୋଟ ଅଟୁ। ପୁଣି ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି, ସେହି କଥାକୁ ଜାଣିବାକୁ ଏବଂ ଶୁଣିବାକୁ ଅପେକ୍ଷା କରି ରହିଅଛୁ। ହେ ପ୍ରଭୁ, ଆମମାନେ ଆପଣଙ୍କୁ ସ୍ନେହ କରୁ, ପୁଣି ଆପଣଙ୍କ ବଚନକୁ ମଧ୍ୟ ଆମମାନେ ସ୍ନେହ କରୁ। ତତ୍ପରେ ଏହି ଆରାଧନାଳୟଟିକୁ ଆପଣ ଯଦି ଆମମାନଙ୍କ ନିମନ୍ତେ ପ୍ରଦାନ କରି ସାରିଛନ୍ତି, ଆମମାନଙ୍କ ମୁଣ୍ଡ ଉପରେ କେବଳ ଛାତଟିଏ ଦେଇ ପୁଣି କଂକ୍ରିଟର ପଥର ଗୁଡାକୁ ସଜାଇ ଏହାକୁ ପ୍ରସ୍ତୁତ କରିଛନ୍ତି, ତେବେ ତ ଏହି ସ୍ଥାନଟି ନିମନ୍ତେ ଆମମାନେ ଅତ୍ୟନ୍ତ ଧନ୍ୟବାଦୀ ଅଟୁ। ଯେହେତୁ ଆମମାନେ ବିଶ୍ୱାସ କରୁ ଯେ ଆକାଶର ଅଦୃଶ୍ୟ ସ୍ଥାନରେ ଆମମାନଙ୍କ ପାଇଁ ସୁରମ୍ୟ ସ୍ଥାନଟିଏ ଗୃହଟିଏ ରହିଛି, ଯେଉଁ ସ୍ଥାନର ମାର୍ଗରେ ଆମମାନେ ଏତେବେଳେ ଅଗ୍ରସର ହେଉଛୁ, ଆମ୍ଭେମାନେ ଆମ୍ଭମାନଙ୍କ ପୂର୍ବଜମାନଙ୍କ କଥାକୁ ମନେ ପକାଉ ଯେଉଁମାନଙ୍କ ପାଖରେ ଏହି ସୁଯୋଗଟି ସୁଦ୍ଧା ନଥିଲା। ତେଣୁ ହେ ପ୍ରଭୁ, ଅଭିଯୋଗ କରିବା ସମୟରେ ତାହା ଆମମାନଙ୍କ ହୃଦୟକୁ ଲଜ୍ଜିତ କରି ଆମମାନଙ୍କୁ ନତମସ୍ତକ କରାଇଥାଏ। ଆଉ ହେ ପିତ, ଆଜି ରାତିରେ ଆପଣ ଆମ୍ଭମାନଙ୍କ ନିକଟରେ ଧର୍ମଶାସ୍ତ୍ରର ବିଷୟକୁ ଯେ ଖୋଲିବେ ସେଥିପାଇଁ ପ୍ରାର୍ଥନା କରୁ। ଆଜି ରାତିରେ ଏହି ପଥର ପଥଚାରୀ ଆମେମାନେ ଯେତେବେଳେ ହେଉ ଆସନ୍ତୁ, ପୁଣି ଆମମାନଙ୍କ ସହିତ ଆମମାନ ପ୍ରତ୍ୟେକର ସହିତ ସହଯାତ୍ରୀ ହୋଇ ଗମନାଗମନ କରନ୍ତୁ। ଜିରୁସାଲମରୁ ଇମାଉସ ଆଡ଼କୁ ଯାଉଥିବା ଶିଷ୍ୟଦ୍ୱୟଙ୍କ ସହିତ ଆପଣ ଯେପରି କଥାବାର୍ତ୍ତା ହୋଇ ଅଗ୍ରସର କରୁଥିଲେ, ଆମମାନଙ୍କ ସହିତ ଠିକ୍ ସେହିପରି ଭାବରେ କଥାବାର୍ତ୍ତା କରନ୍ତୁ। ପୁଣି ଉପାସନାଟି ଯେତେବେଳେ ଆଜି ଶେଷ ହୁଏ ଆଉ ଆମେମାନେ ନିଜ ନିଜର ବିଭିନ୍ନ ସ୍ଥାନକୁ ସମ୍ଭବତଃ ଯାଇପାରୁ, ପୁଣି ଏପରି କହିପାରୁ ଆପଣଙ୍କ ବଚନରୁ ଆମମାନଙ୍କୁ ସେ କହୁଥିବା ସମୟରେ ଆମମାନଙ୍କର ହୃଦୟ ଗୁଡାକ କ'ଣ ଉତ୍ତପ୍ତ ହେଉନଥିଲା, ପାଠ କରାଯାଉଥିବା ବାକ୍ୟକୁ ଆଶିଷିତ କରନ୍ତୁ। ହେ ପ୍ରଭୁ, ମୋର ଦୁର୍ବଳ ପ୍ରୟାସକୁ ଆଶୀର୍ବାଦ କରନ୍ତୁ, ଯାହା କିଛି ସତ୍ୟ କଥା ଅଟେ କହିପ୍ରତି ମୋହର ମୁଖକୁ ଖୋଲନ୍ତୁ, ପୁଣି ଯାହା କିଛି ଭୁଲ କଥା କହିପ୍ରତି ମୋହର ମୁଖକୁ ବନ୍ଦ କରନ୍ତୁ। ତତ୍ପରେ ଆପଣଙ୍କ ପ୍ରଜାଗଣଙ୍କ ମଧ୍ୟରେ ପୁଣି ଆପଣଙ୍କ ନିଜସ୍ୱ ନାମର ନିମିତ୍ତ ଗୌରବ ଲାଭ କରନ୍ତୁ, ଯେପରିକି ସେମାନେ ତଦ୍ୱାରା ଆମମାନେ ବାସ କରୁଥିବା ସମୟକୁ ଲକ୍ଷ୍ୟ କରିପାରନ୍ତି, ପୁଣି ଯୀଶୁ ଖ୍ରୀଷ୍ଟଙ୍କ ଅତି ନିକଟବର୍ତ୍ତୀ ଆଗମନର ସମୟକୁ ବୁଝିପାରନ୍ତି। ଯେହେତୁ ଆମମାନେ ତାଙ୍କରି ନାମରେ ଆମମାନଙ୍କର ଅତି ପ୍ରିୟ ଯୀଶୁ ଖ୍ରୀଷ୍ଟ ନାମରେ ଯାଚନା କରୁଅଛୁ, ଆମେନ୍। ତତ୍ପରେ ଆମ୍ଭମାନଙ୍କ ସକଳ ଧର୍ମଶାସ୍ତ୍ରର ଅଂଶକୁ ପୁନରାବୃତ୍ତି କରିବା ନିମନ୍ତେ, କିଛି ସମୟ ପାଇଁ ସେପରି କରିବା ନିମନ୍ତେ ଆମମାନେ ଅଧ୍ୟୟନ କରିଥିବା ସମୟରେ ଏହାକୁ ପାଇଲୁ ଯେ ବନ୍ଦିତ୍ୱ ଅବସ୍ଥାରେ ଦୀର୍ଘ 68 ବର୍ଷ ଧରି ଦାନିଏଲ ବନ୍ଦୀ ହୋଇ ରହିଥିଲେ। ଏହାରି ଉପରେ ଟିକିଏ ବିଚାର କରି ଦେଖନ୍ତୁ। ପୁଣି ଆପଣମାନେ ଆଜି ସକାଳବେଳା ଯେଉଁମାନେ ଉପାସନାରେ ଉପସ୍ଥିତ ନଥିଲେ ସେମାନେ ନିଜର କାଗଜ ଓ ପେନ୍ସିଲକୁ ଧରି ରଖି ପ୍ରସ୍ତୁତ ଥାନ୍ତୁ, ଯେପରି ସେମାନେ ଏହାକୁ ଲେଖିନେବାକୁ ସକ୍ଷମ ହୁଅନ୍ତି। ଖ୍ରୀଷ୍ଟପୂର୍ବ 606 ଖ୍ରୀଷ୍ଟପୂର୍ବ 538 ପର୍ଯ୍ୟନ୍ତ ସମୟ ତାହା ଅଟେ। ଖ୍ରୀଷ୍ଟପୂର୍ବ 606 ଫେଡି ପକାନ୍ତୁ, ଆଉ ଆପଣମାନେ ଲାଭ କରିବେ ଯେ ଦାନିଏ 68 ବର୍ଷ ଧରି ବନ୍ଦିତ ଅବସ୍ଥାରେ ଥିଲେ। ଯିବା ପାଇଁ କୌଣସି ମଣ୍ଡଳୀ ନଥିଲା, ଶୁଣିବା ନିମନ୍ତେ କୌଣସି ପ୍ରଚାରିତ ବଚନ ନଥିଲା, କିଛିର ବ୍ୟବସ୍ଥା ଆଦୌ ନଥିଲା। ଏହା ସତ୍ତ୍ୱେ ତାଙ୍କ ପାଖରେ କିଛିଟା ପୁସ୍ତକ କିଛିଟା ଚମଡ଼ା ପୁସ୍ତକ ଗୁଡ଼ା ହୋଇ ରହିଥିଲା, ଯାହାକି ଜଣେ ଭାବବାଦୀ ତାଙ୍କ ପୂର୍ବରୁ ଭାବବାଣୀ କରି ଲେଖିଥିଲେ, ଆଉ ସେହି ଜଣକ ଜିରିମିୟ ଭାବବାଦୀ ଥିଲେ। ପୁଣି ସକଳ ଧର୍ମଗ୍ରନ୍ଥକୁ ସେ ଯେତେବେଳେ ଅଧ୍ୟୟନ କରୁଥିଲେ, ସେ ବୁଝିଥିଲେ ଯେ ସମୟଟି ଅତି ଶୀଘ୍ର ବିତିବାକୁ ଯାଉଛି। ସେହି 70 ବର୍ଷର ନିରୂପିତ ସମୟଟି ନିକଟବର୍ତ୍ତୀ ହେବାରେ ଲାଗିଛି। ଆଉ ଦାନିଏଲ ତ ଅତି ବିନମ୍ରତାର ସହିତ ନିଷ୍ଠାପର ଭାବେ ସେହି ସବୁ ବଚନକୁ ବିଶ୍ୱାସ କରିଥିଲେ, ଯାହାକୁ ଜିରିମିୟ ଭାବବାଦୀ ପ୍ରଚାର କରି କହିଥିଲେ। ଆଜି ରାତିରେ ମୁଁ ନିଜର ସହଭାଗିତାକୁ ଏହି କଥାଟି ହିଁ କହେ, ଆମ୍ଭମାନଙ୍କର ଭାବବାଦୀଗଣଙ୍କୁ ଆମମାନଙ୍କୁ ବିଶ୍ୱାସ କରିବାଟା ଉଚିତ କି? ଆଜ୍ଞା, ହଁ, ତାହା କରିବା ଉଚିତ। ଯେହେତୁ ପରମେଶ୍ୱରଙ୍କ ବଚନ ଭାବବାଦୀଙ୍କ ନିକଟକୁ ଆସେ, ସେମାନେ ତ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତାହାକୁ ଲାଭ କରିଥାନ୍ତି। ତତ୍ପରେ କେହି ଜଣେ ସତ୍ୟନିଷ୍ଠ ଭାବବାଦୀ ସେ ତ ଅନ୍ୟ ଜଣେ ଭାବବାଦୀଙ୍କ ବଚନକୁ କଦାପି ବ୍ୟର୍ଥ କରନ୍ତି ନାହିଁ। ସେମାନେ ତ କୌଣସି ପ୍ରକାରେ ତାହାକୁ ଭିନ୍ନ ପ୍ରକାରେ ପରିଚିତ କରାଇବେ ନାହିଁ, ଯାହାକୁ ତାହା ଆଦୌ ପରିଚିତ କରାଏ ନାହିଁ। ମାତ୍ର କେହି ଜଣେ ସତ୍ୟନିଷ୍ଠ ଭାବବାଦୀ ଯାହା କିଛି ବିଷୟ କହିଥିଲେ, ସେହି ବିଷୟକୁ ସେମାନେ ଅତି ଯଥାର୍ଥ ରୂପେ ପ୍ରକାଶ କରିବେ, ତାହା ହିଁ ସେମାନଙ୍କୁ ଜଣେ ଭାବବାଦୀ ବୋଲି ପରିଚିତ କରାଏ। ତତ୍ପରେ ସେମାନେ ସେହି ନିର୍ଦ୍ଦେଶକୁ ବଚନକୁ ଯେତେବେଳେ ଲାଭ କରନ୍ତି, ତାପରେ ଭବିଷ୍ୟତରେ କଣ ଯେ ଘଟଣା ଘଟିବାକୁ ଯାଉଛି ସେ କଥାକୁ ସେମାନେ ପୂର୍ବଭାସ କରି କହନ୍ତି। ଆପଣା ହୃଦୟ ମଧ୍ୟରେ ଭୟର ସହିତ ସେ କଥାକୁ ଜାଣିଥିବାରୁ ଯେ ସେମାନେ ସେପରି କିଛି ଭ୍ରାନ୍ତ ଧରଣର ବିଷୟକୁ ଯଦି କହନ୍ତି, ସେ ତାହା କୌଣସି ବ୍ୟକ୍ତିଙ୍କୁ ଅବଶ୍ୟ ବିପଥଗାମୀ କରିଦେବ। ସେପରି କର୍ମକୁ କରିବା ପାଇଁ ଆମମାନେ କଦାପି ଇଚ୍ଛା କରିନଥାଉ। ସୁତରାଂ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ସେପରି ଧରଣର ଏକ ନିର୍ଦ୍ଦେଶ ସୂଚକ ବାକ୍ୟକୁ କହିବା ପୂର୍ବେ ଆମମାନଙ୍କୁ ସୁନିଶ୍ଚିତ ଭାବେ ବୁଝିବାକୁ ଆବଶ୍ୟକ ରହିଛି ଯେ ଆମମାନେ ଯଥାର୍ଥ ରୂପେ ପ୍ରଭୁଙ୍କର ବଚନକୁ ଲାଭ କରିଛୁ। ବୁଝନ୍ତି ତ, ଏହାକୁ ଏକ ସତ୍ୟନିଷ୍ଠ ବାକ୍ୟ ହେବା ଉଚିତ। ଈଶ୍ୱରଙ୍କ ପବିତ୍ର ସିଂହାସନରୁ ନିର୍ଗତ ହୋଇଥିବା ସିଧାସଳଖ ଏକ ବଚନ ହେବା ଉଚିତ, ଅନ୍ୟଥା ଏହା ଆମମାନଙ୍କୁ ଆଦୌ କହିବା ଉଚିତ ନୁହେଁ। ଆଉ ସକଳ ଧର୍ମଗ୍ରନ୍ଥକୁ ପାଠ କରୁଥିବା ସମୟରେ ସେ ବୁଝିଥିଲେ ଯେ 70 ବର୍ଷର ସମୟଟି ଅତି ଶୀଘ୍ର ଶେଷ ହେବାକୁ ଯାଉଅଛି। ତେଣୁ ଦୀର୍ଘ 68 ବର୍ଷ ଧରି ସେଠାରେ ବାସ କରି ରହିସାରିଥିବା ଯୋଗୁଁ ଆଉ 2 ବର୍ଷର ସମୟ ଭବିଷ୍ୟତ ପାଇଁ ବାକି ରହିଛି। ତତ୍ପରେ ଈଶ୍ୱର ଆପଣା ପ୍ରଜାଗଣଙ୍କୁ ସେମାନଙ୍କ ନିଜସ୍ୱ ଜନ୍ମଭୂମିରେ ଯେ ପୁନଃ ସଂସ୍ଥାପନ କରିବେ, ସେ କଥାକୁ ସେ ବୁଝିଥିଲେ। ପ୍ରାର୍ଥନାରତ ଥିବା ସମୟରେ ସ୍ୱର୍ଗରୁ ଜଣେ ପରାକ୍ରମୀ ଦୂତ ତାଙ୍କ ନିକଟରେ ଯେ ଆସି ଉଭା ହେଲେ, ସେ ବିଷୟକୁ ଆମମାନେ ଦେଖିଲୁ। ଏହି ଜଣେ ସଜ୍ଜନ ବ୍ୟକ୍ତି ତାଙ୍କ ନାମକୁ କହିପାରନ୍ତି କି? ହଁ, ଗାବ୍ରିଏଲ। ସେ ତ ଜିହୁଦୀ ପ୍ରଜାର ପୁଣି ଜିହୁଦୀ ମଣ୍ଡଳୀ ପାଇଁ ଜଣେ ଦୂତ ଅଟନ୍ତି। ସେ କଥାକୁ କେତେ ଜଣ ବ୍ୟକ୍ତି ଜାଣନ୍ତି? ପ୍ରତ୍ୟେକ ସ୍ଥାନ ପାଇଁ ସେହି ଜଣଙ୍କ ଗାବ୍ରିଏଲ ଅଟନ୍ତି। ମଣ୍ଡଳୀ ନିମନ୍ତେ ଦୂତ ଜଣଙ୍କ ଗାବ୍ରିଏଲ ଅଟନ୍ତି, ଜିହୁଦୀ ମଣ୍ଡଳୀ ପାଇଁ ସେ ଏକା ତାହା ହିଁ ଅଟନ୍ତି। ସେ ମରିୟମଙ୍କ ପାଖକୁ ଆସିଥିଲେ, ସେ ଜିଖରିଆଙ୍କ ପାଖକୁ ଆସିଥିଲେ, ତେଣୁ ସର୍ବଦା ସେହି ଜଣଙ୍କ ଗାବ୍ରିଏଲ ଥିଲେ ଯିଏକି ଯା ଆସ କରୁଥିଲେ। ପୁଣି ସ୍ୱର୍ଗ ରାଜ୍ୟରେ ସେ ତ ଦୂତଗଣଙ୍କ ମଧ୍ୟରେ ଜଣେ ସର୍ବଶ୍ରେଷ୍ଠ ସ୍ୱର୍ଗଦୂତ ଅଟନ୍ତି। ତତ୍ପରେ ଆମମାନଙ୍କ ଭାଇ ଦାନିଏଲଙ୍କ ନିକଟକୁ ସେ ଏକ ଆଶ୍ଚର୍ଯ୍ୟଜନକ ସମ୍ଭାଷଣକୁ ପରମେଶ୍ୱରଙ୍କଠାରୁ ଆଣି ନଥିଲେ କି? ହେ ଦାନିଏଲ, ଅତିଶୟ ପ୍ରିୟ ପାତ୍ର ପୁରୁଷ, ଏପରି ସମ୍ଭାଷଣ ଦାନ କରିଥିଲେ। ପରମେଶ୍ୱର ଯେ ଆପଣମାନଙ୍କୁ ସ୍ନେହ କରନ୍ତି, ସେପରି ବିଷୟକୁ ଚିନ୍ତା କଲାବେଳେ ତାହା ଆପଣମାନଙ୍କୁ ଉଲ୍ଲସିତ କରିବ ନାହିଁ କି? ଯଦିଓ ମୁଁ ଅତିଶୟ ରୂପେ ସ୍ନେହ ପାଇ ନଥାନ୍ତି, ସେ କ୍ଷେତ୍ରରେ ମୁଁ ତ କେବଳ ଏତିକିଟା ଆଶ୍ୱାସନା ନିଜକୁ ଦେଇପାରିଥାନ୍ତି ଯେ ଯାହା ହେଉ ପଛେ ମୁଁ ସେହି ସ୍ଥାନରେ ତଥାପି ଆଂଶିକ ରୂପେ କ୍ଷୁଦ୍ରତମ ସ୍ନେହର ଅଧିକାରୀ ହୋଇ ରହିଛି। ଆପଣମାନେ ସେପରି ବିଚାରକୁ ପୋଷଣ କରିବେ ନାହିଁ କି? ନିଶ୍ଚିତ ରୂପେ ସେପରି କରିବେ, କେବଳ ଆଂଶିକ ରୂପେ ହେଉ ପଛେ। ପ୍ରତିଟି ସମୟରେ କିଛି ନା କିଛି ସମୟର ଅନ୍ତରରେ ସେ ମୋ ପାଇଁ ଚିନ୍ତା କରନ୍ତି, ତାହା ତ ମୋତେ ଚିତ୍କାର କରି ଉଲ୍ଲସିତ ହେବାକୁ କେବଳ ପ୍ରେରଣା ଦିଏ। ଏପରି ବିଚାର କରିବା ସମୟ ଯେ ସେ ମୋର ଅଧିକ ଯତ୍ନ ନିଅନ୍ତି। ତତ୍ପରେ ଆମମାନଙ୍କର ଏହା ନିଶ୍ଚିତ ଭରସା ରହିଛି ଯେ ସେ ଆମ ସମସ୍ତଙ୍କର ଯତ୍ନ ନିଅନ୍ତି, କାରଣ ଆମ୍ଭେମାନେ ଯେତେବେଳେ ପାପି ଥିଲୁ, ଖ୍ରୀଷ୍ଟ ଆମମାନଙ୍କ ପରିବର୍ତ୍ତେ ମୃତ୍ୟୁଭୋଗ କଲେ। ହେ ଭାଇ, ତାହା ହିଁ ସେହି ପ୍ରେମ ଅଟେ। ପୁଣି ଆମ୍ଭେମାନେ ଯେତେବେଳେ ଈଶ୍ୱରଙ୍କ ନିକଟରେ ବିଦ୍ରୋହୀ ହୋଇ ଦୂରରେ ରହିଥିଲୁ, ସେତେବେଳେ ସେ ଆମମାନଙ୍କୁ ପରମେଶ୍ୱରଙ୍କ ନିକଟବର୍ତ୍ତୀ କରାଇଲେ। ତତ୍ପରେ ଆମମାନଙ୍କ ପରିତ୍ରାଣର ଅଗ୍ରିମ ବଇନାକୁ ପ୍ରଦାନ କଲେ, ଯିଏକି ପବିତ୍ର ଆତ୍ମା ଅଟନ୍ତି। ପୁଣି ସେଠା ସ୍ଥିତ ବିଶ୍ୱାସର ସଙ୍ଗୀ କଲେ, ଯାହାକି ଜଗତର ସକଳ ବସ୍ତୁରୁ ଆମମାନଙ୍କୁ ଉର୍ଦ୍ଧ୍ୱରେ ରଖିଥାଏ। ପୁଣି ସେ ସବୁ ଉପରେ ଆମମାନେ ବିଜୟୀ ହୋଇ ତହିଁରୁ ପୃଥକ ହୋଇ ରହିଥାଉ, ତାହା ତ ସବୁଠାରୁ ଗୌରବଜନକ ଆହ୍ଲାଦ ଜନକ ବିଷୟ ଅଟେ। ଏହା ସେପରି ବିଷୟ ନୁହେଁ କି? ପ୍ରକୃତରେ ସତ୍ୟ କଥା ଅଟେ। ଯେତେବେଳେ ସେ ପ୍ରାର୍ଥନାରତ ଅବସ୍ଥାରେ ଥିଲେ ଗାବ୍ରିଏଲ ଆସିଥିଲେ ପୁଣି ତାଙ୍କୁ ଏପରି କହି ଅବଗତ କରିଥିଲେ ଯେ ସ୍ୱଦେଶ ଭୂମିକୁ ଯିବା ପୂର୍ବେ କେବଳ ଯେ 2 ବର୍ଷର ଏକ ବାକିଆ ସମୟ ରହିଯାଇଛି ସେପରି ନୁହେଁ ମାତ୍ର ସମ୍ପୂର୍ଣ୍ଣ ରାଷ୍ଟ୍ର ନିମିତ୍ତ ବ୍ୟବସ୍ଥିତ ହୋଇସାରିଥିବା ସେହି ନିର୍ଦ୍ଧାରିତ ସଂକଳ୍ପର ବିଷୟକୁ ସୁଦ୍ଧା ପରିଚିତ କରାଇଥିଲେ ଏହାରି ଉପରେ ବିଚାର କରି ଦେଖନ୍ତୁ ନିର୍ଦ୍ଧାରିତ ସକଳ ସଂକଳ୍ପକୁ ଜଗତ ମଧ୍ୟ ସ୍ଥିତ ସକଳ ଯାତ୍ରାର ବିଷୟକୁ ପରିସ୍ଥିତିର ବିଷୟକୁ ଗାବ୍ରିଏଲ ପୁଙ୍ଖାନୁପୁଙ୍ଖ ରୂପେ ଦାନିଏଲଙ୍କ ନିକଟରେ ବର୍ଣ୍ଣନା କରିଥିଲେ ଏହି ପ୍ରମୁଖ ବିଷୟକୁ ଦାନିଏଲଙ୍କ ନିକଟରେ ପ୍ରକାଶ କରିବା ନିମନ୍ତେ ସେ ପ୍ରେରିତ ହୋଇଥିଲେ ବୋଲି ସେ କହିଥିଲେ ସେହି ମାଓବାଦୀ କିପରି ଧରଣର ଅନୁଭୂତିକୁ ପ୍ରକୃତରେ ଅନୁଭବ କରିଥିବେ ତତ୍ପରେ ସେ ତାହାଙ୍କୁ କହିଥିଲେ ତାଙ୍କ ପ୍ରଜାଗଣଙ୍କ ଉପରେ 70 ସପ୍ତାହ ନିରୂପିତ ହୋଇସାରିଛି ପୁଣି ବିନାଶର ଦିନ ପର୍ଯ୍ୟନ୍ତ ତାହା ନିରୂପିତ ହୋଇସାରିଥିଲା ତାହା ତ ଯୁଗାନ୍ତ ସମୟ ଦିନ ଅଟେ ତେଣୁ ଏହା ବିନାଶର ସମୟ ପର୍ଯ୍ୟନ୍ତ ନିରୂପିତ ଅଟେ ସେ କହିଥିଲେ 70 ସପ୍ତାହ ନିରୂପିତ ହୋଇସାରିଛି ସେମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତି ତାହାକୁ କିଛିଟା ମାସ ମଧ୍ୟରେ ସୀମିତ କରନ୍ତି କେତେକ ଏକାଧିକ ଦିନର କଥାକୁ ପରିଚିତ କରାନ୍ତି ଆହୁରି କେତେକ ତ ଅନ୍ୟ କିଛି କହନ୍ତି କି ଚମତ୍କାର ସତେ ଏହା ଯଦି ପ୍ରକୃତରେ ସପ୍ତାହ ଗୁଡାକ ହୋଇଥାନ୍ତା ତେବେ ତ ସେ କ୍ଷେତ୍ର ଏହା 2 ବର୍ଷ 3 ମାସର ଅବଧି ହୋଇଥାନ୍ତା ପ୍ରକୃତରେ 1 ବର୍ଷ ପୁଣି 3 ମାସର ଏକ ସମୟ ହୋଇଥାନ୍ତା ପୁଣି ଧ୍ୟାନ ଦିଅନ୍ତୁ ଆପଣମାନେ ଏହା ତ ସେହି କ୍ଷେତ୍ରଟି ଅଟେ ଯେଉଁ ସ୍ଥାନରେ ଅତି ବିଶ୍ୱାସ ଭାଜନ ହୋଇ ଆମମାନଙ୍କୁ ଲାଭ କରିବାକୁ ହିଁ ଅଛି ତାହାର ଗଭୀର ଅର୍ଥକୁ ଖୋଜି ବାହାର କରିବାକୁ ଅଛି ତୁମ୍ଭ ଲୋକଙ୍କ ଉପରେ 70 ସପ୍ତାହ ନିରୂପିତ ହୋଇଅଛି କେଉଁ ଉଦ୍ଦେଶ୍ୟ ନିମନ୍ତେ କାହା ପାଇଁ କାହାର ଲୋକମାନଙ୍କ ଉପରେ ଏହା ନିରୂପିତ ହୋଇଅଛି ଦାନିଏଲଙ୍କ ଲୋକମାନଙ୍କ ଉପରେ ଜିହୁଜି ଜାତି ଉପରେ ନିରୂପିତ ହୋଇଅଛି ପୁଣି ଏହା କାହାର ନିମନ୍ତେ ଆଉ କେଉଁ କାରଣରୁ ନିରୂପିତ ହୋଇଥିଲା କେବଳ ଦାନିଏଲଙ୍କ ଉପରେ ସେପରି ନୁହେଁ ମାତ୍ର ଦାନିଏଲଙ୍କ ପବିତ୍ର ନଗର ଉପରେ ସୁଦ୍ଧା ନିରୂପିତ ହୋଇଥିଲା ବୁଝନ୍ତୁ ଦାନିଏଲଙ୍କ ପବିତ୍ର ନଗର ଉପରେ ସୁଦ୍ଧା ତାହା ନିରୂପିତ ହୋଇଥିଲା ପୁଣି ଆହେ ଉପସ୍ଥିତ ମଣ୍ଡଳୀ ଦାନିଏଲଙ୍କ ପବିତ୍ର ନଗର ତାହା କଣ ଥିଲା ତାହା ଜେରୁସାଲମ ପ୍ରକୃତରେ ଜେରୁସାଲମ ହିଁ ଥିଲା ତତ୍ପରେ ଆମେମାନେ ଏହାକୁ ବର୍ତ୍ତମାନ ବିଚାର କରିବାକୁ ଯାଉଅଛୁ ସମ୍ଭବତ ଆଜିର ରାତ୍ରି କାଳରେ ଏହା ଉପରେ ବିଚାର କରିପାରୁ ଜେରୁସାଲମ କେଉଁଠାରେ ଅବସ୍ଥିତ ଥିଲା କିଏ ଜେରୁସାଲମକୁ ସ୍ଥାପନ କରିଥିଲେ ଏହାର ଭିତ୍ତିମୂଳ କେବେ ସ୍ଥାପିତ ହୋଇଥିଲା କିଛି ସମୟ ଉତ୍ତାରେ ଆମମାନେ ଏହିସବୁ ପ୍ରଶ୍ନ ପରେ ଧ୍ୟାନ କରିବୁ କିଏ ଜେରୁସାଲମକୁ ସ୍ଥାପିତ କରିଥିଲେ ଏହା କେବେ ସ୍ଥାପିତ ହୋଇଥିଲା ଏହି ସବୁ ବିଷୟ ଉପରେ ଆମମାନେ କିଛି କ୍ଷଣ ଉତ୍ତରେ ଧ୍ୟାନ କରିବୁ ଜେରୁସାଲମକୁ କିଏ ସ୍ଥାପିତ କରିଥିଲେ ହେ ଛାତ୍ରଗଣ ଏହା ତ ଏପରି ଧରଣର ଏକ ଛୋଟ କାଟ ବିଷୟ ଅଟେ ଯାହାକି କୌଣସି ଏକ ଗୁପ୍ତ ସ୍ଥାନରେ ଲୁକ୍କାୟିତ ଅବସ୍ଥା ରହିଛି ତଥାପି ସେ ଏହାକୁ ନିଶ୍ଚିତ ରୂପେ ପରିଚିତ କରାନ୍ତି ଆଜ୍ଞା ହଁ ତାହା ହିଁ କିଏ ଜେରୁସାଲମକୁ ସ୍ଥାପିତ କରିଥିଲେ ପୁଣି ଏହା କେବେ ସ୍ଥାପିତ ହୋଇଥିଲା ଭଲ କଥା ପୁଣି ତାହା ତ ଦାନିଏଲଙ୍କର ପବିତ୍ର ନଗର ଅଟେ ତତ୍ପରେ ଆମମାନେ ଏ କଥାକୁ ସୁଦ୍ଧା ଜାଣୁ ଯେ ସେହି ସହରଟି ଯାହାକି ଦୀର୍ଘ 2000 ବର୍ଷ ଧରି ଅଭିଶପ୍ତ ଅବସ୍ଥା ରହିଛି ତାହା ପୁନଶ୍ଚ ନିର୍ମିତ ହେବ ତାହା ପୁନଃସ୍ଥାପିତ ହେବ ଆଉ ପୂର୍ବେ ଯେପରି ଭାବରେ ମନ୍ଦିରର ଉପାସନା କାର୍ଯ୍ୟଟି ସମ୍ପାଦିତ ହେଉଥିଲା ଠିକ୍ ସେହିପରି ଭାବରେ ତାହା ପୁନର୍ବାର କରାଯିବ ତାହା ହିଁ ନିରାଟ ସତ୍ୟ କଥା ଅଟେ ଜେରୁସାଲମରେ ତାହା କରାଯିବ ଆଉ ପ୍ରାରମ୍ଭିକ ସମୟରେ ଯେପରି ଭାବରେ ବଳିଦାନ ପୁଣି ପ୍ରତିଦିନର ହେବ ବୋଲି ଉତ୍ସର୍ଗ କରାଯାଉଥିଲା ଠିକ୍ ସେହିପରି ଭାବରେ ତାହା ପୁନର୍ବାର କରାଯିବ ମୁଁ ଏପରି ଧାରଣା କରେ ଯେ ଆଜି ରାତିରେ ଆମମାନେ ଏହାର ଅଧିକାଂଶ ବିଷୟ ଉପରେ ବିଚାର ବିମର୍ଶ କରିବାକୁ ଯାଉଅଛୁ କିମ୍ବା ଏହାର ଏକାଧିକ ବିଷୟ ଉପରେ ବିଚାର ବିମର୍ଶ କରିବାକୁ ଯାଉଛୁ ବର୍ତ୍ତମାନ ହେ ବନ୍ଧୁଗଣ ଆପଣମାନେ ଯେ ବୁଝନ୍ତୁ ତାହା ମୁଁ ଚାହେଁ ଅର୍ଥାତ୍ ଏହିସବୁ ବିଷୟ ଉପରେ ଧ୍ୟାନମଗ୍ନ ହୋଇ ରହିଥିବା ସମୟରେ ମୁଁ ନିଶ୍ଚିତ ରୂପେ ଏକାଧିକ ସପ୍ତାହର ଶିକ୍ଷାର ବିଷୟକୁ ଛାଡି ଯାଉଛି ତଥାପି ଏହାକୁ କେବଳ ସେପରି କିଛି ଉଦ୍ଧୃତ କରୁଥିବା ସମୟରେ ତାହାକୁ ପରିଚୟଭୁକ୍ତ କରୁଅଛି ଯେପରିକି ପାଗ ଟିକେ ଥଣ୍ଡା ପଡିଗଲା ଉତ୍ତାରେ କିମ୍ବା କିଛି କ୍ଷଣ ଉତ୍ତାରେ ସେହି ସପ୍ତ ମୁହର ଉପରେ ଆମେ ଯେତେବେଳେ ଉପସ୍ଥିତ ହେବୁ ସପ୍ତ ବିପତ୍ତି ସପ୍ତ ତୁରିଧ୍ୱନି ସେପରି ଅନ୍ୟାନ୍ୟ ବିଷୟ ଗୁଡାକ ଉପରେ ଦୃଷ୍ଟିପାତ କରିବୁ ସେତେବେଳେ ମୁଁ ପଛର ବିଷୟକୁ ଉଦ୍ଧୃତ କରିପାରେ ଆଉ କହିପାରେ ଆପଣମାନେ ଦାନିଏଲଙ୍କ 70 ସପ୍ତାହର ଶିକ୍ଷାକୁ ମନେ ପକାନ୍ତି କି ଆପଣମାନେ ମଣ୍ଡଳୀର ଯୁବକୁ ମନେ ପକାନ୍ତି କି ଏହା କେତେବେଳେ ଉର୍ଦ୍ଧ୍ୱଗୃତ ହେଲା ପୁଣି କିପରି ଘଟଣା ଘଟିଥିଲା ପୁଣି ଆପଣମାନେ ମଣ୍ଡଳୀ ଯୁବକୁ ପ୍ରକୃତରେ ମନେ ପକାନ୍ତି କି ଏହା ଯେ କେତେବେଳେ ଉର୍ଦ୍ଧ୍ୱଗୃତ ହେଲା ଆଉ କଣ ଘଟଣା ଘଟିଲା ସେ କଥାକୁ ମନେ ପକାନ୍ତି କି ତତ୍ପରେ ଦାନିଏଲଙ୍କର ଏହି 70 ସପ୍ତାହଟି ମଣ୍ଡଳୀର ଉର୍ଦ୍ଧ୍ୱକୁ ନୀତ ହେବା ସମୟଠାରୁ ଆରମ୍ଭ କରି ମଣ୍ଡଳୀର ପ୍ରତ୍ୟାବର୍ତ୍ତନ କରିବା ସମୟ ଅବଧି ପର୍ଯ୍ୟନ୍ତ କାଳକୁ ପରିଚିତ କରାଏ। ଏହା ତ ସେହି ସମୟର ଚକ୍ରକୁ ପରିଚିତ କରୁଛି ଯାହାକି ଏହାକୁ ସମ୍ପୂର୍ଣ୍ଣ କରିଥାଏ। ତତ୍ପରେ ଦାନିଏଲଙ୍କ 70 ସପ୍ତାହର ସବୁକିଛି ଅଂଶକୁ ନୁହେଁ, ମାତ୍ର ତାହାର କେବଳ ଏକମାତ୍ର ଅଂଶକୁ ସମ୍ପୂର୍ଣ୍ଣ କରେ। 70 ବର୍ଷ ନିରୂପିତ ହୋଇଅଛି। ତାଙ୍କ ଦର୍ଶନର ମଧ୍ୟରେ ଷଷ୍ଠମୁଖୀ ଉଦ୍ଦେଶ୍ୟ ନିରୂପିତ ହୋଇ ରହିଥିଲା। କଣ ଘଟଣା ଯେ ଘଟିବାକୁ ଯାଉଛି ସେ ବିଷୟ ତାଙ୍କୁ ସେ ଅବଗତ କରାଉଥିଲେ। ତତ୍ପରେ ତାଙ୍କ ଦର୍ଶନଟି ଷଷ୍ଠମୁଖୀ ଉଦ୍ଦେଶ୍ୟ ସହିତ ଜଡିତ ଥିଲା। ଆଜି ରାତିରେ ଆଜିର ପ୍ରାତକାଳରେ ଆମେ ବାକ୍ୟ ପ୍ରଚାରକୁ ସେହି ସ୍ଥାନରେ ଛାଡିଥିଲୁ ଯେଉଁ ସ୍ଥାନରେ 6 ଉଦ୍ଦେଶ୍ୟର ସମ୍ବନ୍ଧରେ କଥିତ ହୋଇଥିଲା। ପୁଣି ଏତେବେଳେ ଆମମାନେ ସେହି ସ୍ଥାନରେ ଉପସ୍ଥିତ ଅଛୁ। ଆମେ ସେହି 6 ଉଦ୍ଦେଶ୍ୟ ଉପରେ ଏତେବେଳେ ଅବସ୍ଥାନ କରି ରହିଛୁ। ଏହି ସମାନ କ୍ଷେତ୍ରରେ ଆମମାନେ ଏତେବେଳେ ଉପନୀତ। ଆମ୍ଭେମାନେ ଏତେବେଳେ ଲକ୍ଷ୍ୟ କରୁ ଯେ ବାକ୍ୟରେ 6 ଉଦ୍ଦେଶ୍ୟ ବିଷୟରେ କଥିତ ହୋଇଥିଲା, ସେଗୁଡ଼ାକ ମଧ୍ୟରୁ ପ୍ରଥମଟି ଏପରି। ଆସନ୍ତୁ ଆମମାନେ ଚତୁର୍ଥ ଅଧ୍ୟାୟ ଉପରକୁ ଯିବା, ତାହାରି ଚତୁର୍ଥ ପଦକୁ, ନା ଦାନିଏଲ 9 ଅଧ୍ୟାୟର 24 ପଦ ଉପରକୁ ଯିବା। ତୁମ୍ଭ ଲୋକମାନଙ୍କ ଉପରେ 70 ସପ୍ତାହ ନିରୂପିତ ହୋଇଅଛି। ବର୍ତ୍ତମାନ ମନେ ରଖିଥାନ୍ତୁ, ତାହା ତ ଇସ୍ରାଏଲ ଜାତିର ସମ୍ପୂର୍ଣ୍ଣ ଅବସ୍ଥିତି କାଳର ସମୟ ଅଟେ ଯାହାକି ଏହି ଜଗତରେ ପୂରା ହେବ। ସେଗୁଡ଼ାକ ନିରୂପିତ ହୋଇଅଛନ୍ତି, କେବଳ 70 ସପ୍ତାହ ହିଁ ନିରୂପିତ ହୋଇଅଛି। ତାହା ସେହି ନିର୍ଦ୍ଧାରିତ ସମୟ ଅଟେ ଯାହାକି ଜିହୁଦୀ ମାନଙ୍କ ନିମନ୍ତେ ନିରୂପିତ ହୋଇଅଛି। ତୁମ୍ଭର ଲୋକମାନଙ୍କ ଉପରେ ପୁଣି ତୁମ୍ଭର ପବିତ୍ର ନଗର ଉପରେ ନିରୂପିତ ହୋଇଅଛି। ସୁତରାଂ ଏହା ସେହି 70 ସପ୍ତାହ ଅଟେ, ଆଉ ଏହାକୁ ଆପଣମାନେ ଆଦୌ ଭୁଲନ୍ତୁ ନାହିଁ। ଏହା ତ ସେହି ସମୟରୁ ଆରମ୍ଭ ହୋଇ ଜିହୁଦୀ ମାନଙ୍କ ଶେଷ କାଳ ପର୍ଯ୍ୟନ୍ତ ପରିଚିତ ହେବ। ପୁଣି ଏକ ନୂତନ ସହରର ସ୍ଥାପନା ପର୍ଯ୍ୟନ୍ତ ଜିରୁସାଲମର ଶେଷ ସମୟକୁ ସୁଦ୍ଧା ପରିଚିତ କରିବ। ପୁଣି ଓହୋ, ଆଜି ରାତିରେ ପ୍ରକୃତରେ ବାସ୍ତବାକାରେ ପୁଣି ଅତି ଗଭୀରତାର ସହିତ ଆମମାନେ ଏହା ଉପରେ ଅଧ୍ୟୟନ କରିବୁ ବୋଲି ମୁଁ ଭରସା କରେ। ତୁମ୍ଭର ପ୍ରଜାମାନଙ୍କ ନିମନ୍ତେ ପୁଣି ତୁମ୍ଭର ପବିତ୍ର ନଗର ଉପରେ ନିରୂପିତ ହୋଇଅଛି। କଣ କରିବାକୁ ନିରୂପିତ ହୋଇଅଛି? ଅଧର୍ମର ଶେଷ କରିବାକୁ। ଏତେବେଳେ ସେ ତାଙ୍କୁ କଣ କହିଥିଲେ? ଏହା ଯେ ଆଉ କେତେ ଦିନର ସମୟ ହେବ ସେ କଥାକୁ ବୁଝିବାକୁ ସେ ଚାହିଁଥିଲେ। ଆମ୍ଭେମାନେ ଯେ ଯୁଗାନ୍ତ ସମୟରେ ଉପସ୍ଥିତ ସେ କଥାକୁ ମୁଁ ଜାଣେ, ଯେପରିକି ଆମମାନେ ଏତେବେଳେ ଉପସ୍ଥିତ ହୋଇଛୁ ହେ ପ୍ରଭୁ ତାହାଇ। ଏହି ଆରାଧନାଳୟରେ ଆଜିର ରାତ୍ରି କାଳରେ ଉପସ୍ଥିତ ଥିବା କେତେ ଜଣ ବ୍ୟକ୍ତି ବିଶ୍ୱାସ କରନ୍ତି ଯେ ଆମମାନେ ଯୁଗାନ୍ତ ସମୟରେ ଉପସ୍ଥିତ ହୋଇସାରିଛୁ? ଆମେନ୍ ବୋଲି କହନ୍ତୁ। ଅଶେଷ ଧନ୍ୟବାଦ, ଆମମାନେ ସମସ୍ତେ ପ୍ରକୃତରେ ଯୁଗାନ୍ତ ସମୟରେ ଉପସ୍ଥିତ ଅଟୁ। ପୁଣି ପରମେଶ୍ୱରଙ୍କ ଦ୍ୱାରା ଆମମାନେ ବୁଝିବାକୁ ଯତ୍ନ କରୁଅଛୁ ଯେ ତାହା ପ୍ରକୃତରେ କେତେ ଦିନ ଧରି ବଳବତ୍ତର ହୋଇ ରହିବାକୁ ଯାଉଛି। ଆମେମାନେ କେଉଁ ସମୟର ମଧ୍ୟରେ ଏତେବେଳେ ବାସ କରୁଅଛୁ? ସେହି କାରଣରୁ ଆମମାନେ ପଛକୁ ଫେରି ଯାଉଛୁ, ପୁଣି ସେହି ସବୁ ଭାବାଦୀଙ୍କୁ ବିଚାରକୁ ଆଣୁଛୁ, ଆଉ ସେହିପରି ଭାବରେ ଅନ୍ୟାନ୍ୟ ବିଷୟ ଗୁଡାକୁ ସୁଦ୍ଧା ସମ୍ପନ୍ନ କରୁଛୁ। ତତ୍ପରେ ଆମମାନେ ଯେ କେଉଁଠାରେ ଉପସ୍ଥିତ ହୋଇସାରିଛୁ ସେ କଥାକୁ ବୁଝିବା ପାଇଁ ଯତ୍ନ କରୁଛୁ। ଆଉ ଦାନିଏଲ ମଧ୍ୟ ତାହା ହିଁ କରିଥିଲେ, ସେ ତ ପରମେଶ୍ୱରଙ୍କ ଆଡକୁ ନିଜର ମସ୍ତକକୁ ଉଠାଇଥିଲେ। ଦାନିଏଲ 9 ଅଧ୍ୟାୟକୁ କେତେ ଜଣ ବ୍ୟକ୍ତି ଆଜି ପାଠ କରିଛନ୍ତି? ନିଜ ନିଜର ହାତ ଉପରକୁ ଉଠାନ୍ତୁ, ଖୁବ୍ ଭଲ କଥା। ଆପଣମାନେ ତାଙ୍କର ପ୍ରାର୍ଥନାର ବିଷୟବସ୍ତୁକୁ ଲକ୍ଷ୍ୟ କରିଛନ୍ତି, ସେ ଆପଣା ପ୍ରଜାମାନଙ୍କ ସକଳ ଅପରାଧକୁ ପୁଣି ନିଜର ସକଳ ପାପ ତ୍ରୁଟିକୁ କିପରି ଭାବରେ ସ୍ୱୀକାର କରିଥିଲେ। ସେ ନିଶ୍ଚିତ ରୂପେ ଜାଣିବାକୁ ଆଗ୍ରହୀ ହୋଇଥିଲେ ଯେ ସେମାନେ ଯେ କେବେ ସ୍ୱଦେଶକୁ ଫେରିଯିବେ ସେ କଥାକୁ ବୁଝିବା ପାଇଁ ଇଚ୍ଛୁକ ଥିଲେ। ଯେହେତୁ ଫେରିଯିବା ନିମନ୍ତେ ଆପଣଙ୍କ ପ୍ରଜାବର୍ଗଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ସେ ପ୍ରଗାଢ ଇଚ୍ଛା ପ୍ରକାଶ କରିଥିଲେ। ବର୍ତ୍ତମାନ ମୁଁ ଯେ କଣ ପ୍ରୟାସ କରୁଅଛି ତାହା ଏହି ଆମମାନେ ଯେ କେତେବେଳେ ଉର୍ଦ୍ଧ୍ୱକୁ ନୀତ ହେବାକୁ ଯାଉଛୁ ସେ କଥାକୁ ବୁଝିବାକୁ ପୁଣି ଲୋକମାନଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ପ୍ରଚେଷ୍ଟା କରିବାକୁ ମୁଁ ଉଦ୍ୟମ କରୁଅଛି। ଯେଉଁମାନେ ପ୍ରସ୍ତୁତ ହୋଇ ରହିଥିଲେ ସେମାନଙ୍କୁ ସଜାଗ କରି ରଖିବାକୁ ଚେଷ୍ଟା କରୁଅଛି। ଆଉ ପରମେଶ୍ୱରଙ୍କ ଆଡକୁ ଆମମାନେ ନିଜ ନିଜର ମୁଖକୁ ଉଠାଇ ରଖିଅଛୁ, ପ୍ରାର୍ଥନାରେ ଆଉ ନିବେଦନ କରିବା ଲାଗିଅଛୁ। ପୁଣି ଏହାକୁ ବୁଝିବା ନିମନ୍ତେ ପ୍ରଭୁଙ୍କୁ ଆମମାନେ ପ୍ରାର୍ଥନା କରୁଅଛୁ, ହେ ପ୍ରଭୁ ଏହା କେଉଁ ସମୟଟି ଅଟେ ଯାହା ମଧ୍ୟରେ ଆମମାନେ ଏତେବେଳେ ବାସ କରି ରହିଛୁ? ଏହିସବୁ ବିଭିନ୍ନ ଧରଣର ଘଟଣା ଯେ ଘଟୁଅଛି ସେଗୁଡାକୁ ଆମମାନେ ଦେଖିସାରିଅଛୁ। ଜଗତକୁ ଏକ ଭୟଙ୍କର ସ୍ଥିତିରେ ଥିବା ବିଷୟକୁ ଆମମାନେ ଦେଖୁଅଛୁ। ସମୟ ଯେ ଶେଷ କାଳ ମଧ୍ୟରେ ଅବସ୍ଥିତ ଅଟେ ସେ କଥାକୁ ସୁଦ୍ଧା ଦେଖିସାରିଛୁ। ଏପରି ସମୟରେ ପରମେଶ୍ୱର ଯାହା କିଛି କଥାକୁ ଘଟଣା ବିଷୟକୁ କହିଥିଲେ ସେହିସବୁ ସହିତ କାନ୍ଥର ଲେପନୀ ଉପରେ ହସ୍ତଲେଖାଟି ଲିଖିତ ହୋଇ ରହିସାରିଅଛି। ଅତିଶୀଘ୍ର ଅନ୍ୟ ଏକ ଯୁଦ୍ଧରେ ଘଟିବାକୁ ଯାଉଛି। ଆମମାନଙ୍କ ରାଷ୍ଟ୍ରପତିଙ୍କ ଠାରୁ ସେପରି ଏକ ବିଷୟକୁ ଆମେ ଶୁଣୁଅଛୁ। ଆମ୍ଭେମାନେ ତ ପୂର୍ବଭାସର କଥାକୁ ଶୁଣୁଅଛୁ। କ୍ଷଣଭର ମଧ୍ୟରେ ଆହେ ଯୁଦ୍ଧ ଘଟିବାର କ୍ଷଣଭର ସମୟର ମଧ୍ୟରେ ସମସ୍ତ ରାଷ୍ଟ୍ର ଅନ୍ୟ କିଛି ନ ହୋଇ କେବଳ ଆଗ୍ନେୟଗିରିରୁ ନିର୍ଗତ ପାଉଁଶ ଗଦା ପରି ଏକ ଭୟାନକ ଅବସ୍ଥାରେ ପରିବର୍ତ୍ତିତ ହୋଇଯିବ, ସେହି କଥାର ପୂର୍ବଭାସକୁ ଶୁଣୁଅଛୁ। ତତ୍ପରେ ଆମେମାନେ ଯେ ଏହି ଅବସ୍ଥାରେ ଉପନୀତ ହୋଇସାରିଛୁ ସେ କଥାକୁ ଆମମାନେ ସମସ୍ତେ ଜାଣୁ। ସୁତରାଂ ଆମମାନଙ୍କୁ ଜଣା ଯେ ତାହା ଘଟିବା ପୂର୍ବେ ମଣ୍ଡଳୀକୁ ଅବଶ୍ୟ ନୀତ ହୋଇଯିବାକୁ ଅଛି। ତେଣୁ ହେ ପ୍ରଭୁ, ଆମମାନେ କେଉଁ ସ୍ଥାନରେ ଉପସ୍ଥିତ ହୋଇସାରିଛୁ ସେହି ହେତୁରୁ ମୁଁ ଏପରି ବିଶ୍ୱାସ କରେ ଯେ ସେ ଆମମାନଙ୍କୁ ଯୋଗ୍ୟ ସମୟଟିକୁ ଜାଣିବାକୁ ଦେବେ। ତାହାକୁ ଜାଣିବା ନିମନ୍ତେ ଆମମାନେ ପ୍ରାର୍ଥନା ଓ ବିନତି ଦ୍ୱାରା ପ୍ରଭୁ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ତାଙ୍କ ପ୍ରତି ଅନାଇ ରହିଛୁ। ତେଣୁ ସର୍ବପ୍ରଥମ ଉଦ୍ଦେଶ୍ୟଟିକୁ ଆସନ୍ତୁ ତାହାକୁ ଅଧ୍ୟୟନ କରି ଲାଭ କରିବା। ଆଜ୍ଞା ଲଙ୍ଘନ ସମାପ୍ତ କରିବାକୁ ତୁମ୍ଭ ଲୋକଙ୍କର ଓ ତୁମ୍ଭ ପବିତ୍ରଙ୍କର ନିମନ୍ତେ 70 ସପ୍ତାହ ନିରୂପିତ ହୋଇଅଛି। ପାପର ଶେଷ କରିବାକୁ ଓ ଅଧର୍ମର ପ୍ରାୟଶ୍ଚିତ କରିବାକୁ ଆଉ ଅନନ୍ତ କାଳ ସ୍ଥାୟୀ ଧର୍ମ ଆଣିବାକୁ, ପୁଣି ଦର୍ଶନ ଓ ଭବିଷ୍ୟତ ବାକ୍ୟ ମୁଦ୍ରାଙ୍କିତ କରିବାକୁ ଓ ପବିତ୍ରତମଙ୍କୁ ଅଭିଷିକ୍ତ କରିବାକୁ ନିରୂପିତ ହୋଇଅଛି। ଗାବ୍ରିଏଲଙ୍କର ଦର୍ଶନ ମାଧ୍ୟମରେ ଭେଟ କରିବାର ସମ୍ବନ୍ଧରେ ଏହା ହିଁ 6 ଉଦ୍ଦେଶ୍ୟ ଥିଲା। ଆସନ୍ତୁ ପ୍ରଥମ ସଂଖ୍ୟାରୁ ଆରମ୍ଭ କରିବା। ଆପଣମାନେ ଯେଉଁମାନେ ପାଖରେ ପେନ୍ସିଲ ରଖିଛନ୍ତି, ଆପଣମାନେ ତାହାକୁ ଯଦି ଲେଖି ରଖିବାକୁ ଚାହାନ୍ତି, 1 ତାହା ଅଟେ। ଆଜ୍ଞା ଲଙ୍ଘନ ସମାପ୍ତ କରିବାକୁ ତାହା ପ୍ରଥମ ନମ୍ବର ଉଦ୍ଦେଶ୍ୟ ଅଟେ। ପୁଣି ଇସ୍ରାଏଲ ପ୍ରଜାର ଆଜ୍ଞା ଲଙ୍ଘନ ସମାପ୍ତ କରିବାକୁ, ଯେଉଁମାନେ ଈଶ୍ୱରଙ୍କ ବିରୁଦ୍ଧରେ ଅପରାଧ କରିଥିଲେ, ଯାକୁବ ମଧ୍ୟରୁ ସକଳ ଅବିଶ୍ୱାସକୁ ଦୂରେଇ ଦେବେ, ସକଳ ଅଧର୍ମକୁ ଲୋପ କରିଦେବେ। ସୁତରାଂ ଏହାକୁ ଅଧିକ ସୁସ୍ପଷ୍ଟ ରୂପେ ବୁଝିବା ଅଭିପ୍ରାୟରେ ଆସନ୍ତୁ ଆମମାନେ ରୋମିଓ ମାନଙ୍କ ପତ୍ରିକୁ ଖୋଲିବା। ରୋମିଓ 11:21 ଆରମ୍ଭ କରିବା। ରୋମିଓ 11:21 ଆସନ୍ତୁ ପାଠ କରିବା ଲାଗିବା। ବର୍ତ୍ତମାନ କେଉଁ ଉଦ୍ଦେଶ୍ୟ ଆଡ଼କୁ ଆମମାନେ ଅଗ୍ରସର କରୁଅଛୁ? ଆଜ୍ଞା ଲଙ୍ଘନ ସମାପ୍ତ କରିବାକୁ ତାହା ସେ ବିଷୟ ଅଟେ। ରୋମିଓ 11:21 ତାହା ଅଟେ। ଖୁବ୍ ଉତ୍ତମ ବିଷୟ, କାରଣ ଯଦି ଈଶ୍ୱର ସ୍ୱାଭାବିକ ଶାଖା ଗୁଡ଼ିକୁ ଛାଡ଼ିଲେ ନାହିଁ, ସେଗୁଡ଼ାକ କେଉଁମାନେ ଥିଲେ? ଇସ୍ରାଏଲ ପ୍ରଜା। ଛାଡ଼ି ଦେଲେ ନାହିଁ ତେବେ ତୁମକୁ ମଧ୍ୟ ଛାଡ଼ିବେ ନାହିଁ। ବର୍ତ୍ତମାନ ମୁଁ ଆପଣମାନଙ୍କ ପାଇଁ ଇଚ୍ଛା କରେ, ଆପଣମାନେ ନିଜ ନିଜ ଘରକୁ ଯେତେବେଳେ ଫେରିଯାଆନ୍ତି ଏହି ସମ୍ପୂର୍ଣ୍ଣ 11 ପାଠ କରନ୍ତୁ। ମୁଁ ତ କେବଳ ସଂକ୍ଷେପରେ ଏହାକୁ ପାଠ କରୁଅଛି। ସମସ୍ତ 11 ଲେଖି ରଖନ୍ତୁ, ପୁଣି ଏହାକୁ ପାଠ କରନ୍ତୁ, ତେବେ ତୁମ୍ଭକୁ ମଧ୍ୟ ଛାଡ଼ିବେ ନାହିଁ। ଅତଏବ ଈଶ୍ୱରଙ୍କ ଦୟା ଓ କଠୋରତା ବୁଝ, ଯେଉଁମାନେ ପତିତ ହେଲେ ସେମାନଙ୍କ ପ୍ରତି କଠୋରତା, କିନ୍ତୁ ତୁମେ ଯଦି ଈଶ୍ୱରଙ୍କ ଦୟାର ଶରଣାପନ୍ନ ହୋଇ ରହିଥାଅ ତାହେଲେ ତୁମ ପ୍ରତି ତାହାଙ୍କ ଦୟା, ନହେଲେ ତୁମ୍ଭେ ମଧ୍ୟ କଟାଯିବ। ଆଉ ସେମାନେ ଯଦି ଅବିଶ୍ୱାସରେ ନ ରୁହନ୍ତି ତେବେ ସେମାନେ ମଧ୍ୟ କଲମ କରାଯିବେ, କାରଣ ସେମାନଙ୍କୁ ଆଉ ଥରେ କଲମ କରିବାକୁ ଈଶ୍ୱର ସମର୍ଥ ଅଟନ୍ତି। ଦେଖନ୍ତୁ ଏହା କହୁଅଛି ଯେ ଏପରି ଏକ ସମୟ ଉପସ୍ଥିତ ହେବ ଯେତେବେଳେ ବିଜାତୀୟଗଣ କଟା ହେଲେ ପୁଣି ଇସ୍ରାଏଲ ଆଉ ଥରେ କଲମ କରାଯାଇ ସ୍ୱସ୍ଥାନରେ ରୂପିତ ହେବ, କାରଣ ଯାହା ସ୍ୱଭାବତଃ ବନ୍ୟଜିତ ବୃକ୍ଷ, ଯଦି ସେଥିରୁ ତୁମେ କଟାଯାଇ ଅସ୍ୱାଭାବିକ ଭାବେ ଉତ୍ତମ ଜିତ ବୃକ୍ଷରେ କଲମ କରାଗଲ, ବିଜାତୀୟଗଣ ସେପରି କରାଗଲେ, ପୁଣି ଉତ୍ତମ ଜିତ ବୃକ୍ଷରେ କଲମ କରାଗଲ, ଆମ୍ଭେମାନେ ସ୍ୱଭାବତଃ ଜଙ୍ଗଲୀ ଥିଲୁ, ବିଦେଶୀ ମୂର୍ତ୍ତି ପୂଜକ ଥିଲୁ, ଅନୁଗ୍ରହ ବିହୀନ, ଈଶ୍ୱର ବିହୀନ, ସମ୍ପୂର୍ଣ୍ଣ ରୂପେ ଭରସା ବିହୀନ ଥିଲୁ। ପୁଣି ଈଶ୍ୱର ଆପଣା ମହାନୁଗ୍ରହ ଦ୍ୱାରା ଆମମାନଙ୍କୁ ସୁଯୋଗଟିଏ ଦେବାକୁ ଚାହିଁଲେ, ଆଉ ସେମାନଙ୍କ ଅଧର୍ମତା ନିମନ୍ତେ ଧାର୍ମିକ ଇସ୍ରାଏଲକୁ କାଟି ପକାଇଲେ, ପୁଣି ସେମାନଙ୍କୁ ପୃଥକ କରିଦେଲେ। ସେହି ଡାଳଟି ଜଙ୍ଗଲୀ ଜିତ ବୃକ୍ଷର ଥିଲା, ପୁଣି ତାହାକୁ କାଟି ଆଣି ଏକ ଅସଲି ଜିତ ବୃକ୍ଷରେ, ସ୍ୱଭାବତଃ ଅସଲି ଜିତ ବୃକ୍ଷରେ କଲମ କରାଯାଇଥିଲେ। ଉତ୍ତମ ଜିତ ବୃକ୍ଷରେ କଲମ କରାଗଲ, ତେବେ ସ୍ୱାଭାବିକ ଶାଖା ଯେ ଏମାନେ କେତେ ଅଧିକ ଭାବରେ ନିଜ ଜିତ ବୃକ୍ଷରେ କଲମ କରାଯିବେ, ଭଲ କଥା। ଆସନ୍ତୁ ଆଗକୁ ପାଠ କରି ଚାଲିବା। କାରଣ ହେ ଭାଇମାନେ ତୁମେମାନେ ଯେପରି ଆପଣା ଆପଣାକୁ ବୁଦ୍ଧିମାନ ବୋଲି ମନେ ନ କର ଏଥି ନିମନ୍ତେ ତୁମମାନେ ଯେ ଏଇ ନିଗୁଢ ତତ୍ତ୍ୱ ସମ୍ବନ୍ଧରେ ଅଜ୍ଞ ରୁହ ଏହା ମୋର ଇଚ୍ଛା ନୁହେଁ। ଅର୍ଥାତ୍ ଯେପର୍ଯ୍ୟନ୍ତ ବିଜାତିମାନେ ସମ୍ପୂର୍ଣ୍ଣ ସଂଖ୍ୟାରେ ପ୍ରବେଶ କରିନାହାନ୍ତି ସେ ପର୍ଯ୍ୟନ୍ତ ଇସ୍ରାଏଲ ଅଂଶକ୍ରମେ କଠିନ ହୋଇଅଛି। ବିଜାତିମାନଙ୍କ ସହିତ ଈଶ୍ୱର ଆପଣାର କାର୍ଯ୍ୟ ଶେଷ ନ କଲା ପର୍ଯ୍ୟନ୍ତ ଇସ୍ରାଏଲ ଅନ୍ଧ ହୋଇ ରହିଥିଲା। ସେମାନେ ତ ଅଧର୍ମାଚରଣ ମଧ୍ୟକୁ ପାପ ମଧ୍ୟକୁ ଧସି ହୋଇଯାଇଥିଲେ, ପୁଣି ଈଶ୍ୱରଙ୍କ ବିରୁଦ୍ଧରେ ସକଳ ଅଧର୍ମକୁ କରିଚାଲିଥିଲେ, ଯେହେତୁ ଈଶ୍ୱର ସେମାନଙ୍କ ଚକ୍ଷୁକୁ ଅନ୍ଧ କରି ପକାଇଥିଲେ, ଯେପରିକି ଆମ୍ଭେମାନେ ତଦ୍ୱାରା କଲମ କରାଯାଇପାରୁ। ଆପଣମାନେ ଏହାକୁ ବୁଝିଲେ କି? ଏତେବେଳେ 26 ପଦକୁ ଧ୍ୟାନ ଦିଅନ୍ତୁ। ଆଉ ଏହି ପ୍ରକାରେ ସମସ୍ତ ଇସ୍ରାଏଲ ପରିତ୍ରାଣ ପାଇବ, ଆପଣମାନଙ୍କ ପାଇଁ ପୁଣି ମୋ ପାଇଁ ଈଶ୍ୱର ସେମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଅନ୍ଧ କରି ପକାଇଥିଲେ। ସେମାନେ ଦେଖିପାରନ୍ତି ନାହିଁ ଯେହେତୁ ଈଶ୍ୱର ସେମାନଙ୍କୁ ଅନ୍ଧ କରି ପକାଇଥିଲେ। ତତ୍ପରେ ସମସ୍ତ ଇସ୍ରାଏଲ, ଯୋଗ୍ୟବନ୍ତ ଇସ୍ରାଏଲ ଏହିପରି ଭାବରେ ପରିତ୍ରାଣ ପାଇବେ। ସେହି ସ୍ୱର୍ଗଦୂତ ଜଣକ କଣ କହିଥିଲେ? ଗୌରବଜନକ, ଇସ୍ରାଏଲର ଆଜ୍ଞା ଲଙ୍ଘନକୁ ସମାପ୍ତ କରିବାକୁ ତୁମ୍ଭକୁ ଜଣାଇବା ନିମନ୍ତେ ମୁଁ ଆସିଅଛି। ଏପରି ଏକ ସମୟ ଉପସ୍ଥିତ ହେବ ଯେତେବେଳେ ଇସ୍ରାଏଲର ଆଜ୍ଞା ଲଙ୍ଘନ ସମାପ୍ତ ହେବ। ସେହି ବନ୍ୟଜିତ ବୃକ୍ଷର ଡାଳକୁ ଈଶ୍ୱର କାଟି ପକାଇବେ, ପୁଣି ତହିଁରେ ଅସଲି ଡାଳକୁ ପୁନଶ୍ଚ କଲମ କରିବେ। ଓହୋ, ସମୟ ସମୟେ ସେହି ଅଭାଗା ଦରିଦ୍ର ପ୍ରଜାଗଣଙ୍କୁ ଅକ୍ଲେଶରେ କଟା ହୋଇଯାଇଥିବା ବିଷୟକୁ ଦେଖି ପୁଣି ସେମାନେ ଯେ କେଉଁ ଆଡ଼କୁ ଯାଉଅଛନ୍ତି ସେ କଥାକୁ ନ ବୁଝିବା ଆଚରଣକୁ ଦେଖି ମୋର ହୃଦୟ ଆନ୍ଦୋଳିତ ହୋଇଉଠେ। ଆଉ ମୁଁ ଯେପରି ଉଦ୍ଧାର ପାଇପାରିଥାନ୍ତି ତେଣୁ ଆପଣଙ୍କ ମହା ଅନୁଗ୍ରହରେ ସେ ତାହାକୁ ଯେ ସମ୍ପନ୍ନ କରେ ସେ କଥାକୁ ବିଚାର କରେ। ସେମାନଙ୍କ ଆପଣଙ୍କ ମସିହଙ୍କୁ ନ ଚିହ୍ନିବା ପାଇଁ ସେ ସେମାନଙ୍କ ଚକ୍ଷୁ ଗୁଡାକୁ ଅନ୍ଧ କରି ପକାଇଲେ, ପୁଣି ସେମାନଙ୍କ କର୍ଣ୍ଣ ଗୁଡାକ ଏପରି ଭାବରେ ବଧିର କରି ପକାଇଲେ ଯେପରି ତଦ୍ୱାରା ସେମାନେ ତାଙ୍କ ଠାରୁ ଶୁଣି ନ ପାରନ୍ତି। ଏହା ସତ୍ତ୍ୱେ ସେମାନେ ତାଙ୍କ ଦ୍ୱାରା କୃତ ସକଳ ଆଶ୍ଚର୍ଯ୍ୟ କର୍ମକୁ ଦେଖିଥିଲେ, ତାଙ୍କ ସକଳ ମହାଶ୍ଚର୍ଯ୍ୟ କାର୍ଯ୍ୟକୁ ଯଥାଯଥ ଭାବେ ଦେଖିଥିଲେ, ପୁଣି ଯେ ସକଳ କର୍ମ ସେ ସମ୍ପାଦନ କରୁଥିଲେ ସେହି ସବୁକୁ ସେମାନେ ଉଚିତ ପ୍ରକାର ଦେଖିଥିଲେ। ମାଥିଉ ତାହା 12 ଅଧ୍ୟାୟ ବୋଲି ମୁଁ ବିଶ୍ୱାସ କରେ। 8 ପର୍ବ କିମ୍ବା 12 ପର୍ବ ବୋଲି ମୋର ଧାରଣା ଏପରି ଲେଖା ଅଛି। କିନ୍ତୁ ଯଦ୍ୟପି ଯୀଶୁ ସେମାନଙ୍କ ସାକ୍ଷାତରେ ଏତେ ଆଶ୍ଚର୍ଯ୍ୟକର୍ମ କରିଥିଲେ, ତଥାପି ସେମାନେ ତାହାଙ୍କଠାରେ ବିଶ୍ୱାସ କରୁନଥିଲେ। ଏହା ଯୋହନ 12:37 ଲେଖା ଅଛି। ଯେହେତୁ ଈଶ୍ୱର ଏପରି କହିଥିଲେ, ସେମାନଙ୍କ ଚକ୍ଷୁ ତ ଅଛି ମାତ୍ର ସେମାନେ ଦେଖନ୍ତି ନାହିଁ, ପୁଣି କର୍ଣ୍ଣ ତ ଅଛି ମାତ୍ର ଶୁଣନ୍ତି ନାହିଁ, ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ କାନରେ ଶୁଣିବେ ନାହିଁ, ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ। ତଥାପି ଏହାକୁ ସେପରି ଭାବରେ କରାଗଲା ଯେପରିକି ଆମମାନେ ସୁଯୋଗଟିଏ ଲାଭ କରିପାରୁ। ତେଣୁ ସେ ନିଜର ସନ୍ତାନମାନଙ୍କ ଚକ୍ଷୁରେ ପରଦା ପକାଇ ଦେଇ ସେମାନଙ୍କୁ ଅନ୍ଧ କରି ପକାଇଲେ। ଆପଣାର ଔରସଜାତ ସନ୍ତାନଗଣଙ୍କୁ ଖାଦ୍ୟରେ ଭରପୁର ଥିବା ମେଜରୁ ଦୂରେଇ ରଖିଲେ, ପୁଣି ସେମାନଙ୍କୁ ଭାରାକ୍ରାନ୍ତ ଆତ୍ମାରେ ଭାରଗ୍ରସ୍ତ କରି ରଖିଲେ ଯେପରି ସେ ତଦ୍ୱାରା ଲାଭ କରିପାରନ୍ତି, ଯେପରିକି ଆମେମାନେ ଜୀବନ ଲାଭ କରି ବଞ୍ଚି ରହିବା ନିମନ୍ତେ ଜୀବନ ନିର୍ବାହାର୍ଥେ ଏକ ସୁଯୋଗ ଲାଭ କରିପାରୁ। ପୁଣି ଥରେ 26 ପଦ ଉପରକୁ ଫେରି ଆସନ୍ତୁ। ଏହିପରି ଭାବରେ ସମସ୍ତ ଇସ୍ରାଏଲ ପରିତ୍ରାଣ ପାଇବେ, କାରଣ ଲେଖା ଅଛି, ସିଓନରୁ ଉଦ୍ଧାରକର୍ତ୍ତା ଆଗମନ କରିବେ, ସେ ଯାକୁବ ଠାରୁ ଅଧର୍ମ ଦୂର କରିବେ। ଏହି ଦିନମାନଙ୍କ ମଧ୍ୟରୁ କୌଣସି ଏକ ଦିନରେ ସେ ସିଓନ ପର୍ବତ ଉପରକୁ ଆରୋହଣ କରିବେ, ଜିତ ପର୍ବତ ଉପରେ ଆରୋହଣ କରିବେ, ସେମାନେ ତାହାଙ୍କୁ ଚିହ୍ନିବେ। ପୁଣି ଏହି ଜଣକ ଯେ ସେ ଅଟନ୍ତି ତାହାକୁ ସମସ୍ତ ଇସ୍ରାଏଲ ପ୍ରଜା ଜାଣିଯିବେ। ସେତେବେଳକୁ ବିଜାତୀୟମାନଙ୍କ ସମୟଟି ଶେଷ ହୋଇସାରିଥିବ। ସେହି ଶାଖାଟି ଯାହାକି ତହିଁରେ ପ୍ରଥମେ କଲମୀ କରାଯାଇଥିଲା, ତହିଁରେ ଉତ୍ପନ୍ନ ହୋଇଥିବା ସକଳ ଫଳକୁ ଈଶ୍ୱର ନେଇଯିବେ, ପୁଣି ସେଗୁଡାକ ସଂଗ୍ରହ କରି ଏକାଠି ରଖିନେବେ। ତତ୍ପରେ ସେ ବନ୍ୟ ଶାଖାଟି ହେବ। ପୁଣି ମନେ ରଖିଥାନ୍ତୁ, ଆମମାନେ ପାଠ କରିଥିବା ସମୟରେ ପଛରେ ଠିକ୍ ସେହି ସ୍ଥାନରେ ସେ ଏପରି କହିଥିଲେ, ଯଦି ସେହି ମୂଳଟି ପବିତ୍ର ଥିଲା, ପ୍ରକୃତରେ ସେ ମୂଳଟି ପବିତ୍ର ଥିଲେ, ନିଷ୍କଳଙ୍କ ଥିଲେ, ତେଣୁ ସେହି ପବିତ୍ର ମୂଳରୁ ଯାହା କିଛି ଫଳ ଉତ୍ପନ୍ନ ହେବ ତାହା ମଧ୍ୟ ପବିତ୍ର ଫଳକୁ ଉତ୍ପନ୍ନ କରିବ। ଆଉ ସେହି ପବିତ୍ର ମୂଳଟି ଯଦି ଯୀଶୁଖ୍ରୀଷ୍ଟ ଥିଲେ, ଯିଏକି ଦାଉଦଙ୍କ ମୂଳ ଆଉ ବଂଶଜ ଉଭୟ ଅଟନ୍ତି, ଆଉ ସେଇ ଜୀବନଟି ଯାହାକି ତାଙ୍କଠାରେ ଥିଲା ତାହା ଯଦି ଯିହୁଦୀୟ ବଂଶଧରଙ୍କ ଦ୍ୱାରା ପରିଚୟକୁ ଆସିଥିଲା, ତତ୍ପରେ ସେମାନଙ୍କ ଠାରୁ କଟା ହୋଇ ଅଲଗା କରାଯାଇଥିଲେ, ପୁଣି ସେମାନଙ୍କ ଚକ୍ଷୁ ଅନ୍ଧ କରାଯାଇଥିଲା ଯେପରି ତଦ୍ୱାରା ଆମମାନେ ଦୃଷ୍ଟିଶକ୍ତି ଲାଭ କରିପାରୁ, ପୁଣି ସେଇ ଆଶିଷିତ ଶାଖାଙ୍କ ଅନୁରୂପ ହୋଇ ଆମମାନଙ୍କ ଜୀବନ ଗୁଡିକ ତାହାଙ୍କର ଅନୁରୂପ ହୋଇପାରିବ। ଆହେ ହେ ଭାଇ, ହଁ ତାହା ହିଁ ନିରାଟ ସତ୍ୟ କଥା ଅଟେ। ଉଦ୍ଦେଶ୍ୟମୂଳକ ରୂପେ ପରମେଶ୍ୱର ସେମାନଙ୍କୁ କାଟି ପକାଇଥିଲେ, ପୁଣି ସେମାନଙ୍କ ଚକ୍ଷୁ ଗୁଡାକୁ ଅନ୍ଧ କରି ପକାଇଲେ ଯେପରିକି ଆମମାନେ ତଦ୍ୱାରା ଦେଖିପାରିବାକୁ ସୁଯୋଗ ଟିକେ ଲାଭ କରିପାରୁ, ଆମମାନଙ୍କୁ ସୁଯୋଗ ଟିକେ ପ୍ରଦାନ କରିଥିଲେ। ପୁଣି ଆମମାନେ ସର୍ବତ୍ର ଯାଇ ଏପରି ଘୁରାଫେରା କରିଥିଲୁ ଯେପରିକି ଆମେ କିଛିଟା ବିଶେଷ ଧରଣର ଲୋକ ଗୁଡାକ ଅଟୁ। ଏହି ଜାଗାରେ ପାଉଲ ଆମମାନଙ୍କୁ ଏପରି କହୁଛନ୍ତି, ତୁମମାନେ ତାହାକୁ କିପରି ଭାବରେ ପାଳନ କରୁଥାଅ ସେ ବିଷୟରେ ସତର୍କ ହୋଇଥାଅ, ସତର୍କ ହୁଅ, କାରଣ ଈଶ୍ୱର ଯଦି ସ୍ୱାଭାବିକ ଶାଖା ଗୁଡାକୁ ଛାଡି ଦେଲେ ନାହିଁ ତେବେ ସେ ବନ୍ୟ ଶାଖା ଗୁଡାକ ପ୍ରତି କିପରି ଅଧିକ ଅନୁଗ୍ରହ ପ୍ରକାଶ କରିପାରନ୍ତି ଯେମାନେ ସମ୍ପୂର୍ଣ୍ଣ ରୂପେ ବିତାଡିତ ହୋଇସାରିଛନ୍ତି। ତଥାପି ଆମେ ଚାରିଆଡକୁ ଚଲାବୁଲା କରି ଏପରି କହିଥାଉ, ମୁଁ ଜଣେ ପ୍ରେସବିଟେରିଆନ ଅଟେ, ମୁଁ ଜଣେ ମେଥଡିଷ୍ଟ ଅଟେ, ମୁଁ ଜଣେ ବ୍ୟାପ୍ଟିଷ୍ଟ ଅଟେ, ମୁଁ ଜଣେ ପେଣ୍ଟିକଷ୍ଟାଲ ଅଟେ। ଈଶ୍ୱରଙ୍କ ନିକଟରେ ତାହାର କୌଣସି ମହତ୍ୱ ଆଦୌ ରହିନାହିଁ। ସେହି ପବିତ୍ର ଆତ୍ମାଙ୍କଠାରେ ଆପଣମାନଙ୍କୁ ଅବଶ୍ୟ ନୂତନ ଜନ୍ମ ଲାଭ କରିବାକୁ ଅଛି, ପୁଣି ଥରେ ଜନ୍ମଗ୍ରହଣ କରିବାକୁ ଅଛି, ଯିଏକି ପ୍ରକୃତ ମୂଳରୁ ନିର୍ଗତ ହୁଅନ୍ତି। ମାତ୍ର ସେ ଆସିଥିଲେ, ପୁଣି ମନେ ରଖିଥାନ୍ତୁ ଯେ ବିଜାତିମାନଙ୍କ ସମ୍ବନ୍ଧରେ ଆଦୌ କିଛି କହୁନାହାନ୍ତି। ମୁଁ ସେ କଥାକୁ କେବଳ ସାଧାରଣ ରୂପେ ପରିଚିତ କରାଉଅଛି ଯେପରିକି ତଦ୍ୱାରା ଆପଣମାନେ ବୁଝିପାରନ୍ତି ଯେ ବିଜାତିମାନେ କେଉଁ ସ୍ଥାନରେ ସେମାନଙ୍କ ସୁଯୋଗକୁ ଲାଭ କରିଛନ୍ତି। ତଥାପି ଆଜ୍ଞା ଲଙ୍ଘନ ସମାପ୍ତ କରିବାକୁ ସେ ଆସିଥିଲେ, ଏହାର ସମାପ୍ତି ଘଟାଇବାକୁ ସେ ଆସିଥିଲେ। ଆଉ ଦାନିଏଲଙ୍କ ପୁସ୍ତକକୁ ଆମ୍ଭେମାନେ ଯଦି ପୁନର୍ବାର ଫେରିଯାଉ ତେବେ ଆମମାନେ ଲାଭ କରିବୁ ଯେ ଦାନିଏଲଙ୍କ ପୁସ୍ତକରେ ଏଠାରେ 24 ପଦରେ ଆମେ ତାହାକୁ ଲାଭ କରିଥାଉ। ଭଲ କଥା, ଆଜ୍ଞା ଲଙ୍ଘନ ସମାପ୍ତ କରିବାକୁ ତାହା ହିଁ, କଣ ସମାପ୍ତ କରିବାକୁ? ଇସ୍ରାଏଲର ଆଜ୍ଞା ଲଙ୍ଘନ ସମାପ୍ତ କରିବାକୁ, ତାହାର ଅଧର୍ମର ପରିସମାପ୍ତି ଘଟାଇବାକୁ। ଏପରି ଅଧର୍ମ ଅର୍ଥାତ୍ ଆଜ୍ଞା ଲଙ୍ଘନ କହିଲେ କାହାକୁ ବୁଝାଏ? କୌଣସି ବ୍ୟବସ୍ଥାର ବିରୁଦ୍ଧାଚରଣ କାର୍ଯ୍ୟ କରିବା ତାହା ହିଁ ଆଜ୍ଞା ଲଙ୍ଘନକୁ ବୁଝାଏ। ମୋ ବିରୁଦ୍ଧରେ ଏକ ପ୍ରକାର ଅଧର୍ମର କାର୍ଯ୍ୟକୁ କରିବା ଅର୍ଥ ମୋ ପ୍ରତି ଅସଦାଚରଣ ବ୍ୟବହାର କରିବାର ବିଷୟକୁ ବୁଝାଏ। ଆପଣଙ୍କ ବିରୁଦ୍ଧରେ ଆଜ୍ଞା ଲଙ୍ଘନ କାର୍ଯ୍ୟକୁ କରିବା ଅର୍ଥ କିମ୍ବା ଅପରାଧ କରିବା ଅର୍ଥ ଆପଣଙ୍କ ପ୍ରତି ଅସଦାଚରଣ କର୍ମକୁ କରିବାର ଉଦ୍ଦେଶ୍ୟ ଅଟେ। ସୁତରାଂ ଈଶ୍ୱରଙ୍କ ପ୍ରତି ଇସ୍ରାଏଲ ଏକ ଭୁଲ ଧରଣର କର୍ମକୁ କରିଥିଲା। ପୁଣି ଏହି 70 ସପ୍ତାହରେ କି ପ୍ରକାର ଧରଣର ଘଟଣା ଘଟିବାକୁ ଯାଉଛି? ପରମେଶ୍ୱର ଇସ୍ରାଏଲର ଅଧର୍ମକୁ ସମାପ୍ତ କରିବାକୁ ଯାଉଅଛନ୍ତି। ଆଜ୍ଞା ଲଙ୍ଘନକୁ ସମାପ୍ତ କରିବାର ଅର୍ଥ ଯାକୁବ ଠାରୁ ଅଧର୍ମ ଦୂର କରି ପକାଇବାର କର୍ମଟି ହେବ। ତତ୍ପରେ ସମସ୍ତ ଇସ୍ରାଏଲ ନୂତନ ରୂପେ ଜନ୍ମଗ୍ରହଣ କରିବ, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ପବିତ୍ର ଆତ୍ମାଙ୍କୁ ଲାଭ କରିବେ। ତତ୍ପରେ ଦ୍ୱିତୀୟ ନମ୍ବରଟି ଆପଣମାନଙ୍କ କାଗଜରେ ତାହାକୁ ଲେଖି ପକାନ୍ତୁ, ତାହାରି ଉପରେ ଆମେମାନେ ଦୀର୍ଘ ସମୟ ଧରି ଅଧ୍ୟୟନ କରି ରହିପାରନ୍ତୁ କିନ୍ତୁ ଏହାରି ଉପରେ ଏକ ଲମ୍ବା ସମାଚାରକୁ ପ୍ରଚାର କରି ଚାଲୁଥିବା ବିଷୟକୁ ମୁଁ ଆଦୌ ଇଚ୍ଛା କରେ ନାହିଁ। ଆପଣମାନଙ୍କୁ କେବଳ ପ୍ରଚାର କରି ସୂଚିତ କରିଦିଏ ଯେପରିକି ଆପଣମାନେ ଏହାର ଅତି ନିକଟବର୍ତ୍ତୀ ସ୍ଥାନରେ ଆସି ପହଞ୍ଚି ପାରନ୍ତି। ସେହି ସପ୍ତ ମୋହର ବିଷୟକୁ ଆମମାନେ ଯେତେବେଳେ ଆଲୋଚନା କରିବା ସେହି ସମୟରେ ଆପଣମାନେ ଅକ୍ଲେଶରେ ମଣ୍ଡଳୀ ଯୁଗର ମଧ୍ୟ ଦେଇ ମୋହର ଗୁଡାକର ମଧ୍ୟ ଦେଇ ବିପତ୍ତି ଗୁଡାକର ମଧ୍ୟ ଦେଇ ଅଗ୍ରସର କରିବେ, ପୁଣି କେଉଁ ସ୍ଥାନରେ ଯେ ଆମମାନେ ଉପସ୍ଥିତ ସେ କଥାକୁ ସୁଦ୍ଧା ବୁଝିଯିବେ। ଖୁବ୍ ଉତ୍ତମ ବିଷୟ ଅଟେ। ଦ୍ୱିତୀୟ ନମ୍ବର ଉଦ୍ଦେଶ୍ୟଟି ପାପର ଶେଷ କରିବାକୁ। ଆସନ୍ତୁ ଦାନିଏଲଙ୍କ ପୁସ୍ତକକୁ ଆଉ ଥରେ ପାଠ କରିବା। ଆଜ୍ଞା ଲଙ୍ଘନ ଶେଷ କରିବାକୁ, ପୁଣି ପାପର ଶେଷ କରିବାକୁ, ତାହାଙ୍କ ଉଭା ହେବାର ଦ୍ୱିତୀୟ ପ୍ରକାରର ଉଦ୍ଦେଶ୍ୟଟି ତାହା ହିଁ ଥିଲା। ସର୍ବପ୍ରଥମ କାରଣଟି ଇସ୍ରାଏଲର ଆଜ୍ଞା ଲଙ୍ଘନ ସମାପ୍ତ କରିବା, ତତ୍ପରେ ସକଳ ପ୍ରକାର ପାପର ଶେଷ କରିବା। ଇସ୍ରାଏଲ କେଉଁ ସ୍ଥାନରେ ପାପ କରିଥିଲା? ସେମାନେ ଆପଣମାନଙ୍କ ସବୁଠାରୁ ବଡ଼ ଧରଣର ପାପକୁ କେଉଁ ସ୍ଥାନରେ କରିଥିଲେ? କେଉଁ ସ୍ଥାନରେ ସେମାନେ ଆପଣମାନଙ୍କୁ ଈଶ୍ୱରଙ୍କ ଠାରୁ ପୃଥକ କରି ଦେଇଥିଲେ? ଅତଏବ ଅତି ଧ୍ୟାନର ସହିତ ଏତେବେଳେ ଶୁଣନ୍ତୁ। ଆସନ୍ତୁ ସାଧୁ ମାଥିଓଙ୍କ ସୁସମାଚାରର 24 ପର୍ବକୁ ଖୋଲିବା। ଏହା ସେହିପରି ଏକ ସ୍ଥାନ ଅଟେ ଯେଉଁ ସ୍ଥାନରେ ଏହା ସୂଚିତ କରିଥାଏ ଯେ ଇସ୍ରାଏଲ ଆପଣଙ୍କ ସବୁଠାରୁ ବଡ଼ ଧରଣର ଭୁଲକୁ ସେଇ ଜାଗାରେ କରିଥିଲା। ଏହି ସ୍ଥାନରେ ସେ ତାହାର ସର୍ବଶେଷ ପାପକୁ କରିଥିଲା। ପୁଣି ବର୍ତ୍ତମାନ ସମୟରେ ଥିବା ଅବସ୍ଥାର କାରଣଟି ଯାହାକି ତାହାର ଅଟେ, ତାହାର ଉଦ୍ଦେଶ୍ୟଟି ଏହା ହିଁ ଅଟେ। ସାଧୁ ମାଥ୍ୟୁଙ୍କ ସୁସମାଚାରର ସତେଇଶ ପର୍ବ ପୁଣି ତାହାର ପଚିଶ ପଦ ଅଟେ। ସତେଇଶ ଅଧ୍ୟାୟର ପଚିଶ ପର୍ବଟି ତାହା ଅଟେ। ତେବେ ଆସନ୍ତୁ ଏକୋଇଶ ପଦରୁ ଆରମ୍ଭ କରି ଆମମାନେ ପାଠ କରିବା। ମାତ୍ର ଶାସନକର୍ତ୍ତା ସେମାନଙ୍କୁ ଉତ୍ତର ଦେଲେ, ଆମ୍ଭେ ଏ ଉଭୟଙ୍କ ମଧ୍ୟରୁ ତୁମମାନଙ୍କ ନିମନ୍ତେ ମୁକ୍ତ କରିବା ବୋଲି ତୁମମାନଙ୍କର ଇଚ୍ଛା। ସେମାନେ କହିଲେ ବାରବ୍ବାକୁ, ବର୍ତ୍ତମାନ ମନେ ରଖନ୍ତୁ ତାହା ଇସ୍ରାଏଲର ବିଷୟରେ ଅଟେ। ବାରବ୍ବାକୁ ପିଲା ତ ସେମାନଙ୍କୁ ପଚାରିଲେ, ତେବେ ଯାହାଙ୍କୁ ଖ୍ରୀଷ୍ଟ କହନ୍ତି ସେ ଯୀଶୁ ପ୍ରତି ଆମେ କଣ କରିବା? ସେମାନଙ୍କ ଉତ୍ତର ପ୍ରତି କର୍ଣ୍ଣ ଡରନ୍ତୁ ଆଉ ଶୁଣନ୍ତୁ। ସେମାନେ ସମସ୍ତେ ତାହାଙ୍କୁ କହିଲେ ସେ କ୍ରୁଶରେ ଚଢା ଯାଉ। ମନେ ରଖନ୍ତୁ ସେହି ଜଣଙ୍କ ତ ସେମାନଙ୍କର ମସିହ ଥିଲେ ଯିଏ ଆସିବେ ବୋଲି ଦାନିଏଲ କହିଥିଲେ। ଆଜି ସକାଳେ ଏହି ସ୍ଥାନରେ ଦତ୍ତ ହୋଇଥିବା ସମାଚାରଟିକୁ ମନେ ପକାନ୍ତୁ। ସେ ଉଚ୍ଛିନ୍ନ କରାଯିବେ, ତଥାପି ଆପଣାର ନୁହେଁ। ସେ ତ କିଛି ଅଧର୍ମ କରିନଥିଲେ, ସେ କ୍ରୁଶରେ ଚଢା ଯାଉ। ସେଥିରେ ଶାସନକର୍ତ୍ତା ପଚାରିଲେ କାହିଁକି, ସେ କି ଦୋଷ କରିଅଛି? ସେମାନେ ଅତ୍ୟନ୍ତ ଚିତ୍କାର କରି କହିଲେ ସେ କ୍ରୁଶରେ ଚଢା ଯାଉ। ଏଣୁ ପିଲା ତ ଯେତେବେଳେ ଦେଖିଲେ ଯେ ସେ କିଛି କରିପାରୁନାହାନ୍ତି, ବରଞ୍ଚ ଆହୁରି ଗଣ୍ଡଗୋଳ ହେଉଛି, ସେତେବେଳେ ସେ ଜଳ ଘେନି ଲୋକ ସମୂହ ସାକ୍ଷାତରେ ହସ୍ତ ପ୍ରକ୍ଷାଳ କରି କହିଲେ, ଏହି ରକ୍ତପାତରେ ଆମ୍ଭେ ନିର୍ଦ୍ଦୋଷ, ତୁମମାନେ ତାହା ବୁଝ। ଶୁଣନ୍ତୁ, ସେମାନଙ୍କର ଭୁଲଟି ଏଇଠାରେ ରହିଛି, ସେମାନଙ୍କ ପାପ ଏହି ସ୍ଥାନରେ ରହିଛି। ଏଥିରେ ସମସ୍ତ ଲୋକ ଉତ୍ତର ଦେଲେ, ତାହାର ରକ୍ତ ଆମମାନଙ୍କ ଓ ଆମ୍ଭମାନଙ୍କ ସନ୍ତାନମାନଙ୍କ ଉପରେ ବର୍ତ୍ତୁ। ତାହା ତ ସେହି ସ୍ଥାନଟି ଅଟେ ଯେଉଁଠାରେ ସେମାନେ ଏକ ବସ୍ତବଡ ଭୁଲକୁ କରି ସେହି ବାକ୍ୟ ସଫଳ କରିଥିଲେ। ସେମାନଙ୍କ ନିମନ୍ତେ ପାପର ସମାପ୍ତିର କାର୍ଯ୍ୟକୁ ପୂରା କରୁଥିଲେ। ସେମାନଙ୍କୁ କ୍ଷମା କରିବା ଭିନ୍ନ ସେ ଅଧିକ କଣ ବା କରିପାରିଥାନ୍ତେ? ଏହାକୁ ଜାଣିଥିବା କାରଣରୁ ଯେ ସେ ସେମାନଙ୍କ ଚକ୍ଷୁ ଗୁଡାକ ଅନ୍ଧ କରି ପକାଇଥିଲେ, ଯେପରିକି ଆମେମାନେ ତଦ୍ୱାରା ଗୃହୀତ ହୋଇପାରୁ। ଏହା ତ ଠିକ ସେପରି ଏକ କର୍ମର ନ୍ୟାୟ ଅଟେ ଯେପରିକି ତାଙ୍କ ନିଜର ସନ୍ତାନଗଣ ତାହାଙ୍କ ରକ୍ତର ଦାବି କରୁଅଛନ୍ତି। ସେମାନେ ଅନ୍ଧ କରାଯାଇଥିଲେ, ପୁଣି ସେମାନେ ଯେ ଅନ୍ଧ କରାଯାଇଥିଲେ ତାହା ତାଙ୍କୁ ଜଣାଥିଲା। ସେମାନଙ୍କ କ୍ଷମାଦାନ ନିମନ୍ତେ ତାହାଙ୍କ ନିବେଦନ କରିବାର କାରଣଟି ତାହା ଥିଲା, ହେ ପିତ ଏମାନଙ୍କୁ କ୍ଷମା କରନ୍ତୁ, ଯେହେତୁ ସେମାନେ କଣ କରୁଅଛନ୍ତି ତାହା ସେମାନଙ୍କୁ ଜଣା ନାହିଁ। ସେମାନେ ଅନ୍ଧ ଥିଲେ, ଆମ୍ଭମାନଙ୍କ ପାଇଁ ସେମାନଙ୍କୁ ଅନ୍ଧ କରାଯାଇଥିଲା। ସେମାନଙ୍କର ଅବିଶ୍ୱାସ ଯୋଗୁଁ ସେମାନେ ଏହି କର୍ମଟିକୁ କରିଥିଲେ, କିନ୍ତୁ ସେମାନେ ତାହାଙ୍କୁ ପୁନର୍ବାର ଯେତେବେଳେ ଦେଖନ୍ତି, ଆମେନ୍। ପାପର ଶେଷ କରିବାକୁ, ପାପ କହିଲେ କଣ? ତାହା ଅବିଶ୍ୱାସ ଅଟେ। ସେହି ଜଣଙ୍କ ଯେ ମସିହ ଥିଲେ ସେ କଥାକୁ ସେମାନେ ବିଶ୍ୱାସ କରିନଥିଲେ। ସେ ଯେ ମସିହ ଅଟନ୍ତି ସେ କଥାକୁ ସେମାନେ ଆଦୌ ବିଶ୍ୱାସ କରିପାରିନଥିଲେ, ତଥାପି ମସିହଙ୍କୁ କରିବାକୁ ଥିବା ସକଳ ଚିହ୍ନକୁ ସେ ସମ୍ପନ୍ନ କରିଥିଲେ, କିନ୍ତୁ ସେମାନେ ସେଗୁଡାକୁ ଦେଖିପାରିନଥିଲେ ଯେହେତୁ ସେମାନେ ଅନ୍ଧ କରାଯାଇଥିଲେ। ଯେତେବେଳେ ଲୋକମାନଙ୍କୁ ସେପରି କହୁଥିବା କଥାକୁ ଆପଣ ଶୁଣନ୍ତି ଯେ ଅଲୌକିକ ସୁସ୍ଥତାର ବିଷୟକୁ ମୁଁ ଆଦୌ ବିଶ୍ୱାସ କରେ ନାହିଁ, ମୁଁ ଏହାକୁ ଆଦୌ ବୁଝିପାରେ ନାହିଁ, ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ବିଷୟକୁ ମୁଁ ଆଦୌ ବୁଝି ନ ପାରେ, ସେତେବେଳେ ସେମାନଙ୍କ ପ୍ରତି କ୍ରୋଧର ବଶବର୍ତ୍ତୀ ହୋଇ କିଛି କରନ୍ତୁ ନାହିଁ। ସେମାନେ ଅନ୍ଧ ଅଟନ୍ତି। ସେମାନେ ଏପରି କହନ୍ତି ଯେ ତାଙ୍କ ଆଗମନର ଏହି ସମାଚାରକୁ ମୁଁ ଆଦୌ ବୁଝିପାରେ ନାହିଁ, ମୁଁ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ବିଷୟକୁ ଆଦୌ ବୁଝିପାରେ ନାହିଁ, ମୁଁ ସର୍ପବଂଶ ବିଷୟକୁ ଆଦୌ ବୁଝିପାରେ ନାହିଁ, ମୁଁ ଏହି ବିଷୟକୁ ଆଦୌ ବୁଝିପାରେ ନାହିଁ। ସେମାନେ ଅନ୍ଧ ଅଟନ୍ତି, ତେଣୁ ଏହାକୁ ଆଦୌ ବୁଝନ୍ତି ନାହିଁ। ସେମାନଙ୍କ ନିମନ୍ତେ କେବଳ ପ୍ରାର୍ଥନା କରନ୍ତୁ, ଅତି ଉତ୍ତମ ବିଷୟ ଅଟେ। କେବଳ ସେମାନଙ୍କ ନିମନ୍ତେ ପ୍ରାର୍ଥନା ହିଁ କରୁଥାନ୍ତୁ। ସେମାନେ ଅବିଶ୍ୱାସରେ ଥିଲେ, ତଥାପି ସେମାନେ ତାହାଙ୍କୁ ଯେତେବେଳେ ଦେଖନ୍ତି ସେ ଯେତେବେଳେ ପୁନଶ୍ଚ ଆସନ୍ତି, ଏହା ସେମାନଙ୍କର ଅବିଶ୍ୱାସର ଅନ୍ତ କରିଦେବ। ଓହୋ, ଆଶ୍ଚର୍ଯ୍ୟଜନକ ବିଷୟ! ଆଦି ପୁସ୍ତକର ପଇଁଚାଳିଶ ଅଧ୍ୟାୟର ପଚିଶ ପଦକୁ ପ୍ରଥମେ ଖୋଲିବା, ପୁଣି ଏହାର ଏକ ଆଦର୍ଶର ନମୁନାକୁ ଲାଭ କରିବା। ଆଦି ପୁସ୍ତକ ପଇଁଚାଳିଶ ଅଧ୍ୟାୟର କେତେକ ବିଷୟକୁ ମୁଁ ଏଠାରେ ଲେଖି ରଖିଅଛି। ଆପଣମାନେ ଯେଉଁମାନେ କି ନୋଟ୍ ଗୁଡାକୁ ଟିପି ରଖୁଛନ୍ତି, ଏହା ସେମାନଙ୍କ ନିମନ୍ତେ କହୁଅଛି। ଏହି ପୁରାତନ ସୁସମାଚାରକୁ ମୁଁ ପ୍ରକୃତରେ କେତେ ଅଧିକ ସ୍ନେହ କରେ, ଭଲ କଥା। ଆମମାନେ ଯେ କେଉଁ ସ୍ଥାନରେ ଉପସ୍ଥିତ ହୋଇସାରିଛୁ ସେ କଥା ଆମମାନଙ୍କୁ ଜଣା। ଆଳୟର ପଛ ପାଖରେ ବସିଥିବା ବ୍ୟକ୍ତିଗଣ ଆପଣମାନେ ସୁସ୍ପଷ୍ଟ ରୂପେ ମୋତେ ଶୁଣିପାରୁଛନ୍ତି କି? ଆପଣମାନେ ମୋହର କଥାକୁ ଯଦି ଶୁଣିପାରୁଛନ୍ତି ତେବେ ନିଜ ନିଜର ହାତ ଉପରକୁ ଉଠାନ୍ତୁ। ମୁଁ ଏହି ସାଧନଟିକୁ ଟିକିଏ ନିକଟକୁ କରି ରଖିଅଛି। ଧର୍ମଶାସ୍ତ୍ରରୁ କେତେକ ଅଂଶକୁ ଆମେମାନେ ଯେତେବେଳେ ପାଠ କରିବାକୁ ଯାଉଅଛୁ, ଆପଣମାନେ ଯେଉଁମାନଙ୍କ ପାଖରେ ବାଇବଲ ନାହିଁ ଆପଣମାନେ ଶୁଣନ୍ତୁ ବୋଲି ମୁଁ ଚାହେଁ। ଆପଣମାନେ ଯେଉଁମାନେ କି ବାଇବଲ ଧରିଛନ୍ତି ତାହା ଆଦି ପୁସ୍ତକରୁ ଅଟେ। ଆସନ୍ତୁ ସର୍ବପ୍ରଥମେ ଏହାର 44 ଅଧ୍ୟାୟର 27 ପଦରୁ ପାଠ କରିବାକୁ ଆରମ୍ଭ କରିବା। ଏହା ଜୋସେଫଙ୍କ ସମ୍ବନ୍ଧରେ ଅଟେ, ଆଉ ଜୋସେଫ ଯୀଶୁଖ୍ରୀଷ୍ଟଙ୍କ ସିଦ୍ଧ ଆଦର୍ଶ ସ୍ୱରୂପ ଥିଲେ ସେ କଥାଟି ଆମମାନେ ସମସ୍ତେ ଜାଣୁ। କେତେଜଣ ବ୍ୟକ୍ତି ସେ କଥାକୁ ଜାଣନ୍ତି? ଆପଣା ଭାଇମାନଙ୍କ ଦ୍ୱାରା ଘୃଣିତ ହୋଇଥିଲେ, ପୁଣି ତୁଚ୍ଛୀକୃତ ହୋଇଥିଲେ, ସେପରି କାହିଁକି ହୋଇଥିଲେ? ଯେହେତୁ ସେ ଆତ୍ମିକମାନା ବ୍ୟକ୍ତି ଥିଲେ, ସେ ଦର୍ଶନ ଗୁଡାକୁ ଦେଖୁଥିଲେ, ସ୍ୱପ୍ନ ଗୁଡାକର ଅର୍ଥ କରିପାରୁଥିଲେ। ଆପଣାର ଭାଇମାନଙ୍କ ମଧ୍ୟରେ ସେ ଜଣେ ଅତି ଆତ୍ମିକମାନା ବ୍ୟକ୍ତି ଥିଲେ, ତେଣୁ ସେମାନେ ତାହାଙ୍କୁ ଘୃଣା କରୁଥିଲେ, କିନ୍ତୁ ତାଙ୍କର ପିତା ତାଙ୍କୁ ଅତିଶୟ ସ୍ନେହ କରୁଥିଲେ। ଠିକ ସେହିପରି ଭାବରେ ଯୀଶୁ ମଧ୍ୟ ସକଳ ସଂସ୍ଥାୟୀ ମଣ୍ଡଳୀ ଦ୍ୱାରା ତୁଚ୍ଛ କରାଯାଇଥିଲେ, ତଥାପି ଆପଣା ପିତା ଈଶ୍ୱରଙ୍କର ଅତି ପ୍ରିୟ ପାତ୍ର ଥିଲେ। ସେମାନେ ତାହାଙ୍କୁ କାହିଁକି ତୁଚ୍ଛ କଲେ? ଯେହେତୁ ସେ ଆତ୍ମିକ ବ୍ୟକ୍ତି ଥିଲେ, କାରଣ ସେମାନେ କହିଥିଲେ, ସେମାନେ ଯୁକ୍ତି କରି କହିଥିଲେ, ସେ ଜଣେ ଭାବିବକ୍ତା, ଜଣେ ଶୟତାନ। ଏପରି ଜୋସେଫଙ୍କର ଭାଇମାନେ ତାଙ୍କୁ ଯେ କଣ କହିଥିଲେ ସେ କଥାକୁ ଆପଣମାନେ ମନେ ପକାନ୍ତି କି? ସେହି ସ୍ୱପ୍ନଦର୍ଶକ ମହାଶୟ ଆସୁଅଛନ୍ତି, ଦେଖନ୍ତି କି? ସେହି ସମାନ ଧରଣ କଥାକୁ ଦେଖନ୍ତୁ, ଯେତିକିଟା ମୂଲ୍ୟର ବିନିମୟରେ ଯିହୁଦା ଯୀଶୁଙ୍କୁ ବିକ୍ରୟ କରିଥିଲେ, ପ୍ରାୟ ସେତିକିଟା ମୂଲ୍ୟରେ ସେମାନେ ଯୋସେଫଙ୍କୁ ସୁଦ୍ଧା ବିକ୍ରୟ କରିଥିଲେ। ଯିହୁଦା 30 ରୌପ୍ୟ ମୁଦ୍ରାରେ ଯୀଶୁଙ୍କୁ ବିକ୍ରୟ କରିଥିଲେ। ସେମାନେ ଯୋସେଫଙ୍କୁ ଏକ ଗର୍ତ୍ତ ମଧ୍ୟକୁ ଫୋପାଡ଼ି ଦେଇଥିଲେ, ଆଉ ଫେରିଯାଇ ପିତାଙ୍କୁ ସମ୍ବାଦ ଦେଇଥିଲେ ଯେ କୌଣସି ବନ୍ୟ ପଶୁ ତାଙ୍କୁ ମାରି ପକାଇଛି, ସେ ମରିସାରିଛନ୍ତି। ଏହା ସତ୍ତ୍ୱେ ଗର୍ତ୍ତ ମଧ୍ୟରୁ ସେ ଉପରକୁ କଢା ଯାଇଥିଲେ। ଖ୍ରୀଷ୍ଟ ମଧ୍ୟ ଗର୍ତ୍ତକୁ ଫୋପାଡ଼ା ଯାଇଥିଲେ, ପୁଣି ତହିଁରୁ ଉପରକୁ ଉଠା ଯାଇଥିଲେ। ତତ୍ପରେ ପୃଥିବୀରେ ସବୁଠାରୁ ଉଚ୍ଚତମ ସ୍ଥାନ ରୂପେ ପରିଚିତ ଥିବା ସ୍ଥାନକୁ ସେ ଉତ୍ଥିତ ହୋଇଥିଲେ। ଆମେନ୍। ଫାରଙ୍କ ଦକ୍ଷିଣ ହସ୍ତର ପାର୍ଶ୍ୱକୁ ଯୋସେଫ ଯାଇ ବସିଥିଲେ, ପୁଣି ଯୀଶୁ ମଧ୍ୟ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଥିଲେ। ତାଙ୍କର ମହାନ ହେବା ପୂର୍ବେ ସେ ଆପଣାର ପରୀକ୍ଷାରେ ଆନିତ ହୋଇଥିଲେ। ଯୀଶୁ ମଧ୍ୟ ମହାନ ହେବା ପୂର୍ବେ ପରୀକ୍ଷା ସମୟ ମଧ୍ୟ ଦେଇ ଗତି କରିଥିଲେ। ସେପରି କାହିଁକି ସବୁଠାରୁ ଶ୍ରେଷ୍ଠ ସୁସମାଚାର ପ୍ରଚାରକ ବିଲି ସଣ୍ଡେ ସେପରି କହିଥିଲେ ତାହା ମୁଁ ବିଶ୍ୱାସ କରେ। କହିଥିଲେ ସେଦିନ କୃଷାପିତ ଦିନ ପ୍ରତ୍ୟେକ ବୃକ୍ଷ ଗୁଡାକ ଉପରେ କେତେକ ଲକ୍ଷ ସ୍ୱର୍ଗଦୂତଗଣ ବସି ରହିଥିଲେ। କହିଥିଲେ ନିଜର ହାତକୁ କେବଳ କାଢି ପକାନ୍ତୁ, ପୁଣି ଆମମାନଙ୍କ ଆଡ଼କୁ ନିର୍ଦ୍ଦେଶ କରି କେବଳ ଆଜ୍ଞା ଦିଅନ୍ତୁ, ତତ୍ପରେ ଏଠାରେ ସମସ୍ତ ଅଞ୍ଚଳର ଦୃଶ୍ୟକୁ ଆମେ ବଦଳାଇ ଦେବୁ। କିନ୍ତୁ ସେ ଏହାକୁ ସୁଦ୍ଧା କରିପାରିନଥିଲେ। କେଓଫା କହିଥିଲେ ସେ ଯଦି ନିଜକୁ ରକ୍ଷା କରିଥାନ୍ତେ ତେବେ ଅନ୍ୟମାନଙ୍କୁ ସେ ରକ୍ଷା କରିପାରିନଥାନ୍ତେ। ସେ ଯେ ଏକ ପ୍ରକାର ମନ୍ତବ୍ୟକୁ ଦେଉଥିଲେ ସେ କଥାକୁ ସେ ବୁଝିପାରିନଥିଲେ। ସେ ଯଦି ନିଜକୁ ରକ୍ଷା କରିଥାନ୍ତେ ତେବେ ସେ ଅନ୍ୟମାନଙ୍କୁ ରକ୍ଷା କରିପାରିନଥାନ୍ତେ। ସୁତରାଂ ଅନ୍ୟମାନଙ୍କୁ ବଞ୍ଚାଇବା ନିମନ୍ତେ ସେ ନିଜକୁ ଅର୍ପଣ କରିଥିଲେ। ଦେଖନ୍ତୁ ଏଥିରୁ ସମ୍ପୂର୍ଣ୍ଣ ରୂପେ ଅନ୍ଧ ହୋଇ ରହିଥିଲେ। ବର୍ତ୍ତମାନ ସେମାନେ ସେପରି ଅବସ୍ଥାରେ ଆପଣାର ଉନ୍ନତ ବା ସ୍ଥାନରେ ସେ ଯେତେବେଳେ ପହଞ୍ଚିଲେ କିମ୍ବା ଆପଣାର ଉନ୍ନତ ବା ପୂର୍ବେ ସେ ପରୀକ୍ଷାର ସମ୍ମୁଖୀନ ହେଲେ। ମନେ ରଖନ୍ତୁ ଯୋସେଫ ଏଥିପାଇଁ କାରାଗାରରେ ପକାଗଲେ ଯେହେତୁ ସେ ନିରୀହ ବ୍ୟକ୍ତି ଥିଲେ। ସେହି ରୋମିଓଗଣ କିମ୍ବା ସେହି ଇସ୍ରାଏଲୀୟ ସେନାପତି ପୋଟିଫର ନାମକ ସେ ବ୍ୟକ୍ତି ଜଣକ ସେ ଥିଲେ। ପୋଟିଫର ବାହାରକୁ ଯାଇଥିଲେ, ପୁଣି କୌଣସି ଦୂରସ୍ଥାନକୁ ଯାତ୍ରା କରିଥିଲେ। ତାଙ୍କର ଏକ ସୁନ୍ଦରୀ ପତ୍ନୀ ଥିଲେ, ପୁଣି କୌଣସି କାର୍ଯ୍ୟ ନିମିତ୍ତ ଯୋସେଫ ଯେତେବେଳେ ଗୃହ ମଧ୍ୟକୁ ଆସିଥିଲେ ତାଙ୍କର ପତ୍ନୀ ଯୋସେଫଙ୍କୁ ବଳାଇବାକୁ ଚାହିଁଥିଲେ, ପୁଣି ତାଙ୍କ ପ୍ରତି ଯୋସେଫ କିଛି ଅସଦାଚରଣ କାର୍ଯ୍ୟ କରନ୍ତୁ ସେ କଥାକୁ ସେ ଇଚ୍ଛା କରିଥିଲେ। କିନ୍ତୁ ପରମେଶ୍ୱରଙ୍କ ପ୍ରତି ଯୋସେଫ ଅତି ବିଶ୍ୱସ୍ତ ଥିଲେ। ମୁଁ ଆପଣମାନଙ୍କୁ ସୂଚିତ କରି କହେ ଯେ ସେମାନେ ସବୁବେଳେ ତାହା ହିଁ ଥିଲେ। ଆପଣମାନେ ନାରୀଗଣ, ମୁଁ ଆପଣମାନଙ୍କ ପ୍ରତି ସର୍ବଦା ଚିତ୍କାର କରି ଆସିଅଛି। କିଛି କ୍ଷଣ ନିମନ୍ତେ ମୁଁ ଆପଣମାନଙ୍କ ପାଇଁ ସମୟକୁ ଗ୍ରହଣ କରିବାକୁ ଯାଉଅଛି, ବୁଝନ୍ତି ତ? ଜଣେ ନାରୀ ସେ ତ ଏକ ଦୁର୍ବଳ ପାତ୍ର ଅଟନ୍ତି। ମୁଁ ଜାଣେ ଯେ କେହି ଜଣେ ମନ୍ଦ ଆଚରଣ ବିଶିଷ୍ଟ ନାରୀ ନଥିଲେ କେହି ଜଣେ ପୁରୁଷ ବ୍ୟକ୍ତି ଆଦୌ ଖରାପ ହୋଇପାରନ୍ତି ନାହିଁ। କିନ୍ତୁ ଯେଉଁ ବ୍ୟକ୍ତିଗଣ ସେ କଥାକୁ ଜାଣନ୍ତି, ଆପଣମାନେ ଯେ ଈଶ୍ୱରଙ୍କ ସନ୍ତାନଗଣ ଅଟନ୍ତି, ଆପଣମାନେ ଯେ ଈଶ୍ୱରଙ୍କ ପୁତ୍ର ଅଟନ୍ତି, ସେ କଥାକୁ ଯେତେ ଲୋକ ବିଶ୍ୱାସ କରନ୍ତି ଆଉ ଜାଣନ୍ତି, ତଥାପି ଜଣେ ନାରୀଙ୍କ ଦୁର୍ବଳତାର ସୁଯୋଗକୁ ନିଅନ୍ତି, ଆପଣମାନେ ଲଜ୍ଜା କରିବା ଉଚିତ। ସେ ଯେ କଣ କରନ୍ତି ସେଥିରେ କିଛି ଯାଏ ଆସେ ନାହିଁ, କାରଣ ସେ ଜଣେ ଦୁର୍ବଳ ପାତ୍ର ଅଟନ୍ତି, ଆଉ ଆପଣମାନେ ସେ କଥାକୁ ଜାଣନ୍ତି। ଯଦି ସେ ବଢ଼ନ୍ତି ପୁଣି ଜଣେ ଅଯୋଗ୍ୟ ନାରୀ ପରି ବ୍ୟବହାର କରନ୍ତି, ତାଙ୍କୁ ନିଜ ହାତରେ ଅଟକାନ୍ତୁ, ପୁଣି ଜଣେ ଭଉଣୀ ପରି ତାଙ୍କ ସହିତ କଥାବାର୍ତ୍ତା କରନ୍ତୁ। ଆପଣ ଈଶ୍ୱରଙ୍କ ଜଣେ ପୁତ୍ର ଅଟନ୍ତି, ସେହି ମନ୍ଦ କର୍ମ ଗୁଡାକୁ ଆଦୌ କରନ୍ତୁ ନାହିଁ। ଯୋଶୁଫଙ୍କ ଆଡକୁ ନିଜର ନଜରକୁ ରଖନ୍ତୁ, ସେ ତ ଆପଣମାନଙ୍କ ପାଇଁ ଏକ ନମୁନା ଥିଲେ। ତତ୍ପରେ ପଟିପରଙ୍କର ପତ୍ନୀ, ତାଙ୍କର ସୁନ୍ଦରୀ ପତ୍ନୀ ଜଣକ ଇଜ୍ଜତଦାର, ସୁପ୍ରତିଷ୍ଠିତା, ଦେଶ ମଧ୍ୟ ସ୍ଥିତ ଜଣେ ସବୁଠାରୁ ଉଚ୍ଚ ପ୍ରତିଷ୍ଠିତା ନାରୀ ଜଣକ, ତାଙ୍କୁ ଯେତେବେଳେ ନିବେଦନ କରିଥିଲେ ପୁଣି ତାଙ୍କୁ ବଳାଇଥିଲେ, ସେତେବେଳେ ସେ ଫେରିଯିବାକୁ ବୁଲି ପଡିଥିଲେ, କିନ୍ତୁ ସେ ତାଙ୍କୁ ଧରି ପକାଇଥିଲେ, ପୁଣି ତାଙ୍କ ଉପରେ ଆଲିଙ୍ଗନ କରି ତାଙ୍କୁ କୁଣ୍ଢାଇ ପକାଇବାକୁ ସେ ଇଚ୍ଛା କରିଥିଲେ, ଆଉ ସେ ନିଜକୁ ଟାଣି ଆଣିଥିଲେ, ଏପରି ଜୋରରେ ବଳ ପ୍ରୟୋଗ କରି ଟାଣି ଆଣିଥିଲେ ଯେ ସେ ତାଙ୍କର କୋର୍ଟଟିକୁ ଛାଡିଦେଇ ତାଙ୍କଠାରୁ ପଳାୟନ କରିଥିଲେ। ଆଜ୍ଞା, ହଁ, ତାହା ହିଁ। ପୁଣି ପଟିପର ଯେତେବେଳେ ଘରକୁ ଫେରିଥିଲେ, ସେମାନେ ତାଙ୍କ ବିରୁଦ୍ଧରେ ଏକ ମିଥ୍ୟା ଅଭିଯୋଗ କଥା କହିଥିଲେ, କହିଥିଲେ ସେ ତାଙ୍କୁ ବଳାତ୍କାର କରିବାକୁ ଆସିଥିଲେ, ପୁଣି ସେ ତାଙ୍କଠାରେ ଛାଡି ଯାଇଥିଲେ, ପୁଣି ସେଠାରେ ସେ ତାଙ୍କର ଉତ୍ତରୀୟ ବସ୍ତ୍ରକୁ ତାଙ୍କ ପାଖରେ ଛାଡି ପଳାଇଥିଲେ, ଆଉ ସେହି ଅଭିଯୋଗ ନିମିତ୍ତ ସେ କାରାଗାରକୁ ନୀତ ହୋଇଥିଲେ। କିନ୍ତୁ କାରାଗାରରେ ପରମେଶ୍ୱର ତାଙ୍କର ସହବର୍ତ୍ତୀ ଥିଲେ, ଯେକୌଣସି ସ୍ଥାନରେ ସେମାନେ ତାଙ୍କୁ ରଖିଥିଲେ ନା କାହିଁକି, ସେଥିପ୍ରତି କିଛି ପ୍ରତିବନ୍ଧନ ବିଷୟ ନଥିଲା। ସେ ତ ପ୍ରତିଭାଶାଳୀ ପୁତ୍ରଙ୍କର ଏକ ନମୁନା ଥିଲେ। ଯୋସେଫ ଯେକୌଣସି କାର୍ଯ୍ୟ କରିଥିଲେ ସେ ସବୁରେ ସେ ସମୃଦ୍ଧିଶାଳୀ ଥିଲେ। 1000 ବର୍ଷର ରାଜତ୍ୱ କାଳରେ ଯୀଶୁ ଯେତେବେଳେ ପ୍ରତ୍ୟାବର୍ତ୍ତନ କରନ୍ତି, ସେତେବେଳେ ମରୁଭୂମି ଯେ ଗୋଲାପର ସଦୃଶ ପ୍ରସ୍ଫୁଟିତ ହେବ, ଏହା ହିଁ ତାର କାରଣ ଅଟେ। ସେ ଯାହା କିଛି କାର୍ଯ୍ୟ କରନ୍ତି ସେ ସବୁ ସମୃଦ୍ଧିଶାଳୀ ହେବେ। ସେ ତ ଆଶୀର୍ବାଦର, ସମୃଦ୍ଧିର ପୁତ୍ର ଅଟନ୍ତି। ଆପଣମାନେ ଯେକୌଣସି ସ୍ଥାନରେ ଯୋସେଫଙ୍କୁ ରଖନ୍ତୁ ନା କାହିଁକି, ସେହି ସ୍ଥାନଟି ଆଶୀର୍ବାଦ ଯୁକ୍ତ ହୋଇଥିଲା। ଯେକୌଣସି ସ୍ଥାନରେ ଯୀଶୁଙ୍କର ଉପସ୍ଥିତି ଥାଏ, ତାହା ଆଶିଷିତ ସ୍ଥାନ ଅଟେ। ତେଣୁ ତାଙ୍କ ନିଜର ହୃଦୟ ମଧ୍ୟରେ ବାସ କରନ୍ତୁ, ପୁଣି ଆଶୀର୍ବାଦିତ ହେଉନ୍ତୁ। ତେଣୁ ବର୍ତ୍ତମାନ ଆମେ ଲକ୍ଷ୍ୟ କରୁ ଯେ ତତ୍ପରେ ଯୋସେଫ ବନ୍ଦୀଗୃହରେ ପକାଗଲେ। ସେହି କାରାଗାରରେ ଅନ୍ୟ 2 ଜଣ ପକା ଯାଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ତ ବିନାଶ ହେଲେ, ମାତ୍ର ଅନ୍ୟ ଜଣଙ୍କ ଉଦ୍ଧାର ପାଇଲେ। କୃଷ ଉପରେ ଯୀଶୁ ଆପଣଙ୍କ ପରୀକ୍ଷା ସମୟରେ ଯେତେବେଳେ ପରୀକ୍ଷିତ ହେଉଥିଲେ, ଜଣେ ଚୋର ତ ବିନାଶ ହେଲା, କିନ୍ତୁ ଅନ୍ୟ ଜଣଙ୍କ ଉଦ୍ଧାର ପାଇଲା। ପୁଣି ସେ ଅର୍ଥାତ୍ ଯୀଶୁ ଯେତେବେଳେ ଉନ୍ନତ କରାଗଲା, ସେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଯାଇ ଉପବେଶନ କଲେ। ଯୋସେଫ ଯେତେବେଳେ ଉନ୍ନତ ହେଲେ, ସେ ଫାରଙ୍କ ଦକ୍ଷିଣ ପାର୍ଶ୍ୱରେ ଯାଇ ଉପବେଶନ କଲେ। ପୁଣି ପ୍ରଥମେ ଯୋସେଫଙ୍କ ସହିତ କଥାବାର୍ତ୍ତା ହୋଇ ତାଙ୍କର ଅନୁମତି ନ ନେବା ପର୍ଯ୍ୟନ୍ତ କୌଣସି ବ୍ୟକ୍ତି କଦାପି ସିଧାସଳଖ ଫାରଙ୍କ ସହିତ କଥାବାର୍ତ୍ତା କରିପାରୁନଥିଲେ। ତତ୍ପରେ ଯୋସେଫ ଯେତେବେଳେ ରାଜପ୍ରସାଦରୁ ବାହାରି ପଡୁଥିଲେ ଏବଂ ବାହାରକୁ ଯାଉଥିଲେ, ଆରେ ବା କି ଆଶ୍ଚର୍ଯ୍ୟଜନକ ବିଷୟ ସତେ! ଯୋସେଫ ଯେତେବେଳେ ରାଜପ୍ରସାଦରୁ ବାହାରୁଥିଲେ, ତୁରି ଶବ୍ଦ ହେଉଥିଲା, ପୁଣି କେହି ଜଣେ ବ୍ୟକ୍ତି ତାଙ୍କର ଆଗେ ଆଗେ ଘୋଷଣା କରି ଚାଲୁଥିଲେ, ନିଜ ନିଜର ଜମିରେ ପଡି ଅବରୋଧ ହୁଅ, ଯୋସେଫ ଆସୁଅଛନ୍ତି, ଆମେନ୍। ପୁଣି ଉର୍ଦ୍ଧସ୍ଥ ସ୍ଥାନର ପ୍ରତାପି ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱସ୍ଥ ସ୍ଥାନକୁ ଯୀଶୁ ଯେତେବେଳେ ପରିତ୍ୟାଗ କରନ୍ତି, ତୁରି ଗୁଡାକ ସଶବ୍ଦରେ ବାଜି ଉଠିବ, ପୁଣି ପ୍ରତ୍ୟେକ ଜାନୁ ଅବରୋଧ ହେବ, ଆଉ ଯୀଶୁ ଯେ ଆସୁଅଛନ୍ତି ତାହା ପ୍ରତ୍ୟେକ ଜିହ୍ୱା ସ୍ୱୀକାର କରିବ, ନିଶ୍ଚିତ ରୂପେ ତାହା ହିଁ। ଆଉ ମନେ ରଖନ୍ତୁ, ସେ ନିଜର ଭାତୃଗଣଙ୍କ ଦ୍ୱାରା ଯେତେବେଳେ ତୁଚ୍ଛୀକୃତ ହେଲେ, ସେ କଣ କଲେ? ସେ ଜଣେ ବିଜାତିଆ ଭାର୍ଯ୍ୟାଙ୍କୁ ଗ୍ରହଣ କଲେ, ସେ ତ ଏକ ମିଶରିଆ ଭାର୍ଯ୍ୟାଙ୍କୁ ଗ୍ରହଣ କଲେ। ପୁରା କାଳରେ ଯୀଶୁ ଆପଣଙ୍କ ଭାତୃଗଣଙ୍କ ଦ୍ୱାରା ଯେତେବେଳେ ଅସ୍ୱୀକୃତ ହୋଇ କଟାଗଲେ, ଜିହୁଦୀମାନଙ୍କ ଦ୍ୱାରା ସେପରି କରାଗଲେ, ସେ ଏକ ବିଜାତିଆ ନାରୀଙ୍କୁ, କନ୍ୟାଙ୍କୁ ବିବାହ କଲେ। କିନ୍ତୁ ଏତେବେଳେ ବହୁ ବର୍ଷ ପରେ ଇଫ୍ରାଇମ୍ ଆଉ ମନାସୀ ଜାତ ଲାଉତ୍ତାରେ ସନ୍ତାନଗଣ, ତାଙ୍କଠାରୁ ଜାତ ଲାଉତ୍ତାରେ ସେ ଏକ ପରିବାରକୁ ଲାଭ କଲେ। ତତ୍ପରେ ଏକଦା ତାଙ୍କର ଭାତୃଗଣ ତାଙ୍କ ସହିତ ଭେଟ କରିବାକୁ ଆସିଲେ। ଧ୍ୟାନ ଦିଅନ୍ତୁ, ଆମେ କାହାଣୀଟିକୁ ଭଲ ଭାବରେ ଜାଣୁ, ସେ ଏକ ଛୋଟ ପାତ୍ର କହିଲେ କିପରି ଭାବରେ ପୁରାଇ ଦେଇ ଫେରି ପଠାଇଥିଲେ। ପୁଣି ସେ ଯେପରି ସେମାନଙ୍କ ଭାଷା ଆଦୌ ବୁଝନ୍ତି ନାହିଁ, ସେପରି ବ୍ୟବହାରକୁ ଦେଖାଇଥିଲେ। ପୁଣି ଏବ୍ରିୟ ଭାଷା ବୁଝିବା ନିମନ୍ତେ ସେ ଜଣେ ଏବ୍ରିୟ ତର୍ଜମାକାରୀଙ୍କ ସାହାଯ୍ୟକୁ ଲୋଡ଼ିଥିଲେ, ଯେତେବେଳେ କି ସେ ସ୍ୱୟଂ ଜଣେ ଏବ୍ରି ଭାଷୀ ଥିଲେ। ପୁଣି ତାଙ୍କର ଭାତୃଗଣ ସେଠାକୁ ଆସି ପହଞ୍ଚିଥିଲେ, ସେମାନେ ତାଙ୍କୁ ଆଦୌ ଚିହ୍ନି ନଥିଲେ, ସେ ତ ଜଣେ ସମ୍ଭ୍ରାନ୍ତ ରାଜକୁମାର ଥିଲେ। ଆଉ ଠିକ ସେହିପରି ସମୟରେ ଖ୍ରୀଷ୍ଟ ଜିହୁଦୀଗଣଙ୍କ ସହିତ ଭେଟ କରନ୍ତି, ସେମାନଙ୍କ ପୀଡ଼ିତମାନଙ୍କୁ ସୁସ୍ଥ କରନ୍ତି, ପୁଣି ଅନ୍ୟାନ୍ୟ ମହତ୍ କର୍ମମାନ କରନ୍ତି, ତଥାପି ସେ ଯେ କିଏ ଅଟନ୍ତି ଏହା ସେମାନେ ଅଦ୍ୟାବଧି ବୁଝନ୍ତି ନାହିଁ। ସେ ମସିହଙ୍କୁ ସେମାନେ ଚିହ୍ନନ୍ତି ନାହିଁ। ଆସନ୍ତୁ 44 ଅଧ୍ୟାୟର 27 ପଦରୁ ଆରମ୍ଭ କରି ପାଠ କରିବା। କହିଲେ ଆପଣଙ୍କ ଦାସ ଯେ ମୋହର ପିତା ସେ ଆମ୍ଭମାନଙ୍କୁ କହିଲେ ତୁମେମାନେ ଜାଣ ଆମ୍ଭର ସେହି ଭାର୍ଯ୍ୟା ଠାରୁ 2 ପୁତ୍ର ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଗୋଟିଏ ଆମ୍ଭ ନିକଟରୁ ଚାଲିଗଲା। ସେହି ଜଣକ ତ ଜୋସେଫ ଥିଲେ, ଯାହାଙ୍କ ବିଷୟରେ ସେମାନେ ତାଙ୍କ ସହିତ କଥାବାର୍ତ୍ତା ହେଉଥିଲେ। ତହୁ ଆମ୍ଭେ କହିଲୁ ସେ ନିଶ୍ଚୟ ଖଣ୍ଡ ଖଣ୍ଡ ହୋଇ ବିଦୀର୍ଣ୍ଣ ହୋଇଅଛି, ପୁଣି ସେହି ଦିନ ଠାରୁ ଆମ୍ଭେ ଆଉ ତାକୁ ଦେଖିନାହୁଁ। ଏବେ ଆମ୍ଭ ପାଖରୁ ଏହାକୁ ନେଇଗଲେ ଯେବେ ଏହାକୁ କୌଣସି ବିପତ୍ତି ଘଟେ ତେବେ ତୁମେମାନେ ଆମ୍ଭକୁ ଶୋକରେ ଏହି ପକ୍ୱକେଶରେ ପାତାଳକୁ ପଠାଇବ। ତାଙ୍କର କନିଷ୍ଠ ଭ୍ରାତା ବିନ୍ୟାମିନଙ୍କ ସହିତ ସେମାନେ ସେଠାରେ ଉପସ୍ଥିତ ଥିଲେ। ବିନ୍ୟାମିନ ଯେ କାହାକୁ ପ୍ରତିନିଧିତ୍ୱ କରନ୍ତି ସେ କଥା ଆପଣମାନଙ୍କୁ ଜଣା କି? ନୂତନ ରୂପେ ଜାତ ହୋଇଥିବା ସେହି ଅସଲି ଜିହୁଦୀଗଣ ଅଟନ୍ତି, ଯେଉଁମାନେ 144,000 ସମଷ୍ଟିକୁ ପ୍ରସ୍ତୁତ କରିବା ନିମନ୍ତେ ସେଠାରେ ବର୍ତ୍ତମାନ ଏକାଠି ହେଉଛନ୍ତି। ଏହି ଗୋଷ୍ଠୀଟି ଯାହାକି ସେହି ସ୍ଥାନରେ ଉଦିତ ହେଉଅଛି, ସହରର ଉଚ୍ଚବଂଶୀୟ କୋଠରପନ୍ଥୀ ଗଣ ନୁହେଁ, ସେପରି ଆଦୌ ନୁହେଁ। ସେମାନେ ତ ଅଧିକ ରୂପେ ରୀତିନୀତି ସମ୍ପନ୍ନ ଲୋକଗୁଡାକ ଅଟନ୍ତି। ସେମାନେ ଆଦୌ ଜିହୁଦୀ ନୁହନ୍ତି, ସେହି ନରମପନ୍ଥୀ ଜିହୁଦୀ ଆଦୌ ନୁହନ୍ତି। ସାନ ବିନ୍ୟାମିନଙ୍କୁ ପ୍ରତିନିଧିତ୍ୱ କରି ଯେଉଁମାନେ ଉଦିତ ହୋଇ ଆସୁଅଛନ୍ତି ସେମାନେ ପ୍ରକୃତରେ ଜିହୁଦୀଗଣ ଅଟନ୍ତି, ଆଉ ଯୀଶୁଙ୍କର ବାକ୍ୟକୁ ଆଦୌ ଶ୍ରବଣ କରିନାହାନ୍ତି। ଏହେତୁ ଆପଣଙ୍କ ଦାସ ଯେ ମୋ ପିତା ତାଙ୍କ ନିକଟରେ ମୁଁ ଉପସ୍ଥିତ ହେଲେ ଆମ୍ଭମାନଙ୍କ ସଙ୍ଗରେ ଯେବେ ଏହି ଯୁବା ନଥିବ ତେବେ ଏହି ଯୁବା ନଥିବା ଦେଖି ସେ ତତ୍କ୍ଷଣାତ୍ ମରିଯିବେ, କାରଣ ତାଙ୍କ ପ୍ରାଣ ଏହି ଯୁବାର ପ୍ରାଣରେ ବନ୍ଧା ଅଟେ। ପରମେଶ୍ୱରଙ୍କ ନିଜସ୍ୱ ପ୍ରାଣ ଇସ୍ରାଏଲ ସହିତ ବନ୍ଧା ଅଟେ, ସେ ତାହା ସହିତ ବିବାହ କରିଛନ୍ତି। ଆଉ ପ୍ରଭୁ ଯଦି ଇଚ୍ଛା କରୁଥାନ୍ତି ତେବେ କ୍ଷଣଭର ଉତ୍ତାରେ ଆମମାନେ ତାହା ମଧ୍ୟକୁ ଅଗ୍ରସର କରିବାକୁ ଯାଉଅଛୁ। ସେ ତ ଇସ୍ରାଏଲ ସହିତ ବିବାହ କରିଛନ୍ତି, ତାଙ୍କର ପ୍ରାଣ ଏହା ସହିତ ବନ୍ଧା ଅଟେ। ସେଠାରେ ପଛ ପାଖରେ ଉପସ୍ଥିତ ଥିବା ଶ୍ରୀମତୀ ବ୍ରହ୍ମାଙ୍କ ସହିତ ମୋହର ପ୍ରାଣଟି ଠିକ୍ ଯେପରି ଭାବରେ ବନ୍ଧା ଅଟେ, ପୁଣି ଆପଣମାନଙ୍କ ପ୍ରାଣଟି ଆପଣମାନଙ୍କ ପତିଗଣ ସହିତ ଯେପରି ବନ୍ଧା ଅଟେ ଠିକ୍ ସେହିପରି ଭାବରେ ଆପଣମାନଙ୍କର ଜୀବନଟି ଏହାଙ୍କଠାରେ ଆବଦ୍ଧ ହୋଇ ରହିଅଛି। ପୁଣି ପରମେଶ୍ୱର ତ ଇସ୍ରାଏଲ ସହିତ ବିବାହ କରିଛନ୍ତି, ପୁଣି ଏହା କିପରି ଧରଣର ଏକ ସମ୍ବନ୍ଧ ଥିଲା? ଯାକୁବ କହିଥିଲେ ମୋହର ପ୍ରାଣ ଏହି ଯୁବାର ପ୍ରାଣରେ ବନ୍ଧା, ଏହା ସହିତ ଘନିଷ୍ଠ ରୂପେ ଆବଦ୍ଧ ହୋଇ ରହିଛି। ମୁଁ କରିବି, ପୁଣି ଆମମାନଙ୍କ ସାଙ୍ଗରେ ଯେବେ ଏ ଯୁବା ନଥିବ ତେବେ ଏହି ଯୁବା ନଥିବା ଦେଖି ଯୋସେଫ ଯେ ସେହି ଯୁବା ବିନ୍ୟାମିନଙ୍କୁ ବନ୍ଦୀ କରି ରଖିବାକୁ ଯାଉଥିଲେ ସେ କଥା ଆପଣମାନଙ୍କୁ ଜଣା। ଆମମାନେ କାହାଣୀଟିକୁ ଭଲ ରୂପେ ଜାଣୁ। ସେ ତତ୍କ୍ଷଣାତ୍ ମରିଯିବେ, ତାଙ୍କର ପିତା ତତ୍କ୍ଷଣାତ୍ ମରିଯିବେ। କହିଲେ ଆପଣଙ୍କର ଏହି ଦାସ ମାନେ ଶୋକରେ ପକ୍ୱକେଶରେ ଆପଣଙ୍କ ଦାସ ଆମମାନଙ୍କ ପିତାଙ୍କୁ ପାତାଳକୁ ପଠାଇବେ। ଏତେବେଳେ ରୁବେନ ଯେ କି ପ୍ରକାରର ବିନତିକୁ ପ୍ରକାଶ କରନ୍ତି ସେଆଡ଼କୁ କର୍ଣ୍ଣଡେରି ଶୁଣନ୍ତୁ। ଆହୁରି ଆପଣଙ୍କ ଦାସ ମୁଁ ଆପଣା ପିତାଙ୍କ ନିକଟରେ ଏହି ଯୁବାର ଲଗା ହୋଇ କହିଅଛି, ମୁଁ ଯେବେ ତାହାକୁ ତୁମ୍ଭ ପାଖକୁ ନ ଆଣେ ତେବେ ମୁଁ ଯାବଜ୍ଜୀବନ ପିତାଙ୍କ ନିକଟରେ ଅପରାଧୀ ହେବି। ଏଣୁ ନିବେଦନ କରୁଅଛି ପ୍ରଭୁଙ୍କ ନିକଟରେ ଏହି ଯୁବାର ପରିବର୍ତ୍ତେ ଆପଣଙ୍କ ଦାସ ମୁଁ ଆପଣଙ୍କ ଦାସ ହୋଇଥାଏ। ଓହୋ, ବିସ୍ମୟଜନକ ବିଷୟ! ଦେଖନ୍ତୁ, ସେ ଆପଣାର ଭ୍ରାତା ଯୋସେଫଙ୍କ ନିକଟରେ ପ୍ରତିପକ୍ଷ ସାଜି ସାହସର ସହିତ ଠିଆ ହୋଇଛନ୍ତି। ଏହି ଜଣକ ତ ଯୋସେଫ ଅଟନ୍ତି, କିନ୍ତୁ ସେ ତାଙ୍କୁ ଚିହ୍ନିଲେ ନାହିଁ। ହେ ଭାଇ, 1000 ବର୍ଷର ରାଜତ୍ୱ କାଳଟି ଆରମ୍ଭ ନ ହେବା ପର୍ଯ୍ୟନ୍ତ କେବଳ ଅପେକ୍ଷା କରି ରହିଥାନ୍ତୁ। ଏହି ଯୁବାର ପରିବର୍ତ୍ତେ ଆପଣଙ୍କ ଦାସ ମୁଁ ଆପଣଙ୍କ ଦାସ ହୋଇ ବନ୍ଧା ଥାଏ। ତାଙ୍କର କଥାକୁ ଶୁଣନ୍ତୁ, ସେ ତାଙ୍କୁ ପ୍ରଭୁ କହି ସ୍ୱୀକାର କରୁଛନ୍ତି, ମାତ୍ର ଏହି ଯୁବାକୁ ଭାଇମାନଙ୍କ ସଙ୍ଗରେ ବିଦାୟ କରନ୍ତୁ, କାରଣ ଏହି ଯୁବା ମୋ ସଙ୍ଗରେ ନଥିଲେ ମୁଁ କି ପ୍ରକାରେ ପିତାଙ୍କ ନିକଟକୁ ଯାଇପାରିବି? ପୁଣି ପିତାଙ୍କୁ ଯେଉଁ ବିପଦ ଘଟିବ ତାହା କି ପ୍ରକାରେ ଅବା ଦେଖିପାରିବି? ଅଧୀର ହୋଇ ନିବେଦନ କରୁଅଛନ୍ତି, ନିଜର ପ୍ରାଣକୁ ସମର୍ପଣ କରୁଅଛନ୍ତି। ସେହି ଜିହୁଦୀଗଣ ସେଠାରେ ନିଜର ହାତ ଗୁଡାକ ଉପରକୁ ଉଠାଇ ରଖି ସେହି ସ୍ଥାନରେ ଠିଆ ହୋଇ ରହିଥିଲେ। ଧ୍ୟାନ ଦିଅନ୍ତୁ, ବର୍ତ୍ତମାନ 45 ପର୍ବକୁ କିମ୍ବା 45 ପଦକୁ ଧ୍ୟାନ ଦେଇ ଶୁଣନ୍ତୁ, ଏହାକୁ ହାତ ଛଡ଼ା କରନ୍ତୁ ନାହିଁ। ଏଥିରେ ଯୋସେଫ ନିଜକୁ ସମ୍ଭାଳି ପାରିଲେ ନାହିଁ, ଏଥିରେ ଯୋସେଫ ଆପଣା ନିକଟରେ ଠିଆ ହୋଇଥିବା ଲୋକମାନଙ୍କ ସାକ୍ଷାତରେ ଆପଣାକୁ ସମ୍ଭାଳି ନ ପାରି, ହେ ଭାଇ, ତାହା ସେହି ସମୟର ଘଟଣା ଅଟେ ଯେତେବେଳେ ପାପର ଶେଷ ହେବ, ସକଳ ଅବିଶ୍ୱାସ ଛାରଖାର ହେବାକୁ ଯାଉଛି, ସମୂଳେ ଲୋପ ପାଇବାକୁ ଯାଉଛି। ଆଉ ସେ ଉଚ୍ଚ ସ୍ତରରେ ଚିତ୍କାର କରି କହିଲେ, ଆମ୍ଭ ସମ୍ମୁଖରୁ ସବୁ ଲୋକଙ୍କୁ ବାହାର କର। ତେଣୁ ଭାଇମାନଙ୍କ ସାକ୍ଷାତରେ ଆପଣଙ୍କ ପରିଚୟ ଦେବା ସମୟରେ କେହି ଯୋସେଫଙ୍କ ନିକଟରେ ନଥିଲେ, ଆଉ ସେ ଆପଣଙ୍କ ପରିଚୟକୁ ଦେବାକୁ ଲାଗିଲେ। ଏହା କିପରି ଧରଣର ଏକ ବିଷୟ ଅଟେ, ଏପରିକି ତାଙ୍କର ଭାର୍ଯ୍ୟା ସୁଦ୍ଧା ମହଲ ମଧ୍ୟକୁ ଚାଲିଗଲେ। ଆରେ ବା, ଆଶ୍ଚର୍ଯ୍ୟଜନକ ବିଷୟ ତ, କନ୍ୟାଟି ମହିମାରେ ଉପସ୍ଥିତ ହୋଇସାରିଥିବ, ଯେତେବେଳେ ଯୀଶୁ ପୁନର୍ବାର ଆସିବେ, ତା ମଧ୍ୟକୁ ଆମମାନେ ଏହି ସ୍ଥାନରେ ଥାଇ ବିଚାର କରିବା, ସ୍ୱୟଂକୁ ପରିଚିତ କରାଇବେ। ଆଉ ସେ ଉଚ୍ଚ ସ୍ତରରେ ପରିରୋଧନ କଲେ, ପୁଣି ଅଧିକ ସମୟ ଧରି ଯୋସେଫ ଆପଣଙ୍କୁ ଅଟକାଇ ରଖି ପାରିଲେ ନାହିଁ। ଆଉ ସେ ଉଚ୍ଚ ସ୍ତର କରି ରୋଦନ କଲେ, ମିଶ୍ରମାନେ ଓ ଫାରଙ୍କ ଗୃହସ୍ଥିତ ଲୋକମାନେ ତାହା ଶୁଣିପାରିଲେ। ପ୍ରାସାଦ ମଧ୍ୟକୁ ଫେରିଯିବା ପରେ ସେମାନେ ଯୋସେଫଙ୍କୁ ଉଚ୍ଚ ସ୍ତରରେ କ୍ରନ୍ଦନ କରୁଥିବା ଶୁଣିଲେ। ପୁଣି ଜିହୁଦୀମାନଙ୍କ ସହିତ ଯୀଶୁଙ୍କର ଭେଟ କରୁଥିବାର ତାହା ଏକ ନମୁନା ସଦୃଶ ଥିଲା। ଅର୍ଥାତ୍ ଆମେମାନେ ଯେପରି ସୁଯୋଗଟିଏ ଲାଭ କରିପାରୁ, ସେହି କାରଣ ସେ ଏମାନଙ୍କୁ ଅନ୍ଧକାର ପକାଇଥିଲେ, ସେ କଥା ତାଙ୍କୁ ଜଣାଥିଲା। ତଥାପି ସେ ଯେତେବେଳେ ସେମାନଙ୍କୁ ନିକଟରେ ଆପଣଙ୍କୁ ପ୍ରକଟ କରନ୍ତି, ତତ୍ପରେ ଇସ୍ରାଏଲ ସକଳ ପାପ ଶେଷ ହେବ। ତହୁଁ ଯୋସେଫ ଆପଣା ଭାଇମାନଙ୍କୁ କହିଲେ, ମୁଁ ଯୋସେଫ। ଯୀଶୁଦେ କଣ କହିବେ ସେ ସମ୍ବନ୍ଧରେ ଆପଣମାନେ କଣ ବିଚାର କରନ୍ତି? ମୁଁ ତୁମମାନଙ୍କର ସେହି ମସିହ ଅଟେ, ମୁଁ ତ ସେହି ଜଣକ ଅଟେ ଯାହାଙ୍କୁ ତୁମମାନେ କୃଷାର୍ପିତ କରିଥିଲ। ମୋ ପିତା କି ଆଜି ଯାଏ ବଞ୍ଚିଛନ୍ତି? ଏଥିରେ ତାଙ୍କର ଭାଇମାନେ ତାଙ୍କ ସାକ୍ଷାତରେ ଉଦ୍ବିଗ୍ନ ହେବାରୁ କିଛି ଉତ୍ତର ଦେଇପାରିଲେ ନାହିଁ। ଆରେ ବା, ମୋତେ କ୍ଷଣଭର ପାଇଁ ଏଠାରେ ସ୍ଥଗିତ ହୋଇ ରହିବାକୁ ଅଛି। ଆସନ୍ତୁ ଜିଖରିୟ ଭାବାଦୀଙ୍କ ପୁସ୍ତକର 12 ଅଧ୍ୟାୟକୁ ଆମମାନେ ଖୋଲିବା। ମୋ ସହିତ ଜିଖରିୟଙ୍କର ପୁସ୍ତକକୁ, ଜିଖରିୟ 12 ଅଧ୍ୟାୟକୁ ଖୋଲନ୍ତୁ। ଏପରି ହୋଇପାରେ ଯେ ଏହା ଉପରେ ପ୍ରଚାର କରିବାକୁ ଆରମ୍ଭ କରୁଥିବା ସମୟରେ ମୁଁ କିଛିଟା ଅଧିକ ସମୟ ନେଉଅଛି, ତଥାପି ସେପରି ଆଶାକୁ ମୁଁ ଆଦୌ କରେ ନାହିଁ। ତେଣୁ ଆପଣମାନେ ଯାହାକୁ ଅଧିକ ପ୍ରୟାସୀ ହୋଇ ଲାଭ କରନ୍ତୁ, ତାହା ହିଁ ମୁଁ ଚାହେଁ। ଜିଖରିୟଙ୍କ ପୁସ୍ତକକୁ ଆସନ୍ତୁ। ଜିଖରିୟଙ୍କ ପୁସ୍ତକର 12 ଅଧ୍ୟାୟକୁ ଆମେ ଖୋଲିବା। ପୁଣି ଆପଣଙ୍କ ଭାତୃଗଣଙ୍କ ସମ୍ମୁଖରେ ସେ ଯେତେବେଳେ ଦଣ୍ଡାୟମାନ ହୁଅନ୍ତି, ସେତେବେଳେ ସେ ସେମାନଙ୍କୁ ଯେ କଣ କହିବାକୁ ଯାଉଛନ୍ତି ସେ କଥାକୁ ଦେଖିବା। ଜିଖରିୟ 12 ଅଧ୍ୟାୟର 10 ପଦକୁ ଦେଖିବା। ପାପର ଶେଷ କରିବାକୁ ବର୍ତ୍ତମାନ ତାହା ହିଁ ଅଟେ, ଭଲ କଥା। 12 ଅଧ୍ୟାୟର 10 ପଦଟି ଅଟେ। ଲକ୍ଷ୍ୟ କରନ୍ତୁ, ଏହି ସ୍ଥାନରେ ସେ ଅବଶିଷ୍ଟାଂଶଙ୍କ ବିଷୟରେ କଥା କହୁଅଛନ୍ତି। ଜେରୁସାଲମର ଅବରୋଧ ବିଷୟରେ, ପଶୁ ପୁଣି ତାହାର ସେନାବାହିନୀ ତାହାକୁ ନିଜର ଅଧୀନରେ କରିନେବା ବିଷୟରେ, ପୁଣି ସେପରି ଧରଣର ଅନ୍ୟାନ୍ୟ ଘଟଣା ଗୁଡାକ ବିଷୟରେ ପ୍ରକାଶ କରୁଅଛନ୍ତି। ସବୁକିଛି ଘଟଣା ଏତେବେଳେ ଶେଷ ହେବାକୁ ଯାଉଅଛି। ଏହା ସମ୍ପୂର୍ଣ୍ଣ ରୂପେ 1000 ବର୍ଷର ରାଜତ୍ୱ କାଳକୁ ପରିଚିତ କରୁଅଛି। ଠିକ ଏହି ସମୟରେ 1000 ବର୍ଷର ରାଜତ୍ୱ କାଳକୁ ନିରୂପଣ କରୁଅଛି। ପୁଣି ଆମ୍ଭେ ଦାଉଦ ବଂଶ ଉପରେ ଓ ଜେରୁସାଲମ ନିବାସୀମାନଙ୍କ ଉପରେ କଣ ଅନୁଗ୍ରହ ଓ ବିରୋଧୀ ଜଣଙ୍କ ଆତ୍ମା ବୃଷ୍ଟି କରିବା। ଆମେନ୍। ବିସ୍ମୟକର ଅନୁଗ୍ରହ ସତେ। ବଂଶ ଉପରେ ଓ ଜେରୁସାଲମ ନିବାସୀମାନଙ୍କ ଉପରେ, ଦାନିଏଲଙ୍କର ପବିତ୍ର ନଗର ଉପରେ ଅନୁଗ୍ରହ ଓ ବିନତୀ ଜନକ ଆତ୍ମା ବୃଷ୍ଟି କରିବା। ତହିଁରେ ସେମାନେ ଆମ୍ଭ ପ୍ରତି, ଅର୍ଥାତ୍ ଯାହାଙ୍କୁ ସେମାନେ ବିଦ୍ଧ କରିଅଛନ୍ତି, ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ। ଆଉ କେହି ଯେମନ୍ତ ଆପଣଙ୍କ ଏକମାତ୍ର ପୁତ୍ର ଲାଗି ଶୋକ କରେ, ତେମନ୍ତ ସେମାନେ ତାହାଙ୍କ ପାଇଁ ଶୋକ କରିବେ। ଓ କେହି ଯେମନ୍ତ ଆପଣା ପ୍ରଥମ ଯାତ୍ରା ନିମନ୍ତେ ବ୍ୟାକୁଳିତ ହୁଏ, ତେମନ୍ତ ସେମାନେ ତାହାଙ୍କ ପାଇଁ ବ୍ୟାକୁଳିତ ହେବେ। ଶ୍ରବଣ କରନ୍ତୁ, ଆଉ ଯୋସେଫ ଯେପରି ପରିଚୟ ଦେଇଥିଲେ, ଠିକ ସେହିପରି ଭାବରେ ସେଠାରେ ସେ ଉପସ୍ଥିତ ରହି ସେମାନଙ୍କ ନିକଟରେ ଆପଣଙ୍କୁ ପରିଚିତ କରାଉଥିବେ, ତାହା କିପରି ଭୀଷଣ ଶୋକର ସମୟ ନ ହେବ। ତେଣୁ ଶୁଣନ୍ତୁ, ସେଦିନ ମିଗିଦ୍ଦୋନ ଉପତ୍ୟକାରେ ହଦଦ ଜୀବନର ଶୋକତୁଲ୍ୟ ଜେରୁସାଲମରେ ମହାଶୋକ ହେବ। ସେହି ନାମ ହଦଦ ରିମୋନକୁ ମୁଁ ଠିକ ରୂପେ ଉଚ୍ଚାରଣ କରିପାରେ ନାହିଁ। ମିଗିଦ୍ଦୋନର ହଦଦ ରିମୋନରେ ହୋଇଥିଲା। ପୁଣି ଦେଶ ପ୍ରତ୍ୟେକ ଗୋଷ୍ଠୀ ପୃଥକ ପୃଥକ ଶୋକ କରିବେ। ଦାଉଦ ବଂଶର ଗୋଷ୍ଠୀ ପୃଥକ ଓ ସେମାନଙ୍କ ସ୍ତ୍ରୀଗଣ ପୃଥକ, ନାଥନ ବଂଶର ଗୋଷ୍ଠୀ ପୃଥକ ଓ ସେମାନଙ୍କର ସ୍ତ୍ରୀଗଣ ପୃଥକ, ଲେବି ବଂଶର ଗୋଷ୍ଠୀ ପୃଥକ ଓ ସେମାନଙ୍କର ସ୍ତ୍ରୀଗଣ ପୃଥକ, ଚିମିର ଗୋଷ୍ଠୀ ପୃଥକ, ଓ ସେମାନଙ୍କର ସ୍ତ୍ରୀଙ୍କର ପୃଥକ ଶୋକ କରିବେ। ଅବଶିଷ୍ଟ ସମୁଦାୟ ଗୋଷ୍ଠୀ ମଧ୍ୟରୁ ପ୍ରତ୍ୟେକ ଗୋଷ୍ଠୀ ପୃଥକ ଓ ସେମାନଙ୍କର ସ୍ତ୍ରୀଙ୍କର ପୃଥକ ଶୋକ କରିବେ। ସେଠାରେ ଉପସ୍ଥିତ ଥାଇ ସେମାନେ ଯେତେବେଳେ ଦେଖିବେ ଯେ ସେହି ମହାନ ବ୍ୟକ୍ତି ଜଣକ ଯାହାଙ୍କୁ ସେମାନେ କୃଷାର୍ପିତ କରିଥିଲେ ପୁଣି ତୁଚ୍ଛୀକୃତ କରିଥିଲେ, ସେହି ଜଣକ ସେମାନଙ୍କର ଅତି ଆଦରଣୀୟ ଜୋସେଫ ସେଠାରେ ଦଣ୍ଡାୟମାନ ଅଟନ୍ତି, ସେତେବେଳେ ସେମାନେ ଆପଣାରୁ ଅତିଶୟ ଲଜ୍ଜିତ ହେବେ, ଏହି ସ୍ଥାନରେ ଅତିଶୟ ଶୋକ ହେବ। ପୁଣି ସେମାନେ ଏପରି ପଚାରିବେ, ତୁମ୍ଭେ ଏହି କ୍ଷତଯାକ ଗୁଡାକ କେଉଁଠାରୁ ପାଇଲ? ସେ କହିଥିଲେ, ମୋର ବନ୍ଧୁମାନଙ୍କ ଗୃହରୁ ପାଇଛି। ମୁଁ ଯେ କିପରି ଅଟକ କରିଥାଏ ତାହାକୁ ଲକ୍ଷ୍ୟ କରନ୍ତି କି? ପାପର ଶେଷ କରିବାକୁ ଅବିଶ୍ୱାସର ଶେଷ କରିବାର ଅର୍ଥ ଅଟେ। ସେହି ଉଦ୍ଦେଶ୍ୟର ସଫଳ ପାଇଁ ହିଁ ସେ ଆଗମନ କରୁଛନ୍ତି। ପୁଣି ଦାନିଏଲଙ୍କର ଏହି 70 ବର୍ଷ ପ୍ରକୃତରେ 70ତମ ସପ୍ତାହର ବିଷୟଟି ପାପର ଶେଷ କରିବାକୁ, ଏହାକୁ ଦୂରୀଭୂତ କରିବାକୁ ଆଗତ ହେଉଅଛି। ଆପଣମାନେ ବର୍ତ୍ତମାନ ବୁଝନ୍ତି କି ପ୍ରଥମ ଉଦ୍ଦେଶ୍ୟଟି କ'ଣ? ଆଜ୍ଞା ଲଙ୍ଘନ ଅଧର୍ମର ସମାପ୍ତ କରିବାକୁ, ପାପର ଶେଷ କରିବାକୁ ପ୍ରଥମ 2ଟି ଉଦ୍ଦେଶ୍ୟ ତାହା ଅଟେ। ତୃତୀୟ ସଂଖ୍ୟକ ଉଦ୍ଦେଶ୍ୟଟି ଅଧର୍ମର ପ୍ରାୟଶ୍ଚିତ କରିବାକୁ ତାହା ଅଟେ। ଆପଣମାନେ ଯେଉଁମାନେ ଏହାକୁ ଲେଖି ରଖୁଛନ୍ତି ଏହା ସେମାନଙ୍କ ନିମନ୍ତେ। ପୂର୍ବୋକ୍ତ ବିଷୟଟିର ଉପରେ ମୋ ନିକଟରେ ଆହୁରି 6ଟି ବିଭିନ୍ନ ପଦପର୍ବ ରହିଛି, ତଥାପି ମୁଁ ଏହାକୁ ଆଗେଇ ନେବି ଯେହେତୁ ଏହା ଅସହ୍ୟ ଗରମ ବେଳା ଅଟେ। ଅଧିକ କିଛି ସମୟକୁ ଅତିବାହିତ କରିବା ନିମନ୍ତେ ଆମେମାନେ ଆଦୌ ଇଚ୍ଛୁକ ନୁହୁଁ। ମୁଁ ପାରୁ ପର୍ଯ୍ୟନ୍ତ ଏହାର ଅଧିକ କିଛି ବିଷୟକୁ ଉଦ୍ଧାର କରି ହାସଲ କରିବାକୁ ଚାହେଁ, ତଥାପି ଦୀର୍ଘ ସମୟ ଧରି ଆପଣମାନଙ୍କୁ ଅଟକାଇ ରଖିବାକୁ ମୁଁ ଆଦୌ ଚାହେଁ ନାହିଁ। ଅତି ଉତ୍ତମ କଥା। ଅଧର୍ମର ପ୍ରାୟଶ୍ଚିତ କରିବାକୁ, ଅଧର୍ମ ତାହା ତ ଭୁଲ ତ୍ରୁଟି କରିବାର ଅର୍ଥକୁ ବୁଝାଏ, ଯାହାକୁ ସେମାନେ କୃଷ ନିକଟରେ କରିଥିଲେ। ସେ ତ ପ୍ରାୟଶ୍ଚିତର କାର୍ଯ୍ୟକୁ ସମ୍ପନ୍ନ କରିଥିଲେ ସତ, କିନ୍ତୁ ଏହା ସେମାନଙ୍କ ଉପରେ କିଛି ପ୍ରଭାବ ପକାଇ ନଥିଲା, ଏହା ସେମାନଙ୍କ ଉପରେ ଆଦୌ ଲାଗୁ ହୋଇପାରିନଥିଲା। ସେପରି କାହିଁକି? ଯେହେତୁ ସେମାନେ ଅନ୍ଧ କରାଯାଇଥିଲେ, ପୁଣି ଏହାକୁ ଆଦୌ ବୁଝିପାରିନଥିଲେ କିମ୍ବା ଦେଖିପାରିନଥିଲେ, ଆଉ ସେମାନେ କାହିଁକି ଅନ୍ଧ କରାଗଲେ? ଭଲ କଥା ହୋଇପାରେ ଆଜି ସେମାନେ ସେପରି କରାଗଲେ, କାରଣ ମୁଁ ନିଜେ ଅନ୍ଧ ଅଟେ। ଆପଣମାନେ ତ ଜାଣିଶୁଣି ଅନ୍ଧ ହୋଇଅଛନ୍ତି। ସେମାନେ ଏଥିପାଇଁ ଅନ୍ଧ ଥିଲେ ଯେହେତୁ ଈଶ୍ୱର ସେମାନଙ୍କୁ ଅନ୍ଧ କରିଥିଲେ, ସେମାନଙ୍କୁ ଅନ୍ଧ ପଣିଆ ରଖିଥିଲେ। କିନ୍ତୁ ଆପଣମାନେ ଏଥିପାଇଁ ଅନ୍ଧ ଅଟନ୍ତି ଯେହେତୁ ସତପ୍ରଭୁତ ରୂପେ ଆପଣମାନେ ଅନ୍ଧ ଅଟନ୍ତି। ଆପଣମାନଙ୍କ ନିମନ୍ତେ ପ୍ରାୟଶ୍ଚିତର ଆଉ କୌଣସି ପ୍ରକାର ସୁଯୋଗ ନାହିଁ, କାରଣ ମୁଁ ଯେ ସେହି ବ୍ୟକ୍ତି ଯୀଶୁ ସ୍ୱୟଂ ଏପରି କହିଥିଲେ, ଏହା ତୁମେମାନେ ବିଶ୍ୱାସ ନ କଲେ ଆପଣ ଆପଣ ପାପରେ ମରିବ, ତାହା ହିଁ ନିରାଟ ସତ୍ୟ କଥା ଅଟେ। ଆସନ୍ତୁ ଜିଖରିଅଙ୍କ ପୁସ୍ତକ ଆଡ଼କୁ ଆମମାନେ ପୁନଃ ଫେରିଯିବା, ପୁଣି ଏହାର 13 ଅଧ୍ୟାୟ ଉପରକୁ ଆସିବା, ଏତେବେଳେ ସେହି ବିଷୟ ପ୍ରତି କର୍ଣ୍ଣପାତ କରିବା, ଅଧର୍ମର ପ୍ରାୟଶ୍ଚିତ କରିବା ଉଦ୍ଦେଶ୍ୟ ଉପରେ ଧ୍ୟାନ ଲଗାଇବା। ପୁଣି ଏହା କେଉଁଠାରେ କୌଣସି ଅନ୍ୟ ଜଣଙ୍କର ଟିପ୍ପଣୀକୁ ମୁଁ ଖୋଜୁଥିଲି, ଏହି ଉଦ୍ଦେଶ୍ୟକୁ ଅନ୍ୟ କାହାରିଠାରୁ କେହି ଅନ୍ୟ ଜଣେ ବ୍ୟକ୍ତିଙ୍କ ଠାରୁ ଶୁଣିବାକୁ ଚାହୁଁଥିଲି, ତଥାପି ସେ ଯେକୌଣସି ଅନ୍ୟ ଉପାୟରେ ପ୍ରଭୁ ଏହାକୁ ପରିଚିତ କରି ଦେଖାଇବେ। ସେହିଦିନ ଏପରି ହେବ, ଆଉ ସେହିଦିନ ଆପଣଙ୍କ ଫୁଟ ନୋଟ୍ରେ କିମ୍ବା ଆପଣଙ୍କ ପାରାଗ୍ରାଫର ଶୀର୍ଷକରେ ଅଧ୍ୟାପକ ସ୍କଫିଲ୍ ମହାଶୟ ଏପରି ଲେଖିଛନ୍ତି, ସେହି ଅବଶିଷ୍ଟାଂଶ ଗୋଷ୍ଠୀ ମନ ପରିବର୍ତ୍ତନ କରିଥିବା ଅବଶିଷ୍ଟାଂଶ ଗୋଷ୍ଠୀ କୃଷକକୁ ନିର୍ଦ୍ଦେଶ କରି ରହିଥିଲେ ଅଧର୍ମର ପ୍ରାୟଶ୍ଚିତ କରିବାକୁ। ଅଧର୍ମ ତାହା ଏପରି ଏକ ବିଷୟର ଅର୍ଥକୁ ପ୍ରକାଶ କରେ ଯେପରିକି ଆପଣମାନେ ଏକ ଭୁଲ ତ୍ରୁଟିର କର୍ମକୁ କରିଛନ୍ତି, ଯାହାକୁ ଆପଣମାନଙ୍କୁ ନିଶ୍ଚିତ ରୂପେ ଆଦୌ କରିବାର ନଥିଲା, ମାତ୍ର ଆପଣମାନେ ଜାଣିଶୁଣି ତାହା କରିଛନ୍ତି। ଯେବେ ମୁଁ ମନ ମଧ୍ୟରେ ଅଧର୍ମକୁ ଆଦର କରେ, ତେବେ ପ୍ରଭୁ ମୋ କଥା ଶୁଣିବେ ନାହିଁ। ବର୍ତ୍ତମାନ ଜିଖରିଅ 13 ଅଧ୍ୟାୟର ପ୍ରଥମ ପଦରୁ ଆସନ୍ତୁ ଆମେ ଆରମ୍ଭ କରି ପାଠ କରିବା। ସେଦିନ ପାପ ଓ ଅଶୁଚିତାର ନିମନ୍ତେ ଦାଉଦ ବଂଶର ଓ ଜେରୁସାଲମର ନିବାସୀଗଣ ପ୍ରତି ଏକ ନିର୍ଝର ଖୋଲାଯିବ, ସେଠାରେ ଏକ ଦ୍ୱାର ଉନ୍ମୁକ୍ତ ହେବ। ଆଗକୁ ବଢ଼ିବା, ଆମେ ପରକୁ ପର କରି ଏହା କେବଳ ପାଠ କରି ପାରିବା। ମୁଁ ଚାହେଁ ଯେ ଆପଣମାନେ ଏହି ଅଂଶଟିକୁ ଲେଖି ନିଅନ୍ତୁ ଯେପରିକି ଏହାକୁ ଆପଣମାନେ ପାଠ କରିବେ, ତଥାପି ମୁଁ ଏହି ସ୍ଥାନରେ 6ଷ୍ଠ ପଦକୁ ଲେଖିକରି ରଖିଅଛି, ପୁଣି ସେଠାରୁ ଆରମ୍ଭ କରି ମୁଁ 10ପଦ ପର୍ଯ୍ୟନ୍ତ ପାଠ କରି ଚାଲିବି। ଭଲ କଥା, ଆସନ୍ତୁ ଏହାକୁ ଆମେ ପାଠ କରିବା ଆଉ ଧ୍ୟାନ କରିବା, 9ପଦ ପର୍ଯ୍ୟନ୍ତ କେବଳ ପାଠ କରିବା। ପୁଣି ତୁମ୍ଭର 2 ବାହୁ ମଧ୍ୟରେ ଏହି କ୍ଷତଯାକ ସବୁ କ'ଣ? ଏହା କେହି ତାଙ୍କୁ ପଚାରିଲେ ସେ ଉତ୍ତର କରି କହିବେ, ଏହିସବୁ ମୁଁ ପାଇଥିଲି। ଆସନ୍ତୁ ଆମେ ଦେଖିବା, ମୁଁ ଆପଣ ବନ୍ଧୁମାନଙ୍କ ଗୃହରେ ଯେଉଁ ଆଘାତ ପାଇଥିଲି ଏସବୁ ସେହି ହେ ଖଡ଼ଗ ଆମ୍ଭ ପାୱକ ବିରୁଦ୍ଧରେ ଓ ଆମ୍ଭ ସଖା ମନୁଷ୍ୟର ବିରୁଦ୍ଧରେ ଜାଗ୍ରତ ହୁଅ। ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ପାୱକକୁ ଆଘାତ କର, ତେବେ ମେଷଗଣ ଛିନ୍ନ ଭିନ୍ନ ହେବେ, ଆଉ ଆମ୍ଭେ କ୍ଷୁଦ୍ର ଲୋକମାନଙ୍କର ଉପରେ ଆପଣା ହସ୍ତ ଫେରାଇବା। ସେହି ଶାସ୍ତ୍ରୀୟ ଅଂଶକୁ ଯୀଶୁ ମଧ୍ୟ ଉଦ୍ଧୃତ କରି କହିଥିଲେ, ଦେଖନ୍ତି ତ, ଆମ୍ଭେ ପାୱକକୁ ଆଘାତ କରିବା, ତେବେ ମେଷ ଗୁଡାକ ଛିନ୍ନ ଭିନ୍ନ ହୋଇ ପଳାୟନ କରିବେ। ତଥାପି ପରବର୍ତ୍ତୀ ପଦଟିକୁ ଲକ୍ଷ୍ୟ କରନ୍ତୁ, ସେ ତ ଏହାର କିଛିଟା ଅଂଶକୁ କେବଳ ଉଦ୍ଧୃତ କରି କହିଥିଲେ, ସେ ତ ଏହାର ସେତିକିଟା ଅଂଶକୁ କେବଳ ଉଦ୍ଧୃତ କରିଥିଲେ, ପୁଣି ଏହାର ପରବର୍ତ୍ତୀ ଅଂଶକୁ କେବଳ ଧ୍ୟାନ ଦିଅନ୍ତୁ ଏବଂ ଅଧିକା ଲକ୍ଷ୍ୟ କରନ୍ତୁ। ଆଉ ଆମ୍ଭେ କ୍ଷୁଦ୍ର ଲୋକମାନଙ୍କ ଉପରେ ଆପଣା ହସ୍ତ ଫେରାଇବା, କେଉଁମାନେ ବିନ୍ୟାମିନ୍ର ଦଳଟି ଯେଉଁମାନେ ଉଦିତ ହେଉଅଛନ୍ତି, ପୁଣି ଆମ୍ଭେ କ୍ଷୁଦ୍ର ଲୋକମାନଙ୍କ ଉପରେ ଆପଣା ହସ୍ତ ଫେରାଇବା, ପାୱକକୁ ଆଘାତ କରିବା। ଇସ୍ରାଏଲ ପ୍ରଥମରେ ଇସ୍ରାଏଲ ମେଷପାଳକଙ୍କୁ ଆଘାତ କରିଥିଲା, ବିଶ୍ୱର ପ୍ରତ୍ୟେକ ରାଷ୍ଟ୍ର ମଧ୍ୟକୁ ମେଷ ଗୁଡାକ ଛିନ୍ନ ଭିନ୍ନ କରାଇ ପଳାୟ କରିବାକୁ ଅବସର ଦେଇଥିଲା, କିନ୍ତୁ ଈଶ୍ୱର ଏପରି କହିଥିଲେ, ଯୁଗାନ୍ତ ଦିନରେ ଆମେ ସେହି କ୍ଷୁଦ୍ର ଲୋକମାନଙ୍କ ଉପରେ ଆପଣା ହସ୍ତ ଫେରାଇବା। କେବେ? ଯେବେ ଅଧର୍ମର ପ୍ରାୟଶ୍ଚିତ କରାଯାଇ ସାରିଥିବ ସେଦିନ ଇସ୍ରାଏଲ ଉଦ୍ଧାର ପାଇଯିବ, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଉଦ୍ଧାର ପାଇବେ। ଆସନ୍ତୁ ଯିଶାୟ ଭାବାଦୀଙ୍କ ଶାସ୍ତ୍ରକୁ ଖୋଲିବା, ଯିଶାୟଙ୍କ ପୁସ୍ତକର 66 ଅଧ୍ୟାୟକୁ ଖୋଲିବା, ପୁଣି କିଛି କ୍ଷଣ ନିମନ୍ତେ ପାଠ କରିବା। ଆଉ ଇସ୍ରାଏଲ ଯେ ପରିତ୍ରାଣ ପାଇସାରିଛି ଏ ବିଷୟରେ ଈଶ୍ୱର ଯେ କଣ କହନ୍ତି ସେ ବିଷୟରେ ଦେଖିବା। ଇସ୍ରାଏଲକୁ ଉଦ୍ଧାର କରିବାକୁ କେତେ ଯେ ସମୟ ଲାଗିବ ଆସନ୍ତୁ ସେ କଥାକୁ ଦେଖିବା, ଏହା ଯେ କେତେ ଶୀଘ୍ର ସମ୍ପନ୍ନ ହେବ ସେ କଥାକୁ ଲକ୍ଷ୍ୟ କରନ୍ତୁ। ଯିଶାୟ 67 ଅଧ୍ୟାୟର 8 ପଦ ଅଟେ। ଯଦି ସବୁକିଛି ଅଧ୍ୟାୟକୁ ଆପଣମାନେ ପାଠ କରିବାକୁ ଚାହାନ୍ତି ତେବେ ଖୁବ୍ ଭଲ କଥା ହେବ। ଏ ପ୍ରକାର କଥା କିଏ ଶୁଣିଅଛି, ଏ ପ୍ରକାର କଥା କିଏ ଦେଖିଅଛି, ଏକ ଦିନରେ କି କୌଣସି ଦେଶର ଜନ୍ମ ହେବ, କୌଣସି ଗୋଷ୍ଠୀ ଲୋକେ କି ଏକାବେଳେ ଜନ୍ମ ହେବେ। ଯେହେତୁ ସିଓନ ଗର୍ଭବେଦନା ପାଇବା ମାତ୍ରେ ସେ ଆପଣା ସନ୍ତାନଗଣଙ୍କୁ ପ୍ରସବ କଲା, ଯେତେ ଶୀଘ୍ର ସିଓନ ଦେଖିଲା ଯେ ସେହି ଜଣଙ୍କ ସେମାନଙ୍କର ମସିହ ଥିଲେ, ସେ ଏକ ଦିନରେ ନୂତନ ରୂପେ ଜାତ ହେଲା। ଅଧର୍ମର ପ୍ରାୟଶ୍ଚିତ କରିବାକୁ, ପୁଣି ପାପର ଶେଷ କରିବାକୁ, ଅପବିତ୍ରତାର ଶେଷ କରିବାକୁ। ଓହୋ, ଆଶ୍ଚର୍ଯ୍ୟଜନକ ବିଷୟ, ଯାହା ମନ୍ଦ କାର୍ଯ୍ୟ ଥିଲା ତାହାକୁ ସେମାନେ କରିଥିଲେ, ଯାହା ଭୁଲ କର୍ମ ତାହା ସେମାନେ କରିଥିଲେ, ସେମାନଙ୍କ ଅଧର୍ମତା ନିମନ୍ତେ ପ୍ରାୟଶ୍ଚିତର କାର୍ଯ୍ୟଟି ସାଧିତ ହୋଇଥିଲା। ଚତୁର୍ଥ ସଂଖ୍ୟକ ଉଦ୍ଦେଶ୍ୟଟି ଅନନ୍ତକାଳ ସ୍ଥାୟୀ ଧର୍ମ ଆଣିବାକୁ, ତାହା ତ ସେହି ଚତୁର୍ଥ ପ୍ରକାରର ଉଦ୍ଦେଶ୍ୟ ଥିଲା ଯାହା ପାଇଁ ସେ ଆସିଥିଲେ। ଚତୁର୍ଥ ପ୍ରକାରର ଉଦ୍ଦେଶ୍ୟଟି ସେ ତାହାକୁ ସମ୍ପନ୍ନ କରିବାକୁ ଆସିଥିଲେ, ଅନନ୍ତ କାଳ ସ୍ଥାୟୀ ଧର୍ମ ଆଣିବାକୁ, ପାପର ଶେଷ କରିବାକୁ, ପ୍ରାୟଶ୍ଚିତ କରିବାକୁ, ଅନନ୍ତକାଳ ସ୍ଥାୟୀ ଧର୍ମ ଆଣିବାକୁ ଆସିଥିଲେ। ଇସ୍ରାଏଲର ସକଳ ପାପାଧର୍ମର କାର୍ଯ୍ୟର ବିଷୟଟି ଯେତେବେଳେ ଶେଷ ଅବସ୍ଥାକୁ ଆସି ପହଞ୍ଚିଥିଲା, ଇସ୍ରାଏଲର ସକଳ ଅପରାଧ ଯେବେ ଶେଷ ହେବାକୁ ଆସିଲା, ଏତେବେଳେ ସେ ଆଡ଼କୁ ଆମେ ଆଗେଇବାକୁ ଯାଉଅଛୁ। ଆପଣମାନେ ଯେ ଏହାକୁ ବୁଝନ୍ତୁ ମୁଁ ତାହା ହିଁ ଚାହେଁ। ଯେହେତୁ ସେହି ନାରୀଙ୍କୁ ଆମ୍ଭେମାନେ ଯେତେବେଳେ ପରିଚୟକୁ ଆଣିବୁ, ତତ୍ପରେ ବିତାଡ଼ିତ ହୋଇଥିବା ସେହି ଅଜଗରକୁ ମଧ୍ୟ ସମ୍ମୁଖକୁ ଆଣିବୁ, ସେତେବେଳେ ଏହି ଧର୍ମଶାସ୍ତ୍ରର ଅଂଶକୁ ଆପଣମାନେ ପୁନଶ୍ଚ ଫେରିଆସିବାକୁ ଯାଉଛନ୍ତି, ତେଣୁ ଏହାକୁ ଲେଖିନେବାରେ ନିଶ୍ଚିତ ହୋଇଯାଆନ୍ତୁ। ଇସ୍ରାଏଲର ଅପରାଧର ଶେଷ ସମୟଟି ଯେତେବେଳେ ସମାପ୍ତ ହେବାକୁ ବସିଛି, ଶୟତାନ ଯିଏକି ସେମାନଙ୍କର ଦୋଷାରୋପକାରୀ, ପୁଣି ଆମ୍ଭମାନଙ୍କର ସୁଦ୍ଧା ଦୋଷାରୋପକାରୀ ଅଟେ, ସେହି ଶୟତାନ ପାତାଳର ଅତଳ ଗର୍ଭରେ ମୋହରିତ ହୋଇ ରହିଯିବ। କେବେ ଆଉ କଣ? ଯେତେବେଳେ ଅନନ୍ତକାଳ ସ୍ଥାୟୀ ଧର୍ମକୁ ଅଣାଯିବ, ସେପରି ଏକ ବିଷୟ ଯାହାକି କଦାପି ଶେଷ ହୋଇପାରେ ନାହିଁ। ଧାର୍ମିକତାର ବିରୋଧରେ ରହିଥିବା ସବୁକିଛି ଆରୋପ ଅଭିଯୋଗର ଅନ୍ତ ହୋଇଯିବ। ଆସନ୍ତୁ ପ୍ରକାଶିତ ବାକ୍ୟର 20 ଅଧ୍ୟାୟର 13 ପଦ ପରକୁ ଆସିବା, ପୁଣି କେବଳ କିଛି ସମୟ ପାଇଁ ସେପରି କରି କେବଳ କ୍ଷଣଭର ପାଇଁ ସେହି ଅଂଶକୁ ପାଠ କରିବା। ପ୍ରକାଶିତ ବାକ୍ୟ 20 ଅଧ୍ୟାୟର 13 ପଦଟି ନୁହେଁ, ମୁଁ ଆପଣମାନଙ୍କର କ୍ଷମାଭିକ୍ଷା କରେ, ତାହା ତ ଏକ ପର୍ବର 3 ପଦଟି ଅଟେ। ଏହାରି ମଧ୍ୟରେ ଥିବା ଛୋଟ ଦାଗକୁ ମୁଁ ଦେଖିପାରିନଥିଲି, ଝାଳ ମୋହର ଚକ୍ଷୁକୁ ଏଠାରେ ଧୁନ୍ଦୁଳା କରି ପକାଉଛି। ପ୍ରକାଶିତ ବାକ୍ୟର 20 ପର୍ବ ତାହାର ଏକ ପଦରୁ ନେଇ ତିନି ପଦ ପର୍ଯ୍ୟନ୍ତ ଅଂଶକୁ ଆସନ୍ତୁ ଆମେ ଲକ୍ଷ୍ୟ କରିବା। ପରେ ମୁଁ ଜଣେ ଦୂତଙ୍କୁ ସ୍ୱର୍ଗରୁ ଓହ୍ଲାଇ ଆସିବା ଦେଖିଲି। ତାହାଙ୍କ ହାତରେ ପାତାଳ କୁଣ୍ଡର ଚାବି ଓ ଗୋଟିଏ ବୃହତ ଶୃଙ୍ଖ ଥିଲା। ସେ ସେହି ସର୍ପ ସେହି ପୁରାତନ ନାଗ ଅର୍ଥାତ୍ ଦିଆବଳ ଓ ଶୟତାନକୁ ଧରି ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ବାନ୍ଧି ପକାଇଲେ, ପୁଣି ତାହାକୁ ପାତାଳ କୁଣ୍ଡରେ ନିକ୍ଷେପ କରି ସେଥିର ମୁଖ ବନ୍ଦ କଲେ ଓ ତାହା ଉପରେ ମୁଦ୍ରାଙ୍କନ ଦେଲେ, ଯେପରି ସେହି ଏକ ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ସେ ଜାତି ସମୂହକୁ ଆଉ ଭ୍ରାନ୍ତ କରିପାରିବ ନାହିଁ। ଏହାପରେ ଅଳ୍ପକାଳ ନିମନ୍ତେ ତାହାକୁ ମୁକ୍ତ ହେବାକୁ ହେବ, ଅନନ୍ତକାଳ ସ୍ଥାୟୀ ଆଣିବାକୁ, ଅନନ୍ତକାଳ ସ୍ଥାୟୀ ଧର୍ମ ଆଣିବାକୁ। ଶୟତାନ ପାତାଳ କୁଣ୍ଡରେ ବନ୍ଦୀ ହୋଇ ରହିଅଛି, ପୁଣି ପରମେଶ୍ୱର ସେହି କାର୍ଯ୍ୟକୁ ଯେତେବେଳେ ସାଧନ କରନ୍ତି, ଆଉ ସେହି ଶୟତାନ ଯିଏ ସମସ୍ତ ଜାତିକୁ ଭ୍ରାନ୍ତ କରିଅଛି ତାହାକୁ ସେହି ସ୍ଥାନରେ ମୁଦ୍ରାଙ୍କନ କରନ୍ତି। ବର୍ତ୍ତମାନ ହବକ୍କୁକ୍ ଭାବବାଦୀଙ୍କ ପୁସ୍ତକର ଦ୍ୱିତୀୟ ଅଧ୍ୟାୟ ଖୋଲିବା। ହବକ୍କୁକ୍ ଦ୍ୱିତୀୟ ଅଧ୍ୟାୟକୁ ଆସନ୍ତୁ ଖୋଲିବା। ପୁଣି ସେହି ପୁରାତନ ନାଗକୁ ସେ ଯେ କାହିଁକି ମୁଦ୍ରାଙ୍କ କରନ୍ତି ସେ କଥାକୁ ଆମମାନେ ଏତେବେଳେ ଧ୍ୟାନ କରିବାକୁ ଯାଉଅଛୁ। ପୁଣି କେଉଁ କାରଣବଶତଃ ଏହା କରାଗଲା, ପୁଣି ସେ ମୁଦ୍ରାଙ୍କ ହେବାର ଯଥାଶୀଘ୍ର ପରେ କଣ ଘଟଣା ଯେ ଘଟେ ସେ କଥାକୁ ଦେଖିବା। ମୁଁ ଏହାକୁ ଅତି ପସନ୍ଦ କରେ, ଆପଣମାନେ ସେପରି କରନ୍ତି ନାହିଁ କି? ଏହା କୌଣସି ଏକ ବିଶେଷ ଧରଣର ଜ୍ଞାନର ଆରକୁ ଆମମାନଙ୍କୁ କଢାଇ ଆଣେ। ହବକ୍କୁକ୍ ଦୁଇ ଅଧ୍ୟାୟର ତାହା ଯେ ଚଉଦ ପଦ ଅଟେ ଏପରି ମୁଁ ବିଶ୍ୱାସ କରେ, ମୁଁ ତାହା ପାଠ କରିବାକୁ ଚାହେଁ। ଏହା ଯେତେବେଳେ ସଂଘଟିତ ହୁଏ ଧ୍ୟାନ ଦିଅନ୍ତୁ, କାରଣ ଜଳରାଶି ଯେମନ୍ତ ସମୁଦ୍ରକୁ ଆବୃତ କରେ ତେମନ୍ତ ସଦାପ୍ରଭୁଙ୍କ ମହିମା ବିଷୟକ ଜ୍ଞାନରେ ପୃଥିବୀ ପରିପୂର୍ଣ୍ଣ ହେବ। ଆରେ ବା ବିସ୍ମୟଜନକ ଚମତ୍କାର ସତେ। ଅନ୍ୟ ଶବ୍ଦରେ କହିଲେ, ଶତ୍ରୁକୁ ଯେତେବେଳେ ଦୂରେଇ ଦିଆଯାଇ ସାରିଛି, ପାପର ଶେଷ ସମୟଟି ଉପସ୍ଥିତ ହୋଇସାରିଛି, ଅନନ୍ତକାଳସ୍ଥାୟୀ ଧାର୍ମିକତା ଉପସ୍ଥିତ ହୋଇସାରିଛି, ଶୟତାନ ତ ପାତାଳ କୁଣ୍ଡରେ ମୁଦ୍ରାଙ୍କ ହୋଇସାରିଅଛି, ପୁଣି ଜଳରାଶି ଯେପରି ସମୁଦ୍ରକୁ ଆବୃତ କରି ରଖିଥାଏ ତେମନ୍ତ ସଦାପ୍ରଭୁ ଆପଣାରେ ଆପଣାର ମହିମାରେ ଜ୍ଞାନରେ ପୃଥିବୀକୁ ପରିପୂର୍ଣ୍ଣ କରିବେ। ଆମେନ୍। ପରମେଶ୍ୱରଙ୍କ ଗୌରବ କରନ୍ତୁ, ଏହା ଆଗତ ହେଉଅଛି। ହେ ଭାଇ, ଏହା ଆଗତ ହେଉଅଛି। ନାରୀଗଣ ତ ଭଦ୍ର ମହିଳା ହୋଇଯିବେ, ପୁରୁଷଗଣ ଭଦ୍ର ବ୍ୟକ୍ତି ହୋଇଯିବେ। ଆମେନ୍। ପ୍ରଭୁଙ୍କ ଜ୍ଞାନ ଯେବେ ପୃଥିବୀ ସମୁଦ୍ର ଆଉ ଆକାଶକୁ ପରିପୂର୍ଣ୍ଣ କରିବ, ଆଉ ସେହି ମଧୁର ମୁକ୍ତିର ପାଇଁ ଆହେ ମୋର ପ୍ରାଣ କାନ୍ଦୁଅଛି ପୁଣି ଶୋକିତ ହେଉଅଛି, ଯେବେ ଆମମାନଙ୍କ ଯୀଶୁ ପୃଥିବୀକୁ ପୁନଶ୍ଚ ଫେରିବେ। ଆମେନ୍। ଭଲ କଥା। ତେବେ ତ 1000 ବର୍ଷର ରାଜତ୍ୱ କାଳଟି ଆରମ୍ଭ ହୋଇସାରିଛି, ତାହା ତ ସେହି ସୁଅବସରଟି ଅଟେ ଯେତେବେଳେ 1000 ବର୍ଷଟି ଆରମ୍ଭ ହୁଏ, ପୁଣି ନଗରଟି ନିର୍ମାଣ ହେବାକୁ ପ୍ରସ୍ତୁତ ହୋଇ ରହେ। ଚତୁର୍ଥଟି, ମୋ ପାଖରେ ଆହୁରି 6 ବିଭିନ୍ନ ପଦପର୍ବ ରହିଛି, କିନ୍ତୁ ଆମେମାନେ ଶୀଘ୍ରତା ଶୀଘ୍ର ବଢିବୁ। ତାପରେ ଆମେମାନେ ଯେତେବେଳେ ଫେରି ଆସିବୁ ସେହି ଅନ୍ୟାନ୍ୟ ପଦପର୍ବ ଗୁଡିକୁ ଧର୍ମଶାସ୍ତ୍ରରୁ ମୁଁ ଉଦ୍ଧୃତ କରିବି, କିନ୍ତୁ ଆପଣମାନଙ୍କୁ କିଛିଟା ଧାରଣା ରୂପେ ଦେବା ପାଇଁ ଏହାର ଅଭିପ୍ରାୟ ଅଟେ। 5 ଦର୍ଶନ ଓ ଭବିଷ୍ୟତ ବାକ୍ୟ ମୁଦ୍ରାଙ୍କିତ କରିବାକୁ। ଦେଖନ୍ତୁ, ଦର୍ଶନ ଓ ଭବିଷ୍ୟତ ବାକ୍ୟକୁ ମୁଦ୍ରାଙ୍କିତ କରିବା ଅଭିପ୍ରାୟରେ ସେହି ସ୍ୱର୍ଗତ ଜଣକ ଆସିଥିଲେ। ଏହି ବିଷୟକୁ କହିବା ନିମନ୍ତେ ମୁଁ ଅପସନ୍ଦ କରେ, ତଥାପି କେହି ଜଣେ ଶ୍ରେଷ୍ଠ ଲେଖକ ଯାହାଙ୍କ ଲେଖାକୁ ମୁଁ କିଛି ଦିନ ପୂର୍ବେ ପାଠ କରିଥିଲି, ଯଦି ସେ ତାହାକୁ ପ୍ରକୃତରେ ଗୋଳାଇ ମିଳାଇ ଦେଇନଥିଲେ, ସେ କହିଥିଲେ ଏହା ଯେ କିପରି ଧରଣର ବିଷୟ ଥିଲା ତାହା ସେ ବ୍ୟକ୍ତ କରିଥିଲେ, ପୁଣି ତାହା ଯେ କେତେ ମୂର୍ଖତାର ବିଷୟ ଥିଲା, କେବଳ ତାହା ହିଁ ମୁଁ ଆପଣମାନଙ୍କୁ ଦର୍ଶାଉଛି। ଆହେ ମୋତେ କ୍ଷମା ଦିଅନ୍ତୁ, ତାହାକୁ ସେପରି କହିବା ନିମନ୍ତେ ମୁଁ ଅର୍ଥ କରିନଥାଏ। ମୋତେ କ୍ଷମା କରନ୍ତୁ, ମୁଁ ତାହାକୁ ସେପରି ଅର୍ଥ କରେ ନାହିଁ, ପ୍ରକୃତରେ ମୁଁ ସେପରି କରିନଥିଲି ନୁହେଁ। ଅଭିଷେକ ବିହୀନ ହୋଇ ଜଣେ ବ୍ୟକ୍ତି ସେ ଏପରି ବୁଝନ୍ତୁ, ସେହି ବ୍ୟକ୍ତି ଜଣଙ୍କ ଏପରି କହିଥିଲେ, ଏଠାରେ ଆପଣମାନେ ଲକ୍ଷ୍ୟ କରନ୍ତି ଯେ ସକଳ ପ୍ରକାରର ଦର୍ଶନ ଓ ଭବିଷ୍ୟତ ବାକ୍ୟ ଇହୁଦୀ ମଣ୍ଡଳୀ ପ୍ରତି ସବୁବେଳେ ପ୍ରଦତ୍ତ ହୋଇଥିଲା। ପୁଣି ସେ ଆଗକୁ ବଢି ଏପରି କହିଥିଲେ, ଦାନିଏଲଙ୍କ ସମୟରୁ ଆରମ୍ଭ କରି ଦାନିଏଲ ଯେତେବେଳେ ଆସିଲେ, ଏହା ଏପରି ଅର୍ଥ ପ୍ରକାଶ କରି କହେ ଯେ ସେ ଆଉ କୌଣସି ପ୍ରକାର ଦର୍ଶନକୁ କିମ୍ବା ଭବିଷ୍ୟତ ବାକ୍ୟର ଆଶିଷକୁ ଆଉ ଲାଭ କରିବେ ନାହିଁ। ଆହୁରି ମଧ୍ୟ କହିଥିଲେ ଯେ ଆଜିକାଲି ସେହି ସବୁ ଦର୍ଶନର ପୁଣି ଭବିଷ୍ୟତ ବାଣୀର ବିଷୟ ଯାହା ସମ୍ବନ୍ଧରେ ସେମାନେ ଆଲୋଚନା କରନ୍ତି, ସେହି ସବୁ ଶୟତାନର କୌଶଳ ଥିଲା, ଯେହେତୁ ସକଳ ଦର୍ଶନ ପୁଣି ଭବିଷ୍ୟତ ବାକ୍ୟ ବୋଲି ଜଣାଶୁଣା କୌଣସି କଥା ଆଉ ନଥିଲା। हे भाई दानियल अंत एकाधिक संख्यक भाव आदि उदित होते तत्पर नूतन नियम जुगरे से बाप्तिजक जहन जन भाववादी थे जीशुख्रीष्ट से समय जन भाववादी थे पुणी अन्यान्य अनेक व्यक्ति सुधा भाववादी रूपे गण्य थे से सकल प्रकार दर्शन परिचय था स्वर्गदूत गण सुधा थे जगतर कई जन व्यक्ति सेपरी कथा को किपरि कही पारती किंतु आपण माने लक्ष्य करंतु लोक मानंक मध्यकु किछिटा अयोग्य धरण शिक्षा को प्रेरण करबा परिवार अपचेष्टा अटे एहाकु मंडलीर एक सामान्य धर्म शिक्षा करी प्रस्तुत करियाकु किंबा एक छोट बतवाद करी प्रस्तुत करियाकु लोकमान प्रति एक वास्तव विषय करी प्रस्तुत करियाकु ताहा एक स्वार्थपरर भावना तत्परे लोके यदि पवित्रत्वं को पाइ न थांती तेबे एहा द्वारा सेमाने भ्रांत हेबे तेणु कई जने अन्य व्यक्ति जे कौन विचार रखी कहती आम मैंने आदौ ग्रहण करवा ना ताकि प्रमाण कर देखा निम्ते धर्मशास्त्र गोटे मात्र पदपर्व सुधा ना तेणु किपर भाव में ग्रहण कर नहीं पारे भल कथा मुद्रा पकड़ा यार प्रकृत अर्थ जे कौन आसतु ताक लाभ करवा ध्यान दियंतु ताक संपन्न करने निम्ते से आसी दर्शन और भविष्य वाक्य को मुद्रांकन करने अभिप्राय आसी आसंतु दानियल पुस्तक फेरी जाऊ पुनस्त ताहा को खोलिबा जे अध्याय रे आमने थिलु दानियल पुस्तक रे एहा जे कोन कहिथिले केवल ताहा को लाभ करिवार अभिप्राय रे आसंतु प्रयास करिबा आसंतु दानियल बार अध्याय को आमने खोलिबा पुनी आमे माने दानियल पुस्तक को आम जेतेबेले अग्रसर करू आमे माने एतेबेले आरंभ करि पारु तत्परे कहिरु पढिबा उत्तरे आपण माने जेतेबेले घर को फेरी जाती आपण माने प्रथम पदरु एही अध्याय को जे पाठ करंतु ताहा मु चाहे आसंतु प्रथम पदरु आरंभ करी चतुर्थ पद पर्यंत पाठ करी चलिबा से समय रे तुम्भ लोकमानंक संतानगणर सहायकारी मिखाएल महान अधिपति ठिया हेबे पुणी एहा जुगांत समय निमन्ते अटे ओ मनुष्य गोष्ठीर स्थिति कालावधि से समय पर्यंत जे प्रकार संकट काल केबे होई नाही एमंत संकट काल उपस्थित हेबो ताहा तो सही समय घटना अटे जेतेबेले कि प्रथम मुद्रार अश्वारोही सेही ख्रीष्टारी जनक बाहर होई चली जाए जेतेबेले थानटी को अधिकार करनिए सेही समय घटना एपरिकि एही समय पर्यंत सेही समय नुहे जेतेबेले सेनापति टाइटस जेरुसलम को हस्तगत करी अवरोध करिथिले ताहा तो केवल गोटे स्थान घटना थिला ध्यान दियंतु एही भंड ख्रीष्ट जनक सेही अधिपति जनक जहां आसीबार थिला से जे केतेबेले केउ समय आसंती केवल सेही कथा को लक्ष्य करंतु आउ तुम्भ गोष्ठीय जे प्रत्येक नाम पुस्तक लिखित होई अछि सेमाने प्रत्येक से समय रे उद्धार पाइबे हालेलुया तुम्भर प्रजा इस्राएल नाम एक पुस्तक लिखित हेबो पुणी पृथ्वी धूली रे जे माने शयन करंती सेमानक मध्यरु अनेक जागी उठिबे थोकाए अनंत जीवन ओ थोकाए लज्जा ओ अनंत अवज्ञा भोग पाई उठिबे सेनापति टाइटस जेरुसलम को जेतेले बेले अवरोध करथिले सेतेबेले समस्त जगत रे किपरि अवस्था सूत्रवात होइथिबो एहा किपरि अवस्था को प्रकृत रे सृष्टि करथिबो एहा सहन करि पारि नथिबो देखंतु युगांत समय निमन्ते पुनरुत्थान समय कथा को प्रकाश करू अछि ताहा सत्य कथा अटे ना वर्तमान आउ जे माने ज्ञानवान से माने आकाशर दीप्तिर तुल्य ओ जे माने अनेकंकु धर्मर प्रति फेराइ आनन्ति सेमाने तारागण तुल्य अनंत काल पर्यंत तेजस्वी हेबे श्रवण करंतु प्रकृत पुणी योग्य मुद्रांकटि एही स्थान रे परिचित अटे मात्र हे दानियल तुम्हे शेष काल पर्यंत एही वाक्य सकल बंद करी ओही पुस्तक मुद्रांकन करी रख एहा किपरि एक विषय ओहो हालेलुया हे मंडली आपण माने एहाकु बुझंती कि जीशु ख्रीष्ट प्रकाशन टी आताप आगमन विषय पुणी जुगांतर दिन टी समय पर्यंत मुद्रांकित हो रही सफल करने आसी शास्त्र ज्ञाता मान गुप्त हो रही मुद्रांकन कर रखी था विषय विगत दिन मानक कौन सी प्रकार भावाधिकरण हे ना पुणी विपद पुणी विगत दिन मानकर अन्यान्य विषय गुडाक पर व्यवहार करने को चाहती विस्तृत किसी ना कौन सी प्रकार उपकार को आदौ करना କୌଣସି ବାଧାକୁ ସୃଷ୍ଟି କରିବ ନାହିଁ। ତଥାପି ଦର୍ଶନଟି ଏହି ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ମୁଦ୍ରାଙ୍କିତ ରହିଅଛି, ତାହା ସେହି ସ୍ଥାନ ଅଟେ ଯେଉଁଠାରେ ମୁଁ ଆପଣଙ୍କର ଭରସାକୁ ଏପରି ନିର୍ଭର କରି ରଖିଅଛି ଯେ ପରମେଶ୍ୱର ସେହି 36ତମ ସପ୍ତାହର ଭେଦକୁ ପ୍ରଘଟ କରିବେ। ଆମେନ। ସେ କହିଥିଲେ ଯୁଗାନ୍ତ ଦିନ ପର୍ଯ୍ୟନ୍ତ ଏହାକୁ ମୁଦ୍ରାଙ୍କନ କରି ରଖ, ବଚନକୁ ବନ୍ଦ କରି ରଖ, ପୁଣି ଯୁଗାନ୍ତ ପର୍ଯ୍ୟନ୍ତ ପୁସ୍ତକକୁ ମୁଦ୍ରାଙ୍କିତ କର। ସେ କଣ କରିଥିଲେ? ଦର୍ଶନ ଆଉ ଭବିଷ୍ୟତ ବାକ୍ୟକୁ ସେ ମୁଦ୍ରାଙ୍କିତ କରିଥିଲେ। ଏହି ସକଳ ବିଷୟକୁ ଦାନିଏଲ ଭାବବାଣୀ କରି କହିଥିଲେ ଯେ ଏହାକୁ ଏକ ଦର୍ଶନରେ ଦେଖିଥିଲେ। ତତ୍ପରେ ଦର୍ଶନକୁ ମୁଦ୍ରାଙ୍କ କରିବା ନିମନ୍ତେ, ପୁଣି ଭାବବାଣୀକୁ ମୁଦ୍ରାଙ୍କ କରିବା ନିମନ୍ତେ ସ୍ୱର୍ଗଦୂତ ଜଣକ ଓହ୍ଲାଇ ଆସିଥିଲେ। ସେମାନେ ତ ଏହାକୁ ପଢିପାରନ୍ତି ସତ, କିନ୍ତୁ ଯୁଗାନ୍ତ ସମୟ ଉପସ୍ଥିତ ନ ହେବା ପର୍ଯ୍ୟନ୍ତ ସେମାନେ ଏହାକୁ ବୁଝିପାରନ୍ତି ନାହିଁ। ଯୁଗାନ୍ତ ସମୟ କହିଲେ କାହାକୁ ବୁଝାଏ? ସପ୍ତତମ ଯୁଗର ଶେଷରେ ଯେତେବେଳେ କି ସେହି ପ୍ରଧାନ ଖ୍ରୀଷ୍ଟରି ପ୍ରଘଟ ହେବ, ଯୁଗାନ୍ତ ସମୟରେ ଆପଣଙ୍କୁ ଈଶ୍ୱର କହି ଉନ୍ନତ କରିବ। ସେତେବେଳେ ଏହା ଯେ ଯୁଗାନ୍ତ ସମୟ ପର୍ଯ୍ୟନ୍ତ ମୁଦ୍ରାଙ୍କିତ ହୋଇଥିଲା ସେ କଥାକୁ ଆମେ କିପରି ଜାଣିବା? ଦାନିଏଲ ସେ ତ କେବଳ ଅଧ୍ୟୟନ କରି ଚାଲିଥିଲେ, ଏହା ଦାନିଏଲଙ୍କ ପୁସ୍ତକର ଶେଷ ଅଧ୍ୟାୟ ଅଟେ। ଆଜିର ଅପରାହ୍ନ କାଳରେ ଭଉଣୀ ସିମ୍ପସନ୍ ମୋତେ ପଚାରିଥିଲେ, ସେ କହିଥିଲେ ଭାଇ ବ୍ରହ୍ମ, ମୁଁ ଦାନିଏଲଙ୍କ ପୁସ୍ତକର ଆମୂଳଚୂଳ ପଢିଲି, ତଥାପି ମୁଁ ଏହି ବିଷୟ ଉପରେ ଆଦୌ ଅଧିକା କିଛି ବୁଝିଲି ନାହିଁ। ଯଦ୍ୟପି ମୁଁ ଏହାକୁ ସମ୍ପୂର୍ଣ୍ଣ ଅଧ୍ୟୟନ କରିସାରିଥିଲି, ତଥାପି ମୁଁ ଏହାକୁ ପୁଣି ଦ୍ୱିତୀୟ ଥର ପାଇଁ ପାଠ କରିଥିଲି। ଭଉଣୀ ସିମ୍ପସନ୍, ଆଜି ରାତିରେ ଯଦି ଆପଣ ଏଠାରେ ଉପସ୍ଥିତ ଥାନ୍ତି, ତେବେ ତାହାର ପ୍ରକୃତ ବିଷୟ ଏହିଠାରେ ନିହିତ ଅଟେ। ତାଙ୍କୁ ସେହି ସ୍ଥାନରେ ବସିଥିବାର ମୁଁ ଦେଖିଥିଲି, ଏପରି ମୁଁ ଭରସା କରେ। ସେଠାରେ ସାକ୍ଷାତକାରର କୋଠରୀ ମଧ୍ୟରେ ମୁଁ ତାଙ୍କୁ କିଛି କହିନଥିଲି, ମୁଁ ଚୁପ୍ ହୋଇପଡିଥିଲି, ଯେହେତୁ ମୁଁ ବିଚାର କରିଥିଲି ହୋଇପାରେ ମୁଁ ଏହାକୁ ବୁଝିଯିବି। ସେହି ନଦୀ କୂଳରେ ଯେଉଁ ଦର୍ଶନଟିକୁ ଦାନିଏଲ ଦେଖିଥିଲେ ତାହା ମୁଦ୍ରାଙ୍କନ କରାଯାଇ ସାରିଥିଲା, ଯୁଗାନ୍ତ ସମୟ ପର୍ଯ୍ୟନ୍ତ ମୁଦ୍ରାଙ୍କିତ ହୋଇଥିଲା। ମୋତେ କେବଳ ଆଗକୁ ବଢିବାକୁ ଦିଅନ୍ତୁ, ପୁଣି ଏଠାରେ ତାହାକୁ ପାଠ କରିବାକୁ ଦିଅନ୍ତୁ, ବୁଝନ୍ତି ତ? ମାତ୍ର ହେ ଦାନିଏଲ, ତୁମ୍ଭେ ଶେଷ କାଳ ପର୍ଯ୍ୟନ୍ତ ଏହି ବାକ୍ୟ ସକଳ ବନ୍ଦ କରି ଓ ଏହି ପୁସ୍ତକରେ ମୁଦ୍ରାଙ୍କନ କରି ରଖ। ଅନେକ ଏଣେ ତେଣେ ଧାବମାନ ହେବେ ଓ ଜ୍ଞାନର ବୃଦ୍ଧି ହେବ। ସେତେବେଳେ ମୁଁ ଦାନିଏଲ ଅନାଇଲି, ଆଉ ଦେଖ ଅନ୍ୟ ଦୁଇ ଜଣ ଠିଆ ହୋଇଅଛନ୍ତି, ଜଣେ ନଦୀ ତୀରର ଏ ପାଖରେ ଓ ଅନ୍ୟ ଜଣ ନଦୀ ତୀରର ସେ ପାଖରେ। ପୁଣି ଶୁକ୍ଳ ବସ୍ତ୍ର ବସ୍ତ୍ରାନ୍ୱିତ ଓ ନଦୀର ଜଳ ଉପରେ ସ୍ଥିତ ଯେଉଁ ମନୁଷ୍ୟ ତାଙ୍କୁ ଏକଜଣ କହିଲେ, ଏହିସବୁ ଆଶ୍ଚର୍ଯ୍ୟ ବିଷୟ ଶେଷ ପର୍ଯ୍ୟନ୍ତ କେତେ କାଳ ଲାଗିବ? ବର୍ତ୍ତମାନ ସମୟ କରନ୍ତୁ। ତହିଁରେ ମୁଁ ଶୁଣିଲି ଶୁକ୍ଳ ବସ୍ତ୍ରାନ୍ୱିତ ଓ ନଦୀ ଜଳ ଉପରେ ସ୍ଥିତ ମନୁଷ୍ୟ ଆପଣା ଦକ୍ଷିଣ ଓ ବାମ ହସ୍ତ ସ୍ୱର୍ଗ ଆଡ଼େ ଉଠାଇ ନିତ୍ୟ ଜୀବୀଙ୍କ ନାମରେ ଶପଥ କରି କହିଲେ, ଏହା ଏକ କାଳ, ଦୁଇ କାଳ ଓ ଅର୍ଦ୍ଧେ କାଳ ପର୍ଯ୍ୟନ୍ତ ହେବ। ବର୍ତ୍ତମାନ ଆମମାନେ ଉଚିତ ବିଷୟକୁ ପାଉଅଛୁ, ପ୍ରକୃତରେ ନିଶ୍ଚିତ ସମୟର ଜ୍ଞାନକୁ ପାଉଅଛୁ, ଏକ କାଳ, ଦୁଇ କାଳ ଓ ଅର୍ଦ୍ଧ କାଳର ଅବଧି। ଦାନିଏଲଙ୍କ 70 ସପ୍ତାହକୁ ଆମେମାନେ ଯେତେବେଳେ ପଦାର୍ପଣ କରିବୁ, ତାହା ଯେ କିପରି ଭାବରେ ପରିଚୟକୁ ଆସେ କେବଳ ସେ କଥାକୁ ଆମମାନେ ଲକ୍ଷ୍ୟ କରିବୁ। ତାହା ସେହି ସମୟ ଅଟେ ଯେତେବେଳେ କି ସକଳ ପ୍ରକାରର ଭେଦ ପ୍ରଘଟ ହେବାକୁ ଯାଉଛି। ଭଲ କଥା, ଏକ କାଳ, ଦୁଇ କାଳ, ପୁଣି ଅର୍ଦ୍ଧ କାଳ ଅଟେ। ପୁଣି ସେ ଯେତେବେଳେ କରିବ, ସେ ଏହା ବ୍ୟକ୍ତିଗତ ସର୍ବନାମର ସଂଜ୍ଞା ଅଟେ। ତତ୍ପରେ ସେହି ଭଣ୍ଡ ଖ୍ରୀଷ୍ଟ ଜଣକ ଶେଷ କରିବ, ପୁଣି ସେ ପବିତ୍ର ଲୋକମାନଙ୍କର ପରାକ୍ରମ ଭଗ୍ନ କରିବାର ଶେଷ କଲେ ଏହି ସକଳ ବିଷୟ ସିଦ୍ଧ ହେବ। ତାହା ସେହି ସମୟ ଘଟଣା ଅଟେ ଯେତେବେଳେ ସେ ସପ୍ତାହର ମଧ୍ୟଭାଗରେ ନିୟମ ଭଗ୍ନ କରିବ। ଏହି ସକଳ ବିଷୟ ସିଦ୍ଧ ହେବ। ଆମେନ୍। କହିଲେ ସେ କହିଲେ, ହେ ଦାନିଏଲ, ପୁଣି ମୁଁ ଶୁଣିଲି ମାତ୍ର ବୁଝିଲି ନାହିଁ। ତହୁ ମୁଁ କହିଲି, ହେ ମୋର ପ୍ରଭୁ, ଏହି ସବୁର ପରିଣାମ କି ହେବ? କହିଲେ ସେ କହିଲେ, ହେ ଦାନିଏଲ, ତୁମ୍ଭେ ଆପଣା ପଥରେ ଗମନ କର, କାରଣ ଶେଷ କାଳ ପର୍ଯ୍ୟନ୍ତ ଏହି ବାକ୍ୟ ସକଳ ବନ୍ଦ ଓ ଏହାକୁ ଆପଣମାନେ କଦାପି ପାସରନ୍ତୁ ନାହିଁ। ଏହି ସକଳ ବାକ୍ୟ ଶେଷ କାଳ ପର୍ଯ୍ୟନ୍ତ ବନ୍ଦ ଓ ମୁଦ୍ରାଙ୍କିତ ହୋଇଅଛି। ଅନେକ ଆପଣମାନଙ୍କୁ ପରିଷ୍କୃତ ଓ ଶୁକ୍ଳ କରିବେ ଓ ପବିତ୍ରୀକୃତ ହେବେ, ମାତ୍ର ଦୁଷ୍ଟମାନେ ଦୁଷ୍ଟ ଆଚରଣ କରିବେ। ଓ ଦୁଷ୍ଟମାନଙ୍କ ମଧ୍ୟରୁ କେହି ବୁଝିବେ ନାହିଁ, ମାତ୍ର ଜ୍ଞାନୀ ଲୋକମାନେ ବୁଝିବେ। ଯୁଗାନ୍ତ ସମୟର ସମାଚାରଟିକୁ ଶେଷ ମଣ୍ଡଳୀ ଯୁଗଟି ପ୍ରଘଟ କରିବ। ଗୌରବଜନକ କଥା, ଚମତ୍କାର ବିଷୟ ସତେ। ଆପଣମାନେ ସେହି ସ୍ଥାନରେ ଏତେବେଳେ ଉପସ୍ଥିତ ଅଛନ୍ତି। ଆରେ ହେ, କି ଚମତ୍କାର କଥା! ଏହା ମୋତେ ବିଚଳିତ କରି ପକାଏ। ଏହା ବିଷୟରେ ଚିନ୍ତା କଲେ, ନିଗୁଳ ତତ୍ତ୍ୱ ଉପରେ ବିଚାର କଲେ, ତାହା ମୋତେ ବିଚଳିତ କରି ପକାଏ। ସେହି ଗୁଣ ରହସ୍ୟ ପ୍ରତି ବିଶ୍ୱର ପ୍ରତ୍ୟେକ ମଣ୍ଡଳୀ ଆପଣଙ୍କ ଚକ୍ଷୁକୁ ବନ୍ଦ କରି ପକାନ୍ତି, ପୁଣି କହନ୍ତି ଏହା ମୂର୍ଖତାର ବିଷୟ ଅଟେ। ଯୀଶୁଖ୍ରୀଷ୍ଟ ଯେ କିଏ ଥିଲେ ତାହାର ନିଗୁଳ ତତ୍ତ୍ୱଟି। ଜଣେ ତୃତୀୟ ବ୍ୟକ୍ତି ନୁହନ୍ତି, ଜଣେ ଦ୍ୱିତୀୟ ବ୍ୟକ୍ତି ନୁହନ୍ତି, ଜଣେ ତୃତୀୟ ବ୍ୟକ୍ତି ସେପରି ନୁହନ୍ତି, ମାତ୍ର ସର୍ବୋପରି ପରମେଶ୍ୱରଙ୍କ ବ୍ୟକ୍ତିତ୍ୱ ଅଟନ୍ତି। ପରମେଶ୍ୱରଙ୍କ ଏହି ସବୁ ନିଗୁଳ ତତ୍ତ୍ୱ ନିହାତି ପକ୍ଷେ ପ୍ରଘଟ ହୋଇଯିବ, ଯେହେତୁ ଏଠା ସ୍ଥିତ ଏହି ପୁସ୍ତକ ବାଇବଲରେ ତାହା ଲିଖିତ ହୋଇ ରହିଛି। ପୁଣି ଯୁଗାନ୍ତ ସମୟର ପିଢି ପ୍ରତି ତାହା ପ୍ରଘଟ ହୋଇଯିବ। ସେମାନେ ଏହି ସବୁକୁ କୌଣସି ପ୍ରକାରେ ଧର୍ମ ବିଦ୍ୟାଳୟ ଗୁଡିକରେ, ପୁଣି ବିଦ୍ୟାଳୟ ଗୁଡିକରେ ଆଉ ସଂଗଠନ ଗୁଡିକରେ ଆଉ ବୁଝିପାରନ୍ତି ନାହିଁ। ଯେପରିକି ଯିହୁଦୀଗଣ ଯୀଶୁଙ୍କୁ ସେମାନଙ୍କ ମସେ ରୂପେ ଚିହ୍ନି ପାରନ୍ତି। ଆପଣମାନେ ଯେ ପାଗଳ ଅଟନ୍ତି ସେ କଥାକୁ ସେମାନେ ଯେ ଭାବିଥାନ୍ତି, ଏଥିରେ ବିସ୍ମୟ ପ୍ରକାଶ କରିବାର କିଛି ନାହିଁ। ଆପଣମାନେ ଯେ ମୂର୍ଖ ଏପରି ଯେ ସେମାନେ ଭାବନ୍ତି, ସେଥିରେ ବିଚଳିତ ହେବାର କିଛି କାରଣ ନାହିଁ। ଆପଣମାନେ ଯେ ସେମାନଙ୍କ ସହିତ କାହିଁକି ସହଭାଗିତା ରଖନ୍ତି ନାହିଁ, ତାହାକୁ ସେମାନେ ଯେ ଆଦୌ ବୁଝନ୍ତି ନାହିଁ, ସେଥିପ୍ରତି ଆଶ୍ଚର୍ଯ୍ୟ ଜ୍ଞାନ କରିବା କିଛି ନାହିଁ। ଯେହେତୁ ଏହା ପଛରେ ଏକ ପ୍ରକାର ଶକ୍ତି, ପୁଣି ଏକ ଦର୍ଶନ ସନ୍ନିବେଶିତ ହୋଇ ରହିଅଛି, ପରମେଶ୍ୱରଙ୍କ ଏକ ନିଶ୍ଚିତ ବଚନ ନିହିତ ହୋଇ ରହିଅଛି, ଯାହାକି ମଣ୍ଡଳୀକୁ ଉର୍ଦ୍ଧାନ୍ତିକରଣ ନିମନ୍ତେ, ପୁଣି ସ୍ୱଗୃହକୁ ଫେରିଯିବା ନିମନ୍ତେ ତା ପ୍ରତି ପ୍ରକଟ କରାଯାଇଛି। ହଁ, ଅନେକ ଏଣେ ତେଣେ ଧାବମାନ ହେବେ ଓ ଜ୍ଞାନର ବୃଦ୍ଧି ହେବ, ନିଶ୍ଚିତ ରୂପେ ତାହା ହିଁ। ତତ୍ପରେ ସେହି ଅନ୍ୟ ବିଷୟଟି କଣ ଅଟେ ଯାହାକି ପ୍ରକଟ ହେବ ଆଉ ଜଣାପଡ଼ିବ। ବର୍ତ୍ତମାନ ସମୟର ସକଳ ମଣ୍ଡଳୀ ପ୍ରତି ଦୃଷ୍ଟିପାତ କରି ଦେଖନ୍ତୁ, ତାହା ଏପରି କଥା ଅଟେ ଏହା ଯେ ଆଦୌ ଆଘାତ ଦେବ ନାହିଁ, ଏପରି ମୁଁ ଭରସା କରେ। ଏହା ସତ୍ତ୍ୱେ ମୋତେ ଏହାକୁ କହିବାକୁ ହିଁ ଅଛି, ସେହି ଦିନମାନଙ୍କରେ ଜଣେ ଭଣ୍ଡ ଖ୍ରୀଷ୍ଟ ଉତ୍ଥାପିତ ହେବେ। ପୁଣି ମନେ ରଖିଥାନ୍ତୁ, ମୋହର ଗୁଡାକ ମଧ୍ୟରେ ଆମେମାନେ ଯେତେବେଳେ ପହଞ୍ଚିବୁ, ସେହି ଭଣ୍ଡ ଖ୍ରୀଷ୍ଟ ବ୍ୟକ୍ତି ଜଣକ ସେ ମୋହର ଗୁଡିକର ମଧ୍ୟ ଦେଇ ଅଗ୍ରସର କରିବ। ଦାନିଏଲ ସେ ବିଷୟରେ ପ୍ରକାଶ କରି କହିଥିଲେ ଯେ ସେହି ଆଗାମୀ ଅଧିପତି ଯିଏକି ଆଗମନ କରିବ, ତତ୍ପରେ ସେ ଅର୍ଥାତ୍ ଅଭିଷିକ୍ତ ପୁରୁଷ ମସିହ ଉଚ୍ଛିନ୍ନ ହେବେ, ଯୀଶୁ ସେପରି ହେବେ, ଆପଣା ପ୍ରଜାମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କର୍ମକୁ ସାଧନ କରିବେ, ମଧ୍ୟସ୍ଥତାର କାର୍ଯ୍ୟକୁ ସଫଳ କରିବେ। କିନ୍ତୁ ସେହି ଅଧିପତି ଯିଏକି ଉତ୍ଥିତ ହେବେ, ସେହି ଜଣଙ୍କ ବିନାଶ ଘଟାଇବା ନିମନ୍ତେ ଉତ୍ସନ୍ନକାରୀ ଘୃଣିତ ବସ୍ତୁକୁ ବ୍ୟବସ୍ଥିତ କରିବେ। ସେହି ଜଣକ ରୋମ୍ ଥିଲା ଯିଏକି ଟାଇଟସଙ୍କ ମାଧ୍ୟମରେ ତାହାକୁ କାର୍ଯ୍ୟକାରୀ କରିଥିଲା। ପୁଣି ଏହି ବର୍ତ୍ତମାନ କାଳରେ ସେହି ଜଣକ ଉକ୍ତ ଅଧିପତି ଅଟେ ଯିଏକି ରୋମ୍ରୁ ଆସୁଅଛି, ଏହାକୁ ସଫଳ କରିବ, ଆଉ ଯୁଗାନ୍ତ ସମୟରେ ସେ ପ୍ରଘଟ ହେବ। ବର୍ତ୍ତମାନ ଶୁଣନ୍ତୁ, ଆପଣଙ୍କୁ ଈଶ୍ୱର ବୋଲି ପରିଚିତ କରାଇବ, ଯେପରିକି ଦ୍ୱିତୀୟ ଥେସାଲୋନିକୀୟ ପୁସ୍ତକର ଦ୍ୱିତୀୟ ଅଧ୍ୟାୟରେ ସେ ବିଷୟରେ ପବିତ୍ର ଆତ୍ମା ଆମମାନଙ୍କୁ ସତର୍କ କରି କହିଅଛନ୍ତି। ଆସନ୍ତୁ ଦ୍ୱିତୀୟ ଥେସାଲୋନିକୀୟ ପୁସ୍ତକକୁ କେବଳ ଅଧ୍ୟୟନ କରିବା, ତେବେ ଆପଣମାନେ ଆଉ ମୋହର ବଚନକୁ ନୁହେଁ, ମାତ୍ର ଈଶ୍ୱରଙ୍କ ବଚନକୁ ଲାଭ କରିବେ। ଦ୍ୱିତୀୟ ଥେସାଲୋନିକୀୟ ଦ୍ୱିତୀୟ ଅଧ୍ୟାୟର ବାର ପଦ ତାହା ଅଟେ। ଆସନ୍ତୁ ଦ୍ୱିତୀୟ ଥେସାଲୋନିକୀୟ ପୁସ୍ତକର ଦ୍ୱିତୀୟ ଅଧ୍ୟାୟର ବାର ପଦକୁ ପାଠ କରିବା, ଆସନ୍ତୁ ଦେଖିବା, ଆସନ୍ତୁ ତାହାର କିଛିଟା ଆଗରୁ ଅର୍ଥାତ୍ ସାତ ପଦରୁ ପାଠ କରିବା। କାରଣ ଅଧର୍ମର ନିଗୁଳ ତତ୍ତ୍ୱ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ କରୁଅଛି, ଏ କଥାକୁ ପବିତ୍ର ଆତ୍ମାଙ୍କ ଚାଳନାରେ ପାଉଲ କହୁଅଛନ୍ତି। ବାଧା ଦେଉଥିବା ବ୍ୟକ୍ତି ଦୂରୀକୃତ ନ ହେବା ପର୍ଯ୍ୟନ୍ତ ତାହା କାର୍ଯ୍ୟ କରୁଥିବ। ଏଠାରେ ସେହି ଜଣକ ବୋଲି କଥିତ ବ୍ୟକ୍ତି କିଏ ଅଟନ୍ତି, କୌଣସି ବ୍ୟକ୍ତି ଏହାକୁ ଜାଣନ୍ତି କି? ସେ ଯିଏକି ବାଧା ଦିଅନ୍ତି ସେହି ଜଣକ ପବିତ୍ର ଆତ୍ମା ଅଟନ୍ତି। ଆଉ ତତ୍ପରେ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବ, କେତେବେଳେ? ଠିକ ସେହି ମୁହୂର୍ତ୍ତରେ ଯେତେବେଳେ ପବିତ୍ର ଆତ୍ମା ଦୂରୀକୃତ ହେବେ, ଯିଏକି ଠିକ ଏହି ସମୟରେ ଦୂରୀକୃତ ହେବା ପାଇଁ ପ୍ରସ୍ତୁତ ହେଉଛନ୍ତି। କେଉଁ କାରଣ ଯୋଗୁଁ ସେ ଅବସ୍ଥାନ କରି ରହିଛନ୍ତି? ମଣ୍ଡଳୀକୁ ତାଙ୍କ ସହିତ ଉର୍ଦ୍ଧକୁ ଘେରିଯିବା ଉଦ୍ଦେଶ୍ୟରେ ଅପେକ୍ଷା କରି ରହିଛନ୍ତି, ପ୍ରକାଶିତ ହୋଇଥିଲା। ପାଉଲ ପ୍ରକାଶନର ଅଧୀନସ୍ଥ ଥାଇ ଏହାକୁ କହୁଅଛନ୍ତି। ତାହାକୁ ପ୍ରଭୁ ଯୀଶୁ ଆପଣା ମୁଖର ନିଶ୍ୱାସ ଦ୍ୱାରା ସଂହାର କରିବେ ଓ ଆପଣା ଆଗମନର ପ୍ରକାଶ ଦ୍ୱାରା ବିନାଶ କରିବେ। ଅବଶ୍ୟ ସେହି ଅଧର୍ମ ପୁରୁଷର ପ୍ରତି ଏପରି କରିବେ। ଶୟତାନର ଶକ୍ତି ଅନୁସାରେ ସମସ୍ତ ପ୍ରକାରର ମିଥ୍ୟା ଶକ୍ତି, ଚିହ୍ନ ଓ ଅଦ୍ଭୁତ କର୍ମ। ଆମମାନେ ସବୁଠାରୁ ଶ୍ରେଷ୍ଠ ମଣ୍ଡଳୀ ଅଟୁ, ଆମମାନେ ଏହାକୁ ଲାଭ କରିଅଛୁ, ଆମମାନେ ଏ ବିଷୟ ଲାଭ କରିଅଛୁ, ଇତ୍ୟାଦି ଇତ୍ୟାଦି। ତୁମମାନେ ସମସ୍ତେ ସଙ୍ଗବଦ୍ଧ ହୋଇ ଦୃଢ଼ୀଭୂତ ହୁଅ। ବୁଝନ୍ତୁ, ଆମେମାନେ ସମସ୍ତେ ମହାନ ଅଟୁ, ସେଠାରେ ଅବସ୍ଥାନ କରି ରହିଛୁ। ପୁଣି ବିନାଶ ପାତ୍ର ମାନଙ୍କ ନିକଟରେ ସମସ୍ତ ପ୍ରକାର ଅଧର୍ମର ଛଳନା ସହକାରେ ସେହି ଅଧର୍ମ ପୁରୁଷର ଆଗମନ ହେବ, କାରଣ ପବିତ୍ର ପ୍ରାପ୍ତ ହେବା ନିମନ୍ତେ ସେମାନେ ସତ୍ୟ ପ୍ରତି ସଦ୍ଭାବ ବହି ନାହାନ୍ତି। ଆଉ ଏଥି ସକାଶେ ସେମାନେ ଯେପରି ମିଥ୍ୟାରେ ବିଶ୍ୱାସ କରନ୍ତି, ସେଥି ନିମନ୍ତେ ଈଶ୍ୱର ସେମାନଙ୍କ ନିକଟକୁ ଭ୍ରାନ୍ତିଜନକ ଶକ୍ତି ପ୍ରେରଣ କରନ୍ତି, ଯେପରି ଯେଉଁମାନେ ସତ୍ୟରେ ବିଶ୍ୱାସ ନ କରି ଅଧର୍ମରେ ସନ୍ତୁଷ୍ଟ ହୋଇ ଅଛନ୍ତି ସେମାନେ ସମସ୍ତେ ଦଣ୍ଡର ପାତ୍ର ହୁଅନ୍ତି। ଆପଣମାନେ ଏହାକୁ ବୁଝନ୍ତି କି? ଆରେ ବା, ବିସ୍ମୟଜନକ। ବର୍ତ୍ତମାନ ପାଉଲ କହୁଅଛନ୍ତି ସେଇ ସମୟଟି ଯେତେବେଳେ ଈଶ୍ୱରଙ୍କ ମୋହରଟି ପରିଚିତ ହୋଇ ସାରିଥିବ, ତାଙ୍କର ଆତ୍ମା, ତାଙ୍କର ନାମ, ତାଙ୍କର ଅନୁଗ୍ରହ, ଏହିସବୁ ମହାନ ଭେଦ ଗୁଡାକ ଯାହା କେତେବେଳେ ଅଗ୍ରସର କରୁଅଛି, ମଣ୍ଡଳୀର ଉର୍ଦ୍ଧାନ୍ତିକରଣରେ ଗୃହୀତ ହେବାର ଯୋଜନାକୁ କାର୍ଯ୍ୟକାରୀ କରିଥାଏ। ପବିତ୍ର ଆତ୍ମାଙ୍କର ପରିପୂର୍ଣ୍ଣତାରେ କାର୍ଯ୍ୟଟି ଏହାକୁ କାର୍ଯ୍ୟକାରୀ କରିଥାଏ। ଏହି ଯୁଗାନ୍ତ ସମୟରେ ସେ ତାହା ହିଁ ସମ୍ପାଦିତ କରିଅଛନ୍ତି। ବର୍ତ୍ତମାନ ଆସନ୍ତୁ ଧ୍ୟାନ କରିବା, ଏହି ଶେଷ ଉଦ୍ଦେଶ୍ୟଟିର ପାଇଁ ଆମମାନେ ଆମ ନିକଟରେ ସମୟ ଅଛି କି? ଷଷ୍ଠ ଉଦ୍ଦେଶ୍ୟଟି ଅଟେ, ତାହା ପବିତ୍ରତମଙ୍କୁ ଅଭିଷିକ୍ତ କରିବାକୁ ଏହା ହିଁ ଅଟେ। ଆରେ ବା, ଚମତ୍କାର ତ! ସେହି କଥାଟି ଏହିଠାରେ ସନ୍ନିବେଶିତ ଅଟେ। ଏହି ସର୍ବଶେଷ ଉଦ୍ଦେଶ୍ୟଟି ଯାହାକି ତାଙ୍କୁ କରିବାକୁ ଅଛି ତାହା କଣ? ଆସନ୍ତୁ ଦାନିଏଲଙ୍କ ପୁସ୍ତକ ପଟକୁ ପୁନଃ ଫେରିଯିବା। ସେ ଯେ ଠିକ ଏହି ସ୍ଥାନରେ କଣ କରିବାକୁ ଉଦ୍ୟତ ଅଟନ୍ତି ସେ କଥାକୁ ଦେଖିବା। 70ତମ ସପ୍ତାହ, ଏହି ସମୟର ଅବଧିରେ କଣ ସଫଳ ହେବାକୁ ନିରୂପିତ ହୋଇଅଛି? ଭଲ କଥା, ତୁମ୍ଭର ଲୋକମାନଙ୍କର ଓ ତୁମ୍ଭ ପବିତ୍ର ନଗର ନିମନ୍ତେ 70 ସପ୍ତାହ ନିରୂପିତ ହୋଇଅଛି, ଆଜ୍ଞା ଲଙ୍ଘନ ସମାପ୍ତ କରିବାକୁ, ଲୋକମାନଙ୍କର ଅଧର୍ମ ସମାପ୍ତ କରିବାକୁ ଓ ପାପର ଶେଷ କରିବାକୁ ପ୍ରଜାଗଣଙ୍କ ନିମନ୍ତେ, ଆଉ ସେମାନଙ୍କର ଅଧର୍ମର ପ୍ରାୟଶ୍ଚିତ କରିବାକୁ, ପୁଣି ଅନନ୍ତ କାଳସ୍ଥାୟୀ ଧର୍ମ ଆଣିବାକୁ ତାହା ଜିହୁଦୀମାନଙ୍କ ନିମନ୍ତେ, ପୁଣି ଦର୍ଶନ ଓ ଭବିଷ୍ୟତ ବାକ୍ୟ ମୁଦ୍ରାଙ୍କିତ କରିବାକୁ ତାହା ଯୁଗାନ୍ତ ସମୟ ନିମନ୍ତେ, ଓ ପବିତ୍ରତମଙ୍କୁ ଅଭିଷେକ କରିବାକୁ ନିରୂପିତ ହୋଇଅଛି। ତାଙ୍କ ଆଗମନ କରିବାର ଉଦ୍ଦେଶ୍ୟ ସେହି ଷଷ୍ଠମୁଖୀ ନିମନ୍ତେ ଅଟେ। ଆଉ ପବିତ୍ରତମଙ୍କୁ ଅଭିଷେକ କରିବାକୁ କେବଳ କିଛି କ୍ଷଣ ନିମନ୍ତେ, ଆପଣମାନଙ୍କ ପରି ପାଠକମାନଙ୍କ ନିମନ୍ତେ ଏହା ସମ୍ଭବତଃ କେତେକାଂଶରେ ଅଦ୍ଭୁତ ଧରଣର ବିଷୟ ଅଟେ, ତଥାପି କେବଳ କିଛି ସମୟ ପାଇଁ ଏହା ସହିତ ସୁସ୍ଥିର ହୋଇ ରହନ୍ତୁ। ଏହା ଯେ କିପରି ଭାବରେ ପରିଚୟକୁ ଆସିଥାଏ କେବଳ ସେହି କଥାକୁ ଲକ୍ଷ୍ୟ କରି ଦେଖନ୍ତୁ। ଏହା ଅଭିଷିକ୍ତ କରିବାର ବିଷୟ ଅଟେ, ପୁଣି ତାହା ତ କୌଣସି ବ୍ୟକ୍ତିଙ୍କର ଅଭିଷେକ ନିମନ୍ତେ ସେପରି ନୁହେଁ। ଯୀଶୁ ତ ଆଗରୁ ଅଭିଷିକ୍ତ ହୋଇ ସାରିଛନ୍ତି, ତାହା ସତ୍ୟ କଥା ଅଟେ। ପୀତମାନଙ୍କର କାର୍ଯ୍ୟ ବିବରଣୀ ପୁସ୍ତକଟି କହେ ଯେ ପରମେଶ୍ୱର ଯୀଶୁଖ୍ରୀଷ୍ଟଙ୍କୁ ପବିତ୍ର ଆତ୍ମା ଅଭିଷେକ କଲେ, ପୁଣି ସେ ଉଦ୍ଧାର କାର୍ଯ୍ୟ କରି ପୀତମାନଙ୍କୁ ସୁସ୍ଥ କରି, ପୁଣି ଅନ୍ୟାନ୍ୟ ଅଦ୍ଭୁତ ଧରଣର କାର୍ଯ୍ୟ କରି ବିଭିନ୍ନ ସ୍ଥାନକୁ ଭ୍ରମଣ କଲେ। ଯୀଶୁ ତ ପୂର୍ବରୁ ଅଭିଷିକ୍ତ ଅଟନ୍ତି, ସେ ମସିହ ଅଟନ୍ତି, ଆଉ ମସିହ ଶବ୍ଦର ଅର୍ଥ ଅଭିଷିକ୍ତ ଜନ ଅଟେ, ତାହା ସତ୍ୟ କଥା ଅଟେ ନା? କିନ୍ତୁ ଏଠାରେ ଯୁଗାନ୍ତ ସମୟରେ ତାହାଙ୍କୁ ପବିତ୍ରତମଙ୍କୁ ଅଭିଷିକ୍ତ କରିବାକୁ ଅଛି। ପବିତ୍ରତମ ତା ପ୍ରକୃତରେ କଣ? ମୋହର ବୁଝୁଥିବାର ଅନୁସାରେ ଏପରି ଅଟେ, ଯାହାକୁ ଧର୍ମଶାସ୍ତ୍ରରୁ ପ୍ରମାଣିତ କରି ଦେଖାଇ ପାରିବି ବୋଲି ମୁଁ ବିଶ୍ୱାସ କରେ। ପବିତ୍ରତମଙ୍କୁ ଅଭିଷିକ୍ତ କରିବାର ବିଷୟ ଅଛି, ଯାହାକି ସେହି ଧର୍ମଧାମ ଉପାସନାଳୟଟି ହେବ, ଯାହାକୁ 1000 ବର୍ଷର ରାଜତ୍ୱ କାଳରେ ପ୍ରୟୋଗରେ ଅଣାଯିବ। ପୁଣି ମୁଁ ଏହାକୁ କାହିଁକି ଯେ ଗ୍ରହଣ କଲି ସେହି କାରଣଟିକୁ ଲକ୍ଷ୍ୟ କରନ୍ତୁ। ଜିହିଦିକଲ 4 ଅଧ୍ୟାୟରେ ବର୍ଣ୍ଣନା କରାଯାଇଅଛି ନୁହେଁ, ମୋର କହିବାର ଅର୍ଥ 43 ଅଧ୍ୟାୟର ପ୍ରଥମ ପୁଣି ଷଷ୍ଠ ପଦରେ ରହିଛି। ଆସନ୍ତୁ ଜିହିଦିକଲଙ୍କ ପୁସ୍ତକକୁ ଫେରିଯିବା। ପୁଣି 1000 ବର୍ଷର ଚିତ୍ରଣଟି ଯେ କୃପକାର, ପୁଣି ସେମାନେ କିପରି ଭାବରେ ଯେ ଅଭିଷେକ କରିବେ ସେ ବିଷୟକୁ ଲକ୍ଷ୍ୟ କରିବା। ଜିହିଦିକଲ 43 ଅଧ୍ୟାୟ, ପୁଣି ଏଥିରୁ କିଛିଟା ଅଂଶକୁ ଆସନ୍ତୁ ଏତେବେଳେ ପାଠ କରିବା। ପୁଣି ଅଭିଷିକ୍ତ କରିବାର କାର୍ଯ୍ୟଟିକୁ ଏହି 1000 ବର୍ଷ ରାଜତ୍ୱ କାଳରେ କିପରି ଭାବରେ ଯେ ସମ୍ପନ୍ନ କରାଯିବ ତାହାକୁ ଦେଖିବା। ଜିହେଜିକଲ 43 ଅଧ୍ୟାୟରେ ଭଲ କଥା ପୁଣି ଏକ ପଦରୁ ଆରମ୍ଭ କରି ଛଅ ପଦ ପର୍ଯ୍ୟନ୍ତ ଆସନ୍ତୁ ଆମମାନେ ଧ୍ୟାନ କରିବା। ଆପଣମାନେ ଯେଉଁମାନେ କି ଏହାକୁ ଲେଖି ନେଉଛନ୍ତି ଘରକୁ ଫେରିଯାଏ ଆପଣମାନେ ନିହାତି ପକ୍ଷେ ଏହି ସମ୍ପୂର୍ଣ୍ଣ ଅଧ୍ୟାୟକୁ ପାଠ କରିପାରନ୍ତି। ଜିହେଜିକଲ 43 ଅଧ୍ୟାୟକୁ ପାଠ କରିପାରନ୍ତି। ଏଥୁଅନ୍ତେ ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ମନ୍ଦିରର ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା ରହିଛି ଯାହାକି 1000 ବର୍ଷର ରାଜତ୍ୱ କାଳରେ ନିର୍ମିତ ହେବାକୁ ଯାଉଅଛି। ଆଉ ଯେ କେହି ବ୍ୟକ୍ତି, ଯେ କୌଣସି ପାଠକ ଯିଏ କି ଏ କଥାକୁ ଜାଣନ୍ତି ଯେ ଜିହେଜିକଲ 43 ଅଧ୍ୟାୟରୁ 44 ଅଧ୍ୟାୟ ପର୍ଯ୍ୟନ୍ତ ଜଗତର ସହିତ କୌଣସି ସମ୍ପର୍କ ନାହିଁ, କିନ୍ତୁ 1000 ବର୍ଷର ରାଜତ୍ୱ କାଳରେ ଜଗତ ପୃଷ୍ଠରେ ମନ୍ଦିର ନିର୍ମାଣର ଉଦ୍ଦେଶ୍ୟଟି ଅଟେ। ଯେ କେହି ବ୍ୟକ୍ତି ସେ କଥାକୁ ଜାଣନ୍ତି, ଯେତେବେଳେ ଈଶ୍ୱରଙ୍କ ମହିମା ଏହାକୁ ଆଚ୍ଛାଦିତ କରନ୍ତି, ପୁଣି ସେପରି ଧରଣର ଅନେକ କିଛି ବିଷୟ। ଯେତେବେଳେ ଆମେମାନେ 43 ଅଧ୍ୟାୟରେ ମନ୍ଦିରର ଉପରେ ବର୍ଣ୍ଣନା କରିବାକୁ ଯାଉଛୁ, ଏହାର ପ୍ରଥମ ପଦରୁ ଷଷ୍ଠ ପଦ ପର୍ଯ୍ୟନ୍ତ ଧ୍ୟାନ କରିବାକୁ ଯାଉଅଛୁ। ଏଥି ଉତ୍ତରେ ସେ ମୋତେ ଦ୍ୱାରକୁ ଅର୍ଥାତ୍ ପୂର୍ବାଭିମୁଖ ଦ୍ୱାର ନିକଟକୁ ଆଣିଲେ। ଆଉ ଦେଖ, ପୂର୍ବ ଦିଗସ୍ତ ପଥରୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତାପ ଆସୁଅଛି। ତାହାଙ୍କର ଶବ୍ଦ ଜଳରାଶିର ଶବ୍ଦ ତୁଲ୍ୟ ଓ ତାହାଙ୍କର ପ୍ରତାପରେ ଭୂମି ଦୀପ୍ତିମୟ ହେଲା। ପୁଣି ମୁଁ ଯେଉଁ ଦର୍ଶନ ଦେଖିଥିଲି, ଅର୍ଥାତ୍ ନଗରର ବିନାଶାର୍ଥେ ଆସିଥିବା ସମୟରେ ଯେଉଁ ଦର୍ଶନ ଦେଖିଥିଲି ଏ ତଦ୍ରୁପ ଦର୍ଶନ, ଓ ମୁଁ କବାର ନଦୀ ତୀରରେ ଯେଉଁ ଦର୍ଶନ ଦେଖିଥିଲି ଏହିସବୁ ଦର୍ଶନ ତାହାର ତୁଲ୍ୟ, ତହୁ ମୁଁ ଉବୁଳ ହୋଇ ପଡ଼ିଲି। ଓ ମୁଁ କବାର ନଦୀ ତୀରରେ ଯେଉଁ ଦର୍ଶନ ଦେଖିଥିଲି ଏହିସବୁ ଦର୍ଶନ ତାହାର ତୁଲ୍ୟ, ତହୁ ମୁଁ ଉବୁଳ ହୋଇ ପଡ଼ିଲି। ପୁଣି ପୂର୍ବାଭିମୁଖ ଦ୍ୱାରର ପଥ ଦେଇ ସଦାପ୍ରଭୁଙ୍କର ପ୍ରତାପ ଗୃହ ମଧ୍ୟରେ ପ୍ରବେଶ କଲା। ଅନନ୍ତର ଆତ୍ମା ମୋତେ ଉଠାଇ ଭିତର ପ୍ରାଙ୍ଗଣକୁ ଆଣିଲେ। ଆଉ ଦେଖ, ସଦାପ୍ରଭୁଙ୍କ ପ୍ରତାପ ଗୃହକୁ ପରିପୂର୍ଣ୍ଣ କଲା। ପୁଣି ଗୃହ ମଧ୍ୟରୁ ଏକଜଣ ମୋତେ କହିବାର ଶୁଣିଲି ଓ ଏକ ବ୍ୟକ୍ତି ମୋ ପାଖରେ ଆସି ଠିଆ ହେଲେ, ଅଭିଷିକ୍ତ କରୁଛନ୍ତି। 1000 ବର୍ଷର ରାଜତ୍ୱ କାଳରେ ସେହି ଭବନଟି ଅଭିଷିକ୍ତ ହେଉଅଛି। ବର୍ତ୍ତମାନ ଲେବିୟ ପୁସ୍ତକକୁ ଧ୍ୟାନ ଦିଅନ୍ତୁ। ଲେବିୟ ପୁସ୍ତକରେ ଏହା କିପରି ଭାବରେ ଯେ ଅଭିଷିକ୍ତ ହୋଇଥିଲା ସେ ବିଷୟକୁ ବର୍ତ୍ତମାନ ଧ୍ୟାନ ଦିଅନ୍ତୁ। ପୁଣି ଆମ୍ଭେମାନେ ଲେବିୟ ପୁସ୍ତକ ମଧ୍ୟକୁ ଯେତେବେଳେ ଫେରିଯିବା, ଆମମାନେ ସେଥିରେ ଦେଖିବୁ ଯେ ମୂଷା ସେହି ସମାଗମ ତମ୍ବୁକୁ ଅର୍ଥାତ୍ ଆବାସ ସ୍ଥାନକୁ ଅଭିଷେକ କରିଥିଲେ। ଏହା ଉପରେ ଧ୍ୟାନମଗ୍ନ ଥିବା ସମୟରେ ଆସନ୍ତୁ ସେହି ସ୍ଥାନକୁ ଫେରିଯିବା, ଆମେ ସେପରି ଏକ ସମୟକୁ ଲାଭ କରିଛୁ। ଆସନ୍ତୁ ଲେବିୟ ପୁସ୍ତକ ମଧ୍ୟକୁ ଫେରିଯିବା। ପୁଣି ଲେବିୟ ପୁସ୍ତକ 8 ଅଧ୍ୟାୟରେ ମୂଷା ସେହି ସମାଗମ ତମ୍ବୁକୁ ଯେ କେତେବେଳେ ଅଭିଷେକ କରିଥିଲେ ସେ ବିଷୟକୁ ଲକ୍ଷ୍ୟ କରିବା। ଆରେ ବା, ଏହି ଧର୍ମଶାସ୍ତ୍ରର ଗୋଟିଏ ପୁସ୍ତକ ସହିତ ଅନେକ ପୁସ୍ତକର ତୁଳନା କରିବାକୁ ମୁଁ ବହୁତ ପସନ୍ଦ କରେ। ଆପଣମାନେ ଏହାକୁ ଆଗ୍ରହତାର ସହିତ ପସନ୍ଦ କରନ୍ତି କି? ତତ୍ପରେ ଆପଣମାନେ ଏକ ପ୍ରକାର ଧାରଣାକୁ ଲାଭ କରିପାରନ୍ତି ଯେ ଆମମାନେ କେଉଁ ବିଷୟ ଉପରେ ଅନ୍ୱେଷଣ କରୁଅଛୁ, ପୁଣି ଆମମାନେ କଣ କରୁଅଛୁ। ପୁଣି ଆପଣମାନଙ୍କ ମଧ୍ୟରୁ ଯେ କୌଣସି ବ୍ୟକ୍ତି ହୃଦବୋଧ କରନ୍ତି ଯେ ଆମମାନେ ସବୁବେଳେ ଧର୍ମଶାସ୍ତ୍ରକୁ ହିଁ କେବଳ ବ୍ୟବହାର କରୁଅଛୁ, ଏହା ଉପରେ ସେପରି କରୁଛୁ। ବର୍ତ୍ତମାନ ଲେବିୟ ପୁସ୍ତକର 8 ଅଧ୍ୟାୟ ଅଟେ। ମୁଁ ଏଠାରେ 10 ପଦଟିକୁ ଲେଖି ରଖିଅଛି। ହଁ, ଧ୍ୟାନ ଦିଅନ୍ତୁ, ଲେବିୟ ପୁସ୍ତକ 8 ଅଧ୍ୟାୟର 10 ପଦ ଅଟେ। ଆସନ୍ତୁ ଅଧ୍ୟୟନ କରିବା। ଅନନ୍ତର ମୂଷା ଅଭିଷେକାର୍ଥକ ତୈଳ ନେଇ ଆବାସ ଓ ତହିଁ ମଧ୍ୟ ସ୍ଥିତ ସମସ୍ତ ବସ୍ତୁ ଅଭିଷେକ କରି ପବିତ୍ର କଲେ। ପୁଣି ସେ ତହିଁରୁ କିଛି ନେଇ ବେଦୀ ଉପରେ 7 ଶେଷନ କଲେ। ଆଉ ବେଦୀ ଓ ତହିଁର ସମସ୍ତ ପାତ୍ର ଓ ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠିକି ପବିତ୍ର କରିବାକୁ ଅଭିଷେକ କଲେ। ଅନନ୍ତର ସେ ହରଣଙ୍କୁ ପ୍ରତିଷ୍ଠା କରିବା ପାଇଁ ତାଙ୍କର ମସ୍ତକରେ କିଛି ଅଭିଷେକାର୍ଥକ ତୈଳ ଢାଳି ତାହାଙ୍କୁ ଅଭିଷେକ କଲେ। ପ୍ରାନ୍ତର ମଧ୍ୟରେ ମୂଷା ପବିତ୍ର କରୁଅଛନ୍ତି, କିମ୍ବା ଇସ୍ରାଏଲୀୟ ସନ୍ତାନମାନଙ୍କ ନିମନ୍ତେ ଉପାସନାର ଆବାସ ସ୍ଥାନକୁ ଅଭିଷେକ କରୁଅଛନ୍ତି ଯେତେବେଳେ ସେମାନେ ଯାତ୍ରା କରୁଥିଲେ। ଏହା ଅଭିଷେକର ଏକ କାର୍ଯ୍ୟ ଥିଲା। ବର୍ତ୍ତମାନ ଦ୍ୱିତୀୟ ବଂଶାବଳୀରେ ସେହି ପୁସ୍ତକକୁ ଖୋଲନ୍ତୁ। ପୁଣି ସେହି ପୁସ୍ତକରେ ଆମମାନେ ଉତ୍ସର୍ଗର ବିଷୟକୁ ଲକ୍ଷ୍ୟ କରିବୁ, ଯେତେବେଳେ ପବିତ୍ର ଆତ୍ମା ଆପଣାର ସ୍ଥାନକୁ ଆରାଧନାଳୟରେ ଗ୍ରହଣ କଲେ ତତ୍ପରେ କଣ ଯେ ଘଟିଲା ସେ ବିଷୟକୁ ଲକ୍ଷ୍ୟ କରନ୍ତୁ। ଦ୍ୱିତୀୟ ବଂଶାବଳୀର 5 ଅଧ୍ୟାୟ ଅଟେ। ପୁଣି ଆସନ୍ତୁ ଆମେ 13 ପଦରୁ ଆରମ୍ଭ କରି ପାଠ କରିବା। ଦ୍ୱିତୀୟ ବଂଶାବଳୀ ପଞ୍ଚମ ଅଧ୍ୟାୟର 13 ପଦରୁ ଆସନ୍ତୁ ଆରମ୍ଭ କରିବା। ସେହି ତୁରିବାଦକ ଓ ଗାୟକ ସମସ୍ତେ ଏକ ସ୍ୱରରେ ସଦାପ୍ରଭୁଙ୍କ ପ୍ରଶଂସା ଓ ଧନ୍ୟବାଦ କରିବାକୁ ଏକ ହୁଅନ୍ତେ। ପୁଣି ସଦାପ୍ରଭୁଙ୍କ ମଙ୍ଗଳମୟ କାରଣ ତାଙ୍କର କରୁଣା ସଦାକାଳ ସ୍ଥାୟୀ ଏହା ବୋଲି ସେମାନେ ତୁରି ଓ କରତାଳ ଓ ବାଦ୍ୟଯନ୍ତ୍ର ସହିତ ଉଚ୍ଚ ସ୍ୱରରେ ତାହାଙ୍କର ପ୍ରଶଂସା କରନ୍ତେ। ସେହି ଗୃହ ଅର୍ଥାତ୍ ସଦାପ୍ରଭୁଙ୍କ ଗୃହ ଏକ ମେଘରେ ଏପରି ପରିପୂର୍ଣ୍ଣ ହେଲା ଯେ ଯାଜକମାନେ ସେହି ମେଘ ସକାଶକୁ ପରିଚର୍ଯ୍ୟା କରିବାକୁ ଠିଆ ହୋଇପାରିଲେ ନାହିଁ, କାରଣ ସଦାପ୍ରଭୁଙ୍କ ପ୍ରତାପ ସଦାପ୍ରଭୁଙ୍କ ଗୃହକୁ ପରିପୂର୍ଣ୍ଣ କଲା। ଯେଉଁ ପ୍ରାଙ୍ଗଣଟି ଅଭିଷିକ୍ତ ହେବାକୁ ଥିଲା ତାହା ମଧ୍ୟକୁ ପରମେଶ୍ୱର ଓହ୍ଲାଇ ଆସିଥିଲେ। ପୁଣି ସେହି ଭବନଟି ପରମେଶ୍ୱରଙ୍କ ହସ୍ତରେ ସମର୍ପଣ କରାଯାଇଥିଲା ଯେପରିକି ପ୍ରଜାଗଣ ତହିଁରେ ଈଶ୍ୱରଙ୍କର ଉପାସନା କରିପାରନ୍ତି। ସୁତରାଂ ଅଭିଷେକ କରିବାକୁ ତାହା ତୁମ୍ଭର ପବିତ୍ର ସ୍ଥାନ ଏପରି ତ ନୁହେଁ, ମାତ୍ର ପରମ ପବିତ୍ର ସ୍ଥାନକୁ ଅଭିଷେକ କରିବାର ବିଷୟ ଥିଲା। ଆଉ ଆମେମାନେ ଲକ୍ଷ୍ୟ କଲୁ ଯେ ନୂତନ ଜେରୁସାଲମ ହିଁ ସେହି ପବିତ୍ରତମ ସ୍ଥାନ ଅଟେ। ଆଉ ଅଭିଷେକର କାର୍ଯ୍ୟଟି ନୂତନ ଜେରୁସାଲମ ଉପରେ ସମ୍ପନ୍ନ ହେବ, ଯାହାକି ସ୍ୱର୍ଗରୁ ପରମେଶ୍ୱରଙ୍କ ନିକଟରୁ ଅବତରଣ କରେ, ଆପଣାର ବରଙ୍କ ପାଇଁ ସଜ୍ଜିତା କନ୍ୟା ସଦୃଶ ଅବତରଣ କରିଥାଏ। ଅଭିଷେକଟି ସେମାନଙ୍କ ଉପରେ ସମ୍ପନ୍ନ ହେବ, ଏହି ନୂତନ ଜେରୁସାଲମ ଉପରେ ସମ୍ପନ୍ନ ହେବ। ଏହା ନିର୍ମାଣ ହୋଇଯିବା ପରେ ଜିରୁବାବେଲ ଏହି ମନ୍ଦିରକୁ ଯେତେବେଳେ ଅଭିଷେକ କଲେ ଏହା ପୁନଶ୍ଚ ଅଭିଷେକ କରାଯାଇ ନଥିଲା, ଯେହେତୁ ଏହାକୁ ପୂର୍ବେ ଅଭିଷେକ କରାଯାଇ ସାରିଥିଲା। ମାତ୍ର ଏହାକୁ ଯେତେବେଳେ ବିନାଶ କରାଯାଇଥିଲା, ତାହାକୁ ଧୂଳିସାତ କରାଯାଇଥିଲା, ତତ୍ପଶ୍ଚାତ୍ ମନ୍ଦିରର ପୁନଃନିର୍ମାଣ ଯେତେବେଳେ ପୁନଶ୍ଚ ନିର୍ମାଣ କରାଯାଇଥିଲା ସେତେବେଳେ ତାହାର ପୁନଃ ଅଭିଷେକ ବିଷୟ ଆଦୌ ଆବଶ୍ୟକ ପଡିନଥିଲା। ଏହା ଉପରେ ବିନାଶର ଯେଉଁ ବିପତ୍ତିଟି ଆସିଥିଲା ତତ୍ପରେ ଏହା କେବଳ ପୁନଃନିର୍ମିତ ହୋଇଥିଲା। ଏହାକୁ ଥରେ ଅଭିଷେକ କରାଯିବା ପରେ ତାହା ସର୍ବଦା ପାଇଁ ବ୍ୟବସ୍ଥିତ ହୋଇସାରିଥିଲା, କୌଣସି ପ୍ରକାରେ ପୁନଃ ଅଭିଷେକର କାର୍ଯ୍ୟଟି ଆଉ ଆବଶ୍ୟକ ପଡିନଥିଲା, ଆଉ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହେଉଛି। ଯେହେତୁ ଥରେ ଏହାକୁ ଅଭିଷେକ କରିଦେବା ଉତ୍ତାରେ ଆଉ ତାହା ପାଇଁ ଦ୍ୱିତୀୟ ଥର ଅଭିଷେକ ଆବଶ୍ୟକ ହୋଇନଥିଲା, ତଥାପି 1000 ବର୍ଷର ସେହି ମନ୍ଦିରକୁ ପରମେଶ୍ୱର ଯେତେବେଳେ ସ୍ଥାପିତ କରନ୍ତି ସେତେବେଳେ ସେ ପବିତ୍ରତମ ସ୍ଥାନର ପୁନଃସ୍ଥାପନା କରିବେ, ତାହାର ପୁନଃ ଅଭିଷେକ କରିବେ। ତୁମ୍ଭର ପବିତ୍ର ସ୍ଥାନ ଏପରି ନୁହେଁ କିନ୍ତୁ ପବିତ୍ରତମ ସ୍ଥାନ ଏପରି। କିନ୍ତୁ ରାଜାଧିରାଜ 1000 ବର୍ଷର ରାଜତ୍ୱ ପାଇଁ ଆପଣାର ରାଜସିଂହାସନକୁ ଗ୍ରହଣ କରନ୍ତି ଗୌରବଜନକ, ଏତେବେଳେ ସେ ତ ସମାପ୍ତିର ମଧ୍ୟରେ ଅବସ୍ଥିତ। ତତ୍ପରେ ପବିତ୍ରତମଙ୍କ ଅଭିଷେକର କାର୍ଯ୍ୟଟି ଅନ୍ତିମ କାର୍ଯ୍ୟ ହେବ, ତାହା ଏତେବେଳେ ଶେଷ ଅଟେ। ମନ୍ଦିରଟି ଯେତେବେଳେ ସ୍ଥାପିତ ହୋଇସାରୁଛି ସେତେବେଳେ ପୁନରୁତ୍ଥାନ ହୋଇସାରୁଛି, ଇସ୍ରାଏଲ ଫେରି ଆସୁଛି, ଖ୍ରୀଷ୍ଟ ପୁଣି ତାଙ୍କର କନ୍ୟା ଆଗମନ କରୁଛନ୍ତି, 144,000 ଇସ୍ରାଏଲୀମାନଙ୍କର ମୁଦ୍ରାଙ୍କନର କାର୍ଯ୍ୟ ସମାପ୍ତ ହେଉଅଛି, 1000 ବର୍ଷର ଯୁଗଟି ଆରମ୍ଭ ହୋଇସାରୁଛି। ପବିତ୍ରତମ ସ୍ଥାନଟି ଯେତେବେଳେ ଅଭିଷିକ୍ତ କରାଯାଇ ସାରିବ ତତ୍ପରେ ପବିତ୍ର ଅତି ପବିତ୍ର ପବିତ୍ରତମ ସ୍ଥାନର ସୁଦ୍ଧା ଅଭିଷେକ ହେବ। ଯେତେବେଳେ କି ପବିତ୍ର ସ୍ଥାନଟି ହିଁ ମନ୍ଦିର ଅଟେ, ଯେଉଁ ସ୍ଥାନରେ କରୁବମାନଙ୍କ ମଧ୍ୟରେ ଈଶ୍ୱର ବାସ କରି ରହିଥିଲେ, ଯେହେତୁ ପବିତ୍ରତମ ସ୍ଥାନଟି ତ ପରମେଶ୍ୱରଙ୍କ ମନ୍ଦିର ଅଟେ, ଯେଉଁ ସ୍ଥାନରେ କରୁବମାନଙ୍କ ମଧ୍ୟରେ ଈଶ୍ୱର ବାସ କରି ରହିଥିଲେ। ପୁଣି ଏହି ସମୟରେ ଆପଣାର ଉପରେ ଅଭିଷେକକୁ ଧାରଣ କରି ଖ୍ରୀଷ୍ଟ ପବିତ୍ରତମ ସ୍ଥାନରେ ଉପବେଶନ କରି ରହିଥିବେ। ସେମାନେ ସୂର୍ଯ୍ୟାଲୋକକୁ ଆଉ ଆବଶ୍ୟକ କରିବେ ନାହିଁ, ଯେହେତୁ ନଗର ମଧ୍ୟରେ ବାସ କରି ରହିଥିବା ମେଷଶାବକ ହିଁ ଆଲୋକ ହେବେ। ବୃଦ୍ଧ ଅଙ୍କଲ ଜିମ୍ ଯେପରି ପ୍ରାୟ କହୁଥିଲେ, ସେହି ନଗର ମଧ୍ୟରେ ସୂର୍ଯ୍ୟ କଦାପି ଅସ୍ତ ହେବ ନାହିଁ। ପ୍ରକୃତରେ ଏହା ସେପରି ଆଦୌ ହେବ ନାହିଁ, ଯେହେତୁ ଖ୍ରୀଷ୍ଟ ସେହି ଅଭିଷିକ୍ତ ବ୍ୟକ୍ତି ସେହି ଜ୍ୟୋତି ସ୍ୱରୂପ ହେବେ। ତତ୍ପରେ ରାଜାଧିରାଜ ଆସିବେ, ପୁଣି 1000 ବର୍ଷର ରାଜତ୍ୱ କାଳ ନିମନ୍ତେ ସେ ଆପଣଙ୍କ ସିଂହାସନକୁ ଗ୍ରହଣ କରିବେ। ଆସନ୍ତୁ ଜିରିମିଅ 3 ଅଧ୍ୟାୟର 12 ପଦ ଠାରୁ ନେଇ 18 ପଦ ପର୍ଯ୍ୟନ୍ତ ଅଂଶକୁ ପାଠ କରିବା। ଜିରିମିଅ 18 ଅଧ୍ୟାୟରେ, ସେପରି ମୁଁ ବିଶ୍ୱାସ କରେ ନୁହେଁ, ମାତ୍ର 12 ଅଧ୍ୟାୟରେ ମୋତେ କ୍ଷମା କରନ୍ତୁ। ଜିରିମିଅ 12 ଅଧ୍ୟାୟରେ ଆସନ୍ତୁ ସେହି ସ୍ଥାନରୁ ଆରମ୍ଭ କରିବା। ଜିରିମିଅ 3 ପର୍ବ, ମୋତେ କ୍ଷମା କରନ୍ତୁ, ଜିରିମିୟ ତିନି ଅଧ୍ୟାୟରେ ମୁଁ ଏହି ସ୍ଥାନରେ ତାହାକୁ ଲେଖି ରଖିଅଛି। ଯେତେବେଳେ ଅଧ୍ୟୟନ କରୁଥିଲି ପବିତ୍ର ଆତ୍ମା ମୋତେ ବିଭିନ୍ନ ଅଧ୍ୟାୟ ମଧ୍ୟକୁ ସେତେବେଳେ ଚାଳନା ଦେଉଥିଲେ, ପୁଣି ପାରୁ ପର୍ଯ୍ୟନ୍ତ ମୁଁ ସେଗୁଡ଼ାକୁ କେବଳ ଲେଖୁଥିଲି। ସୁତରାଂ ଜିରିମିୟ ତିନି ଅଧ୍ୟାୟର ବାର ପଦ ଠାରୁ ନେଇ ଅଠର ପଦ ପର୍ଯ୍ୟନ୍ତ ଆସନ୍ତୁ ପାଠ କରିବା। ତୁମ୍ଭେ ଯାଇ ଉତ୍ତର ଦିଗରେ ଏହି କଥା ପ୍ରଚାର କରି କୁହ, ହେ ବିପଥଗାମୀ ଇସ୍ରାଏଲ, ସଦାପ୍ରଭୁ କହନ୍ତି, ତୁମ୍ଭେ ଫେର, ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ ଦୃଷ୍ଟି କରିବା ନାହିଁ, କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ଦୟାବାନ, ଆମ୍ଭେ ସର୍ବଦା କ୍ରୋଧ ରଖିବା ନାହିଁ। ସଦାପ୍ରଭୁ କହନ୍ତି, ତୁମେ ଯେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ଅପରାଧ କରିଅଛ ଓ ପ୍ରତ୍ୟେକ ହରିତବର୍ଣ୍ଣ ବୃକ୍ଷ ତଳେ ବିଦେଶୀମାନଙ୍କ ନିକଟକୁ ଯାଇ ଭ୍ରମଣ କରିଅଛ, ତାହା ହିଁ ସେମାନେ କରିଥିଲେ। ପୂର୍ବରୁ ପଶ୍ଚିମରୁ ସମସ୍ତ ରାଷ୍ଟ୍ରଟି ସେପରି କାର୍ଯ୍ୟକୁ କରିଥିଲା, ବୁଝନ୍ତି ତ, ଓ ଆମ୍ଭ ରବରେ ଅବଧାନ କରିନାହଁ। ଆପଣଙ୍କର ଏହି ଅଧର୍ମାଚରଣ କେବଳ ସ୍ୱୀକାର କର, ହେର ଏହା ପ୍ରତି କର୍ଣ୍ଣପାତ କରନ୍ତୁ। ସଦାପ୍ରଭୁ କହନ୍ତି, ହେ ବିପଥଗାମୀ ସନ୍ତାନଗଣ ଫେର, କାରଣ ଆମ୍ଭେ ତୁମର ସ୍ୱାମୀ, କାରଣ ଆମ୍ଭେ ତୁମମାନଙ୍କର ସ୍ୱାମୀ, ଆମ୍ଭେ ତୁମମାନଙ୍କ ସହିତ ବିବାହ କରିଅଛୁ। ସେମାନଙ୍କର ଚକ୍ଷୁ ଗୁଡାକ ଅନ୍ଧ ହୋଇ ସାରିଥିଲା, କାରଣ ବିଜାତମାନଙ୍କୁ ଆମ୍ଭେ ଏକ ସୁଯୋଗ ଦେଇଥିଲୁ, କିନ୍ତୁ ତୁମେମାନେ ଫେର, ଯେହେତୁ ଆମ୍ଭେ ତୁମର ସ୍ୱାମୀ ଅଟୁ, ତୁମ୍ଭକୁ ଆମ୍ଭେ ବିବାହ କରିଅଛୁ। ଆମ୍ଭେ ନଗରରୁ ଏକ ଜଣ ଓ ଗୋଷ୍ଠୀ ମଧ୍ୟରୁ ଦୁଇ ଜଣ କରି ସେହି ପ୍ରତ୍ୟେକ ଜଣ ଯେଉଁମାନେ ଆପଣାକୁ ଜିହୁଦୀ ବୋଲି ବୋଲାନ୍ତି ସେମାନେ ପ୍ରତ୍ୟେକ ପ୍ରବେଶ କରିବେ ନାହିଁ, କେବଳ ସେହି ମନୋନୀତ ଦଳଟି ପ୍ରବେଶ କରିବ। ସେହି କନିଷ୍ଠ ବିନ୍ୟାମିନ ଯିଏକି ସେଠାକୁ ଯୋସେଫଙ୍କ ନିକଟକୁ ଆସି ଉପସ୍ଥିତ ହୋଇଥିଲେ, ପ୍ରତ୍ୟେକ ରାଷ୍ଟ୍ରରୁ ଆନିତ ହୋଇଥିବା ସେହି ଦଳଟି ନଗରରୁ ଏକ ଜଣ ପୁଣି ଗୋଷ୍ଠୀ ମଧ୍ୟରୁ ଦୁଇ ଜଣ ଏପରି ହୋଇ ପ୍ରବେଶ କରିବେ। ପୁଣି ଆମ୍ଭେ ତୁମ୍ଭମାନଙ୍କୁ ସିଓନକୁ ଆଣିବା, ଆଉ ଆମ୍ଭେ ଆପଣା ମନ ଅନୁଯାୟୀ ପାଳକଗଣ ତୁମମାନଙ୍କୁ ଦେବା, ସେମାନେ ଜ୍ଞାନ ଓ ବୁଦ୍ଧିରେ ତୁମମାନଙ୍କୁ ଚରାଇବେ। ସଦାପ୍ରଭୁ କହନ୍ତି, ସେହି ସମୟରେ ଯେତେବେଳେ ତୁମମାନେ ଦେଶରେ ବର୍ଦ୍ଧିଷ୍ଣୁ ଓ ବହୁବଂଶ ହେବ, ସେତେବେଳେ ଲୋକମାନେ ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ବୋଲି ଆଉ କହିବେ ନାହିଁ, କିମ୍ବା ତାହା ମନରେ ପଡିବ ନାହିଁ, ଅଥବା ସେମାନେ ତାହା ସ୍ମରଣ କରିବେ ନାହିଁ, କିମ୍ବା ତାହା ନିକଟକୁ ଆସିବେ ନାହିଁ, ଅଥବା ଆଉ ତାହା ନିର୍ମିତ ହେବ ନାହିଁ। ସେ ସମୟରେ ସେମାନେ ଜେରୁସାଲେମକୁ ସଦାପ୍ରଭୁଙ୍କର ସିଂହାସନ ବୋଲି କହିବେ, ଯେହେତୁ ସେ ସେଠାରେ ଅବସ୍ଥାନ କରିବେ, ବୁଝନ୍ତୁ, ଆଉ ସବୁ ଦେଶୀୟ ଲୋକମାନେ ତହି ନିକଟରେ ଏକତ୍ରିତ ହେବେ। ହାଲେଲୁୟା! ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ଜେରୁସାଲେମରେ ସଂଗୃହୀତ ହେବେ। ପୁଣି ସେମାନେ ଆପଣା ଆପଣା ଦୁଷ୍ଟ ଅନ୍ତକରଣର ଅବାଧ୍ୟତା ଅନୁସାରେ ଆଉ ଗମନ କରିବେ ନାହିଁ, ତାହା ସେହି ଦିନମାନଙ୍କର ଘଟଣା ଅଟେ ଯେତେବେଳେ ସେହି ନଗରଟି ଅଭିଷିକ୍ତ ହେବ। ସେହି ସମୟର ଭାବବାଣୀ ଅଟେ ଯେତେବେଳେ ନୂତନ ଜେରୁସାଲେମଟି ଅଭିଷିକ୍ତ ହେବ, ତତ୍ପରେ ନଗର ମଧ୍ୟସ୍ଥିତ ସକଳ ଗୋଷ୍ଠୀ। ପ୍ରକାଶିତ ବାକ୍ୟର ବାଇଶ ଅଧ୍ୟାୟରେ ଏପରି କଥିତ ହୋଇଅଛି ଯେ ରାତ୍ରି କାଳରେ ତାହାର ସବୁ ଫାଟକ ବନ୍ଦ ହେବ ନାହିଁ, ଯେହେତୁ ତହିଁ ମଧ୍ୟରେ କଦାପି ରାତ୍ରି ରହିବ। ପୁଣି ପୃଥିବୀସ୍ଥ ସକଳ ରାଜା ସେମାନଙ୍କର ମହିମା ଆଉ ପରାକ୍ରମର ତେଜ ଏହା ମଧ୍ୟକୁ ଆଣିବେ, ଏହି ନଗର ମଧ୍ୟକୁ ଆଣିବେ। ଏହାର ପ୍ରାଚୀର ଗୁଡାକ ହୀରକ ପୁଣି ନୀଳକାନ୍ତ ମଣିର ଆଉ ବିଭିନ୍ନ ପ୍ରକାରର ଦ୍ୱାଦଶ ମୂଲ୍ୟବାନ ମୁକ୍ତାରେ ଖଚିତ ହୋଇ ରହିଥିବ। ପୁଣି ଏହାର ଦ୍ୱାଦଶ ଫାଟକ ଏକ ବିଶୁଦ୍ଧ ମୁକ୍ତାରେ ନିର୍ମିତ ହୋଇଥିବ, ପ୍ରତ୍ୟେକ ଦ୍ୱାର ତଦ୍ରୂପ ନିର୍ମିତ ହୋଇଥିବ, ସେଠାରେ ଆଲୋକର ଆଦୌ ଆବଶ୍ୟକ ରହିବ ନାହିଁ, ସେଠାରେ ଆଉ ସୂର୍ଯ୍ୟାଲୋକ ନଥିବ, ଯେହେତୁ ମେଷ ଶାବକ ଯିଏକି ସହରର ମଧ୍ୟରେ ବାସ କରି ରହିବେ ସେ ଜ୍ୟୋତି ସ୍ୱରୂପ ହେବେ, ଆଉ ସେ ଆପଣାର ସକଳ ପ୍ରଜାଙ୍କୁ ଅନନ୍ତ ଜୀବନର ଆଡ଼କୁ କଢାଇ ନେବେ। ସେହି ନଗରରେ ନଦୀର ଦୁଇ ପାର୍ଶ୍ୱରେ ଦୁଇଟି ବୃକ୍ଷ ଲଗାଯାଇଥିବ, ପୁଣି ଉଭୟ ବୃକ୍ଷ ଜାତି ଜାତିର ଆରୋଗ୍ୟ ଲାଭ ନିମନ୍ତେ ନିରୂପିତ ହୋଇଥିବେ। ତାହା ତ ସେହି ଅଭିଷିକ୍ତ ଜଣଙ୍କ ଅଟନ୍ତି ଯିଏ ଆଗମନ କରିବେ, ତାହା ପବିତ୍ର ନଗରଟି ଅଟେ ଯାହାକି ସ୍ୱର୍ଗରୁ ଈଶ୍ୱରଙ୍କ ଛାମରୁ ଜଗତ ପୃଷ୍ଠକୁ ଅବତରଣ କରୁଅଛି। ସେହି ସମୟରେ ଯେ କଣ ଘଟିବ, ସେହି ସମୟରେ କିପରି ଘଟଣା ଯେ ଘଟିବ, ଆସନ୍ତୁ ସେ କଥାକୁ ଧ୍ୟାନ କରିବା। ଆହେ, ଆପଣମାନେ ଏହାକୁ ପସନ୍ଦ କରନ୍ତି କି? ଆସନ୍ତୁ କ୍ଷଣଭର ପାଇଁ ଯିଶାୟ ୬୫ ଅଧ୍ୟାୟକୁ ଖୋଲିବା, ତାହାରି ଆଡ଼କୁ ବଢିବାଟା ଅଧିକ ଉତ୍ତମ ବିଷୟ ଅଟେ, ଏହାକୁ ଅତିକ୍ରମ କରିଯିବାଟା ଶ୍ରେଷ୍ଠ ବିଷୟ ଅଟେ। ଅଳ୍ପ କିଛି ଗରମ ଲାଗୁଥିବା ଅବସ୍ଥା ଥାଇପାରେ, ତଥାପି ଆସନ୍ତୁ ଅଗ୍ରସର କରିବା। ଯିଶାୟ 65 ଅଧ୍ୟାୟ। ସେହି ସମୟରେ କିପରି ଧରଣର ଘଟଣା ଯେ ଘଟିବ ସେ ବିଷୟକୁ ଶ୍ରବଣ କରନ୍ତୁ। ହେ ପାପିଷ୍ଠ ବନ୍ଧୁଗଣ, କେବଳ ନିଜ ନିଜ ପଚାରନ୍ତୁ, ତାହାକୁ ହରାଇ ନେବାକୁ ଆପଣ ଯଦି ମନସ୍ଥ କରନ୍ତି, ତାହାକୁ ହାତ ଛଡ଼ା କରିଦେବାକୁ ଯଦି ସମର୍ଥ ହୋଇପାରନ୍ତି। ଯିଶାୟ 65 ଅଧ୍ୟାୟ। ଆସନ୍ତୁ ଏହାର 17 ପଦରୁ ଆରମ୍ଭ କରି ଆମମାନେ ପାଠ କରିବା। ପ୍ରତ୍ୟେକ ଜଣ ଅତି ଧ୍ୟାନର ସହିତ ଥାଇ ଏହାକୁ ଶୁଣନ୍ତୁ। ଏହା ତ 1000 ବର୍ଷ ରାଜତ୍ୱ କାଳ ସମୟଟି ଅଟେ, ଯେତେବେଳେ କି ପବିତ୍ରତମ ଅଭିଷିକ୍ତ ହୁଅନ୍ତି। କାରଣ ଦେଖ, ଆମେ ନୂତନ ଆକାଶ ମଣ୍ଡଳ ଓ ନୂତନ ପୃଥିବୀ ସୃଷ୍ଟି କରୁ, ଆଉ ପୂର୍ବ କାଳର ବିଷୟ ସବୁ ସ୍ମରଣ କରାଯିବ ନାହିଁ, କିଏ ବା ମନେ ପଡିବ ନାହିଁ। ମାତ୍ର ଯାହା ଆମେ ସୃଷ୍ଟି କଲୁ, ତୁମମାନେ ସଦାକାର କହିଲେ ଆନନ୍ଦିତ ହୋଇ ଉଲ୍ଲାସ କର। ଯେହେତୁ ଦେଖ, ଆମ୍ଭେ ଜେରୁସାଲମକୁ ଉଲ୍ଲାସ ସ୍ୱରୂପ ଆମ୍ଭେ ଜେରୁସାଲମକୁ ସୃଷ୍ଟି କରୁ, ତାହା ତ ନୂତନ ଜେରୁସାଲମ ଅଟେ। ଜେରୁସାଲମକୁ ଉଲ୍ଲାସ ସ୍ୱରୂପ ଓ ତହିଁରେ ଲୋକମାନଙ୍କୁ ଆନନ୍ଦର ପାତ୍ର କରି ସୃଷ୍ଟି କରୁ। ଅଭିଷେକ କରୁଥିବାର ବିଷୟଟି କଣ? ତାହା ତ ପ୍ରଭୁଙ୍କର ଆନନ୍ଦ ଅଟେ। ଜେରୁସାଲମକୁ ଉଲ୍ଲାସ ସ୍ୱରୂପ ପୁଣି ତହିଁରେ ଲୋକମାନଙ୍କୁ ଆନନ୍ଦର ପାତ୍ର କରି ସୃଷ୍ଟି କରୁ, ପୁଣି ଆମ୍ଭେ ଜେରୁସାଲମରେ ଉଲ୍ଲାସ କରିବା। ରାଜାଧିରାଜ ସିଂହାସନରେ ଉପବିଷ୍ଟ ଅଟନ୍ତି, ରାଜକୀୟ ମହିମା ଯୁକ୍ତ ସିଂହାସନରେ, ଅନନ୍ତକାଳୀନ ସିଂହାସନ ପରେ ଉପବିଷ୍ଟ ଅଛନ୍ତି। ପୁଣି ଚିରସ୍ଥାୟୀ ନଗରରେ ଚିରକାଳ ପାଇଁ ଜୀବିତ ଥିବା ପ୍ରଜାଗଣ ଚିରକାଳ ସ୍ଥାୟୀ ଆନନ୍ଦର ସହିତ ବାସ କରି ରହିଛନ୍ତି। ଓହୋ, କି ଆଶ୍ଚର୍ଯ୍ୟଜନକ! ପୁଣି ଆମ୍ଭେ ଜେରୁସାଲମରେ ଉଲ୍ଲାସ କରିବା ଓ ଆମ୍ଭ ଲୋକମାନଙ୍କଠାରେ ଆନନ୍ଦ କରିବା। ପୁଣି ତହିଁ ମଧ୍ୟରେ ରୋଦନର ଶବ୍ଦ କିମ୍ବା କ୍ରନ୍ଦନର ଶବ୍ଦ ଆଉ ଶୁଣାଯିବ ନାହିଁ। ତଦ୍ବୋଧି ସେ ସ୍ଥାନରେ ଅଳ୍ପ ଦିନର ଶିଶୁ କିମ୍ବା ଅସମ୍ପର୍ଣ୍ଣ ବୃଦ୍ଧ ଲୋକ ଆଉ ନଥିବ, କାରଣ ବାଳକ 100 ବର୍ଷ ବୟସ କ୍ରମରେ ମରିବ ଓ ପାପୀ 100 ବର୍ଷ ବୟସ୍କ ହୋଇ ଶାପଗ୍ରସ୍ତ ହେବ। ପୁଣି ଲୋକମାନେ ଗୃହ ନିର୍ମାଣ କରି ତହିଁରେ ବାସ କରିବେ ଓ ସେମାନେ ଦ୍ରାକ୍ଷା କ୍ଷେତ୍ର ପ୍ରସ୍ତୁତ କରି ତହିଁର ଫଳ ଭୋଗ କରିବେ। ସେମାନେ ନିର୍ମାଣ କଲେ ଅନ୍ୟ ତହିଁରେ ବାସ କରିବ ନାହିଁ। ତାହା ତ ସେପରି ଏକ ଧରଣର ବିଷୟ ଅଟେ ଯେପରିକି ଆପଣଙ୍କ ମରଣ ଉତ୍ତାରେ ଆପଣଙ୍କ ପୁତ୍ର ସେହି ସ୍ଥାନର ଅଧିକାରୀ ହୁଏ। ନିର୍ମାଣ କଲେ ଅନ୍ୟ ତହିଁରେ ବାସ କରିବ ନାହିଁ, ସେମାନେ ଲଗାଇଲେ ଅନ୍ୟମାନେ ତହିଁରୁ ଭୋଜନ କରିବେ ନାହିଁ, କାରଣ ଆମ୍ଭ ଲୋକମାନଙ୍କ ଆୟୁ ବୃକ୍ଷର ଆୟୁତୁଲ୍ୟ ହେବ। ପୁଣି ଆମ୍ଭ ମନୋନୀତ ଲୋକମାନେ ଦୀର୍ଘ କାଳ ଯାଏ ଆପଣମାନଙ୍କ ହସ୍ତଗତ କର୍ମର ଫଳ ଭୋଗ କରିବେ। ସେମାନେ ବୃଥା ପରିଶ୍ରମ କରିବେ ନାହିଁ କିମ୍ବା ବିପଦର ପାଇଁ ପ୍ରସବ କରିବେ ନାହିଁ, କାରଣ ସେମାନେ ଓ ସେମାନଙ୍କ ସଙ୍ଗେ ସେମାନଙ୍କ ସନ୍ତାନଗଣ ସଦାପ୍ରଭୁଙ୍କ ଆଶୀର୍ବାଦ ପାତ୍ରର ବଂଶ। ପୁଣି ଏହା ଘଟିବ ଯେ ସେମାନେ ଡାକିବା ପୂର୍ବେ ଆମ୍ଭେ ଉତ୍ତର ଦେବା। ସେହି ମହିମାମୟ ଅଭିଷେକଟି ଗରୁବଗଣଙ୍କ ପଶ୍ଚାତ ଭାଗରେ ଅବସ୍ଥିତ। ଆମ୍ଭେ ଉତ୍ତର ଦେବା ଓ ସେମାନେ କଥା କହୁ କହୁ ଆମ୍ଭେ ଶୁଣିବା। କେନ୍ଦୁଆ ବାଘ ଓ ମେଣ୍ଢା ଛୁଆ ଏକତ୍ର ଚରିବେ ଓ ସିଂହ ଗୋରୁ ପରି ନଡ଼ା ଖାଇବ, ଧୂଳି ସର୍ପର ଖାଦ୍ୟ ହେବ। ସେମାନେ ଆମ୍ଭ ପବିତ୍ର ପର୍ବତର କୌଣସି ସ୍ଥାନରେ ହିଂସା କି ବିନାଶ କରିବେ ନାହିଁ, ଏହା ପ୍ରଭୁ ସଦାପ୍ରଭୁ କହନ୍ତି। ଆପଣମାନେ ଏତେ ସୁନ୍ଦର ବିଷୟକୁ ହାତ ଛଡ଼ା କରିପାରନ୍ତି କି? କଦାପି ନୁହେଁ। ଏହି ସ୍ଥାନରୁ ଅତି ଶୀଘ୍ର ପଛକୁ ଫେରିଯିବା। ପୁଣି 11 ଅଧ୍ୟାୟରେ ଯିଶା ଆଉ ଥରେ କହୁଅଛନ୍ତି, 1 ପଦରୁ 9 ପଦ ମଧ୍ୟରେ ତାହା ରହିଛି। ଶୁଣନ୍ତୁ, ଏହି ସ୍ଥାନରେ ସେ ପୁନଃ କଣ କହୁଛନ୍ତି। ଯୁଗାନ୍ତ ସମୟରେ ନାରୀଗଣ କିପରି ଧରଣର ହୋଇ ଆଚରଣ କରିବେ ତାହାର ଦର୍ଶନକୁ ପାଇଲା ଉତ୍ତାରେ ସେ ଯେ କଣ କହୁଛନ୍ତି ସେ କଥାକୁ ଶ୍ରବଣ କରନ୍ତୁ। ହଁ, ଭଲ କଥା। ଯିଶାୟ 11 ଅଧ୍ୟାୟର 1 ପଦରୁ ଅନନ୍ତର ଯିଶିର ଗଣ୍ଡିରୁ ଏକ ପଲ୍ଲବ ନିର୍ଗତ ହେବ ଓ ତାହାର ମୂଳରୁ ଏକ ଶାଖା ଉତ୍ପନ୍ନ ହୋଇ, ସେହି ଶାଖାଟି କିଏ ଥିଲେ? ଖ୍ରୀଷ୍ଟ ଥିଲେ। ଶାଖା ଉତ୍ପନ୍ନ ହୋଇ ଫଳ ଫଳିବ। ପୁଣି ସଦାପ୍ରଭୁଙ୍କର ଆତ୍ମା, ଜ୍ଞାନ ଓ ବିବେଚନାର ଆତ୍ମା, ମନ୍ତ୍ରଣା ଓ ପରାକ୍ରମର ଆତ୍ମା, ବୁଦ୍ଧି ଓ ସଦାପ୍ରଭୁ ବିଷୟ ଏକ ଭୟର ଆତ୍ମା ତାହାଙ୍କଠାରେ ଅଧିଷ୍ଠାନ କରିବେ। ସଦାପ୍ରଭୁ ବିଷୟକ ଭୟରେ ତାହାଙ୍କର ଆମୋଦ ହେବ। ପୁଣି ସେ ଆପଣା ଚକ୍ଷୁର ଦୃଷ୍ଟି ଅନୁସାରେ ବିଚାର କରିବେ ନାହିଁ କିମ୍ବା ଆପଣା କର୍ଣ୍ଣର ଶ୍ରବଣ ଅନୁସାରେ ଅନୁଯୋଗ କରିବେ ନାହିଁ। ମାତ୍ର ସେ ଧର୍ମରେ ଦିନହୀନ ମାନଙ୍କର ବିଚାର କରିବେ ଓ ପୃଥିବୀସ୍ଥ ନମ୍ର ଲୋକମାନଙ୍କ ସକାଶେ ନ୍ୟାୟରେ ଅନୁଯୋଗ କରିବେ। ପୁଣି ସେ ଆପଣା ମୁଖସ୍ଥିତ ଦଣ୍ଡ ଦ୍ୱାରା ପୃଥିବୀ କି ଆଘାତ କରିବେ ଓ ଆପଣା ଉଷ୍ଠାରର ନିଶ୍ୱାସ ଦ୍ୱାରା ଦୁଷ୍ଟକୁ ସଂହାର କରିବେ। ଧର୍ମ ତାହାଙ୍କ କଟିଦେଶର ପଟୁକା ଓ ବିଶ୍ୱସ୍ତତା ତାଙ୍କ କକ୍ଷର ପଟୁକା ହେବ। ଆଉ କେନ୍ଦୁଆ ବାଘ ମେଷ ଛୁଆ ସଙ୍ଗେ ବାସ କରିବ ଓ ଚିତାବାଘ ଛେଳି ଛୁଆ ସଙ୍ଗେ ଶୟନ କରିବ, ତାହା ତ ଛାଗିର ଶାବକ ଅଟେ। ବାଛୁରୀ ଯୁବାସିଂହ ଓ ହୃଷ୍ଟପୃଷ୍ଟ ପଶୁ କିମ୍ବା ବାଛୁରୀ ଯୁବାସିଂହ ଓ ହୃଷ୍ଟପୃଷ୍ଟ ପଶୁ ଏକତ୍ର ରହିବେ, ଆଉ ଏକ ସାନ ପିଲା ସେମାନଙ୍କୁ ଅଡ଼ାଇବ। ଆଉ ଗାଭୀ ଓ ଭଲ୍ଲୁକି ଚରିବେ, ସେମାନଙ୍କ ଛୁଆ ସବୁ ଏକତ୍ର ଶୟନ କରିବେ। ଆଉ ସିଂହ ବଳଦ ପରି ନଡ଼ା ଖାଇବ, ପୁଣି ସ୍ତନ୍ୟପାୟୀ ଶିଶୁ କେଉଟିଆ ସର୍ପର ଗର୍ତ୍ତ ଉପରେ ଖେଳିବ ଓ ତ୍ୟକ୍ତ ସ୍ତନ୍ୟ ବାଳକ କୃଷ୍ଣ ସର୍ପର ଗର୍ତ୍ତ ଉପରେ ହସ୍ତ ଥୋଇବ। ସେମାନେ ଆମ୍ଭ ପବିତ୍ର ପର୍ବତରେ କୌଣସି ସ୍ଥାନରେ ହିଂସା କି ବିନାଶ କରିବେ ନାହିଁ, କାରଣ ସମୁଦ୍ର ଯେପରି ଜଳରେ ଆଚ୍ଛନ୍ନ ପୃଥିବୀ ସେପରି ସଦାପ୍ରଭୁ ବିଷୟକ ଜ୍ଞାନରେ ପରିପୂର୍ଣ୍ଣ ହେବ। ଆରେ ବା ତାହା ସେ ନୂତନ ଜେରୁସାଲମ ସ୍ଥିତ ଶୋଭା ସେଇ ନୂତନ ଜେରୁସାଲମର ସୌନ୍ଦର୍ଯ୍ୟ ଅଟେ। ଶାଖାଟି ଏହି ସ୍ଥାନରେ ଦାଉଦଙ୍କ ମୂଳର ଶାଖା ବିଷୟରେ ଉଦ୍ଧୃତ କରାଯାଇ କଥିତ ହୋଇଛି। ସେ ତ ଉଭୟ ଶାଖା ପୁଣି ବଂଶଜ ଅଟନ୍ତି। ପୁଣି ଏହା ଉତ୍ତାରେ କନ୍ୟା ଉପସ୍ଥିତ ହୁଏ। 70 ସପ୍ତାହ ଶେଷ ହେଲା ଉତ୍ତାରେ କନ୍ୟାଟି ପ୍ରକାଶିତ ବାକ୍ୟର 19 ଅଧ୍ୟାୟରେ ଉପସ୍ଥିତ ହୁଏ। ପ୍ରଥମ ଆଉ 16 ପଦରେ ଦେଖିବାକୁ ମିଳେ ସେ ଆପଣାର ବର ପରାକ୍ରମୀ ରାଜାଙ୍କ ସହିତ ଉପସ୍ଥିତ ହୁଏ। ଆରେ ବା ଚମତ୍କାର ବିଷୟ ସତେ, ଆମମାନେ ଏହାର ସବୁକିଛି ବିଷୟକୁ ଲାଭ କରିବାକୁ ଯାଉଛୁ ଅଥବା ନୁହେଁ ସେ କଥାକୁ ମୁଁ ଜାଣେ ନାହିଁ। ଠିକ ଏହିପରି ଭାବରେ ଲାଭ କରିଥିଲେ, ତଥାପି ଏହାର କିଛିଟା ଅଂଶକୁ ଆମମାନେ ଯେକୌଣସି ପ୍ରକାର ଆସନ୍ତୁ ପାଠ କରିବା। ଏଠାରେ ସେହି ବିଷୟଟି ରହିଛି ଯେଉଁଠାରେ ଏପରି ଲିଖିତ ଅଛି ଯେ ଏହା ଉତ୍ତରେ କନ୍ୟାଟି ଉପସ୍ଥିତ ହେବ। ବୁଝନ୍ତି ତ, 1000 ବର୍ଷର ରାଜତ୍ୱ କାଳଟି ଉପସ୍ଥିତ ହେଲା ଉତ୍ତରେ, ତତ୍ପରେ ଆପଣ କନ୍ୟା ସହିତ ଖ୍ରୀଷ୍ଟ ପ୍ରତ୍ୟାଗମନ କରନ୍ତି। ଭଲ କଥା, ପ୍ରକାଶିତ ବାକ୍ୟର 19 ଅଧ୍ୟାୟର 1 ପଦରୁ 16 ପଦ ପର୍ଯ୍ୟନ୍ତ ତାହା ଅଟେ। ପୁଣି ଏହି ସବୁର ଉତ୍ତାରେ, ଏହି ମହାସଙ୍କଟ କାଳର ଉତ୍ତାରେ, କ୍ଲେଶ ଗୁଡାକର ଉତ୍ତାରେ, ମୋହର ଗୁଡାକର ଉତ୍ତାରେ, ବିପତ୍ତି ଗୁଡାକର ଉତ୍ତାରେ, ଶୈତାନକୁ ବାହାରେ କାଢିଦେଲା ଉତ୍ତାରେ, 1000 ବର୍ଷର ରାଜତ୍ୱ କାଳ ଉପସ୍ଥିତ ହେଲା ଉତ୍ତାରେ, ଧ୍ୟାନ ଦିଅନ୍ତୁ, ଏଥି ଉତ୍ତରେ ମୁଁ ସ୍ୱର୍ଗରେ ମହାଜନତାର ଶବ୍ଦ ପରି ଗୋଟିଏ ମହାଶବ୍ଦ ଏହା କହିବାର ଶୁଣିଲି, ହାଲେଲୁୟା, ପରିତ୍ରାଣ, ଗୌରବ ଓ ପରାକ୍ରମ ଆମମାନଙ୍କ ଈଶ୍ୱରଙ୍କର, କାରଣ ତାହାଙ୍କ ବିଚାର ସତ୍ୟ ଓ ନ୍ୟାଯ୍ୟ। ଯେଉଁ ମହାବେଶ୍ୟା ଆପଣା ବ୍ୟଭିଚାର ଦ୍ୱାରା ପୃଥିବୀକୁ ଭ୍ରଷ୍ଟ କରିଥିଲା, ସେ ତାହାକୁ ଦଣ୍ଡ ଦେଇ ଆପଣା ଦାସମାନଙ୍କ ରକ୍ତପାତର ପରିଶୋଧ ତାହାଠାରୁ ନେଇଅଛନ୍ତି। ପୁଣି ସେମାନେ ଦ୍ୱିତୀୟ ଥର କହିଲେ, ହାଲେଲୁୟା, ତାହାର ଦାହର ଧୂମ ଯୁଗେ ଯୁଗେ ଉଠୁଥିବ। ତାହା ତ ସେହି ପୁରାତନ ବ୍ୟଭିଚାରିଣୀ ପାପିଷ୍ଠା ମଣ୍ଡଳୀ ଅଟେ, ତାହାର ଦାହର ଧୂମ ଯୁଗେ ଯୁଗେ ଉଠୁଥିବ। ସେଥିରେ ସେହି 24 ପ୍ରାଚୀନ ଓ 4 ପ୍ରାଣୀ ଉବୁଡ ହୋଇ ସିଂହାସନବିଷ୍ଟ ଈଶ୍ୱରଙ୍କୁ ପ୍ରଣାମ କରି କହିଲେ, ଆମେନ୍, ହାଲେଲୁୟା। ସେତେବେଳେ ସିଂହାସନରୁ ଗୋଟିଏ ଶବ୍ଦ ନିର୍ଗତ ହୋଇ କହିଲା, ହେ ଈଶ୍ୱରଙ୍କ ଦାସ ସମସ୍ତେ, ହେ ତାହାଙ୍କ ଭୟକାରୀ କ୍ଷୁଦ୍ର ଓ ମହାନ ଲୋକ ସମସ୍ତେ, ତାହାଙ୍କର ପ୍ରଶଂସା କର। ଆଉ ମୁଁ ମହାଜନତାର ଶବ୍ଦ ପରି ଏବଂ ବହୁ ଜଳକଲ୍ଲବ ପରି ଏକ ଶବ୍ଦ ଶୁଣିଲି, ଶ୍ରବଣ କରନ୍ତୁ, ହେ ମଣ୍ଡଳୀ, ଏହି ସ୍ଥାନରେ ତୁମମାନଙ୍କର ଅବସ୍ଥିତି ରହିଅଛି। 3 ଅଧ୍ୟାୟରେ ସେ ଉର୍ଦ୍ଧ୍ୱ ନୀତ ହେଲା ଉତ୍ତାରେ, ଏହି ଅଧ୍ୟାୟରେ ସେ ଫେରି ଆସିଥାଏ। ବୁଝନ୍ତି ତ, ବର୍ତ୍ତମାନ 6ଷ୍ଠ ପଦଟି ଦେଖନ୍ତୁ, ଆଉ ମୁଁ ମହାଜନତାର ଶବ୍ଦ ପରି ଏବଂ ବହୁ ଜଳକଲର ଓ ଘୋର ମେଘ ଗର୍ଜନର ଶବ୍ଦ ପରି ଗୋଟିଏ ଶବ୍ଦ ଏହା କହିବାର ଶୁଣିଲି, ହାଲେଲୁୟା, କାରଣ ପ୍ରଭୁ ଆମମାନଙ୍କ ସର୍ବଶକ୍ତିମାନ ଈଶ୍ୱର ରାଜତ୍ୱ ଗ୍ରହଣ କରିଅଛନ୍ତି, ହାଲେଲୁୟା। ଧ୍ୟାନ ଦିଅନ୍ତୁ, ମେଷ ଶାବକଙ୍କ ବିବାହ ସମୟ ବର୍ତ୍ତମାନ ଉପସ୍ଥିତ ହୁଏ, ସେ ଏହି ସ୍ଥାନରେ ଆସି ଉପସ୍ଥିତ ହୋଇଥାଏ, କନ୍ୟାଟି ଆସିଥାଏ। ଆସ ଆମମାନେ ଆନନ୍ଦ ଓ ଉଲ୍ଲାସ କରୁ ଏବଂ ତାହାଙ୍କୁ ଗୌରବ ପ୍ରଦାନ କରୁ, କାରଣ ମେଷଶାବକଙ୍କର ବିବାହର ସମୟ ଉପସ୍ଥିତ, ଆଉ ତାହାଙ୍କ କନ୍ୟା ଆପଣାକୁ ସଜ୍ଜିତ କରିଅଛି। ଏହି ସ୍ଥାନରେ ସେ ଆସି ଉପସ୍ଥିତ ହୁଅନ୍ତି, ବର ଆଉ କନ୍ୟା ଉଭୟେ ଉପସ୍ଥିତ ହୁଅନ୍ତି, ତାହାକୁ ଶୁଦ୍ଧ, ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିଧାନ କରିବାକୁ ଦିଆଗଲା। ସେହି ସୂକ୍ଷ୍ମ ବସ୍ତ୍ର ସାଧୁମାନଙ୍କର ଧର୍ମକର୍ମ। ସେତେବେଳେ ସେ ମୋତେ କହିଲେ, ଲେଖ, ଯେଉଁମାନେ ମେଷ ଶାବକଙ୍କ ବିବାହ ଭୋଜକୁ ନିମନ୍ତ୍ରିତ ସେମାନେ ଧନ୍ୟ। ଆଉ ସେ ମୋତେ କହିଲେ, ଏହିସବୁ ଈଶ୍ୱରଙ୍କ ସତ୍ୟ ବାକ୍ୟ, ତେବେ ମୁଁ ତାହାଙ୍କୁ ପ୍ରଣାମ କରିବା ନିମନ୍ତେ ତାହାଙ୍କ ପାଦ ତଳେ ଉପର ହେଲି। ସେଥିରେ ସେ ମୋତେ କହିଲେ, ସାବଧାନ, ଏହା କର ନାହିଁ। ମୁଁ ତୁମ୍ଭର ଓ ଯୀଶୁଙ୍କ ସାକ୍ଷୀ ଯେ ତୁମ୍ଭର ଭାତୃଗଣ ସେମାନଙ୍କର ସହଦାସ। ଈଶ୍ୱରଙ୍କୁ ପ୍ରଣାମ କର, ଯୀଶୁଙ୍କ ବିଷୟକ ସାକ୍ଷ୍ୟ ତ ଭଗବାଣୀର ସାର। ତତ୍ପରେ ମୁଁ ସ୍ୱର୍ଗକୁ ଉନ୍ମୁକ୍ତ ଦେଖିଲି, ଆଉ ଦେଖ ଗୋଟିଏ ଶ୍ୱେତବର୍ଣ୍ଣ ଅଶ୍ୱ। ଓହୋ, କି ଚମତ୍କାର! ତାହାର ଆରୋହୀଙ୍କ ନାମ ବିଶ୍ୱସ୍ତ ଓ ସତ୍ୟ। ସେ ନ୍ୟାଯ୍ୟ ରୂପେ ବିଚାର ଓ ଯୁଦ୍ଧ କରନ୍ତି। ତାହାଙ୍କ ଚକ୍ଷୁ ଅଗ୍ନିଶିଖା ସଦୃଶ, ତାହାଙ୍କ ମସ୍ତକରେ ଅନେକ ମୁକୁଟ। କାହାର ପରିଚୟରେ ଥାଇ ମୁକୁଟଟିକୁ ପିନ୍ଧିଥିଲେ? ରାଜାମାନଙ୍କର ରାଜା। ଆଉ ତାହାଙ୍କର ଗୋଟିଏ ନାମ ଲିଖିତ ଅଛି, ସେହି ନାମ ତାହାଙ୍କ ବିନା ଅନ୍ୟ କେହି ଜାଣେ ନାହିଁ। ସେ ରକ୍ତ ନିମଜ୍ଜିତ ବସ୍ତ୍ର ପରିହିତ, ପୁଣି ତାହାଙ୍କ ନାମ ଈଶ୍ୱରଙ୍କ ବାକ୍ୟ। ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସହିତ ଥିଲେ, ପୁଣି ସେହି ବାକ୍ୟ ଦେହବନ୍ତ ହେଲେ ଆଉ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ। ସେହି ବଚନଟି କିଏ ଥିଲେ? ଯୀଶୁ। ପୁଣି ତାହାଙ୍କ ନାମ ଈଶ୍ୱରଙ୍କ ବାକ୍ୟ। ସ୍ୱର୍ଗସ୍ଥ ସୈନ୍ୟ ବାହିନୀ ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିହିତ ହୋଇ ଶ୍ୱେତବର୍ଣ୍ଣ ଅଶ୍ୱମାନଙ୍କ ପରେ ଆରୋହଣ କରି ତାହାଙ୍କର ପଶ୍ଚାଦଗମନ କଲେ। ଗୌରବଜନକ ବିଷୟ, ଏହି ସ୍ଥାନକୁ ସେ ଆସିଲା, ତାହାଙ୍କ ମୁଖରୁ ତୀକ୍ଷ୍ଣ ଖଡ୍ଗ ନିର୍ଗତ ହୁଏ, ତଦ୍ୱାରା ସେ ଜାତି ସମୂହକୁ ଆଘାତ କରିବେ, ସେ ସେମାନଙ୍କୁ ଲୌହ ଦଣ୍ଡରେ ଶାସନ କରିବେ। ଆଉ ସେ ନିଜେ ସର୍ବଶକ୍ତିମାନ ଈଶ୍ୱରଙ୍କ ପ୍ରଚଣ୍ଡ କ୍ରୋଧ ରୂପ ଦ୍ରାକ୍ଷାକୁଣ୍ଡ ଦଳନ କରିବେ। ତାହାଙ୍କ ବସ୍ତ୍ରରେ, ତାହାଙ୍କ ଜଙ୍ଘ ଦେଶରେ ଏହି ନାମ ଲିଖିତ ଅଛି, ରାଜାମାନଙ୍କ ରାଜା ଓ ପ୍ରଭୁମାନଙ୍କର ପ୍ରଭୁ। ଏହା କିପରି ଧରଣର ବିଷୟ ଥିଲା? ତାହାଙ୍କ ଲୋକମାନେ ତାହାଙ୍କୁ କେବଳ ରାଜାମାନଙ୍କ ରାଜା ରୂପେ ମୁକୁଟ ପିନ୍ଧାଇଥିଲେ, ପ୍ରଭୁମାନଙ୍କ ପ୍ରଭୁ ରୂପେ ମୁକୁଟ ପିନ୍ଧାଇଥିଲେ। ପରମେଶ୍ୱରଙ୍କ ଉପସ୍ଥିତିରେ ସେ ଅଭିଷିକ୍ତ ହୋଇ ଆପଣା ମଣ୍ଡଳୀ ସହିତ 1000 ବର୍ଷର ରାଜତ୍ୱ କାଳରେ ବାସ କରିବାକୁ, ପୁଣି ରାଜ୍ୟ କରିବାକୁ ଆପଣଙ୍କ ପବିତ୍ର ମନ୍ଦିରକୁ ପ୍ରତ୍ୟାଗମନ କରିଛନ୍ତି। ଆମେନ୍। ସର୍ବଶକ୍ତିମାନ ରାଜାଙ୍କ ସହିତ ନୂତନ ପୁଣି ରାଜକୀୟ ଅଭିଷେକ ଦ୍ୱାରା ଅଭିଷିକ୍ତ ହୋଇଥିବା ମନ୍ଦିରରେ ଆପଣଙ୍କ ସ୍ଥାନକୁ ଗ୍ରହଣ କରିବାକୁ କନ୍ୟା ଦୃଷ୍ଟିଗୋଚରରେ ଆସୁଅଛି। ଏତେବେଳେ ପ୍ରକାଶିତ ବାକ୍ୟର 6 ଅଧ୍ୟାୟର ପ୍ରଥମ ପଦରୁ ପ୍ରକାଶିତ ବାକ୍ୟ 19 ଅଧ୍ୟାୟର 21 ପଦ ମଧ୍ୟରେ ରହିଥିବା ଷଷ୍ଠମୁଖୀ ଉଦ୍ଦେଶ୍ୟ ସଫଳ ହୋଇସାରିଅଛି। ଶେଷ କରୁଥିବା ସମୟରେ ଶ୍ରବଣ କରନ୍ତୁ, ସପ୍ତ ମୋହର ଗୁଡାକ, ସପ୍ତ ତୁହି, ସପ୍ତ ବିପତ୍ତିର ପାତ୍ର, 3ଟି ସଙ୍କଟ, ସୂର୍ଯ୍ୟ ମଧ୍ୟରେ ଉପବିଷ୍ଟା ନାରୀ, ଶୈତାନକୁ ବିତାଡ଼ିତ କରିବାର କର୍ମ କିମ୍ବା ଲାଲି ଅଜଗରକୁ ବିତାଡ଼ିତ କରିବାର କର୍ମ, ଏହିସବୁ ଘଟଣା ମହାନ ସଙ୍କଟ କାଳର ମଧ୍ୟବର୍ତ୍ତୀ ସମୟରେ ଉପସ୍ଥିତ ହୁଏ। ଏହାକୁ ଆଦୌ ଭୁଲନ୍ତୁ ନାହିଁ। ଏହିସବୁ କିଛି ଘଟଣା ଏହି ସମୟରେ ସଂଘଟିତ ହୁଏ, କିନ୍ତୁ ତାଙ୍କ ଆଗମନର ଷଷ୍ଠମୁଖୀ ଉଦ୍ଦେଶ୍ୟ ବିଷୟ ଏହି ସ୍ଥାନରେ ଦ୍ରଷ୍ଟବ୍ୟ। ଆପଣମାନେ ଏହାକୁ ବିଶ୍ୱାସ କରନ୍ତି କି? ଯେଉଁମାନେ ପ୍ରଭୁଙ୍କୁ ସ୍ନେହ କରନ୍ତି ସେମାନଙ୍କ ପାଇଁ କେତେ ମହିମାମୟ ବିଷୟ ସଞ୍ଚିତ ରହିଅଛି। ହେ ବନ୍ଧୁଗଣ, ମୁଁ ଆପଣମାନଙ୍କୁ ସୂଚିତ କରି କହେ ଯେ ତାହାକୁ ହାତଛଡ଼ା କରିବାକୁ ଆମମାନେ କୌଣସି ଅସଫଳ ଉଦ୍ୟମକୁ ଆଦୌ କରି ନ ପାରୁ। ଆପଣମାନେ ଯାହା କିଛି କର୍ମ କରନ୍ତୁ ନା କାହିଁକି ତାହାକୁ ଆଦୌ ହାତଛଡ଼ା ନ କରନ୍ତୁ, ଏଥିରେ ନିଶ୍ଚିତ ହୋଇଥାନ୍ତୁ। ପ୍ରଭୁଙ୍କର ସେପରି ଯଦି ଇଚ୍ଛା ଥାଏ, ତେବେ ଆସନ୍ତା ରବିବାର ଦିନ ମୁଁ ପ୍ରସ୍ତୁତ କରି ଉପସ୍ଥାପନା କରିବାକୁ ଚାହିଁବି। ତେବେ ଏହି ସପ୍ତଦିନମାନ ମଧ୍ୟରୁ ପ୍ରତିଟି ଦିନ ଯେ କେଉଁ ସ୍ଥାନରେ ଅବସ୍ଥିତ ଅଟେ ସେ କଥାକୁ ମୁଁ ଦେଖାଇଦେବି, ସେଗୁଡାକ କେଉଁ ସ୍ଥାନରେ ସଫଳ ହେଉଥିଲା ତାହାକୁ ମଧ୍ୟ ଦେଖାଇଦେବି। ଆଜି ମୁଁ ଯେପରି କରିଥିଲି ଠିକ୍ ତଦନୁସାରେ ଏହି ସମାନ ବିଷୟଟାକୁ ପରିଚିତ କରାଇବି। ପୁଣି ଜିହୁଦୀ ଧର୍ମଧାମର ଅବସ୍ଥିତି ମଧ୍ୟରେ ରହିଥିବା 7x7 7 ସପ୍ତାହ 70 ସପ୍ତାହର ଅବସ୍ଥିତିର ବିଷୟକୁ ପରିଚିତ କରାଇବି। ଆଉ ପ୍ରଭୁ ଇଚ୍ଛା କରୁଥିଲେ ଏହି ଯୁଗାନ୍ତ ସମୟରେ ଆମମାନେ ଯେ କେଉଁ ସ୍ଥାନରେ ଅବସ୍ଥିତ ସେ କଥାକୁ ଦେଖାଇଦେବାକୁ ଯତ୍ନ କରିବି। ଆପଣମାନେ ତାହାଙ୍କୁ ସ୍ନେହ କରନ୍ତି କି? ଆପଣମାନେ ସ୍ୱର୍ଗର ସୁଖକୁ ହରାଇ ଦେବାକୁ ଚାହାନ୍ତି କି? ଆମ୍ଭେମାନେ ଯୁଗାନ୍ତ ସମୟରେ ଏତେବେଳେ ଉପସ୍ଥିତ, ସେ କଣ କରିବାକୁ ଆସୁଅଛନ୍ତି? ସର୍ବପ୍ରଥମ ଘଟଣା ସଂଘଟିତ ହେବ, ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଧରାପୃଷ୍ଠକୁ କଦାଚ ଆସିବା ପୂର୍ବେ ସର୍ବପ୍ରଥମ ଘଟଣା କଣ ଘଟିବ? ମଣ୍ଡଳୀଟି କଣ ହେବ? ଉର୍ଦ୍ଧକୁ ନୀତ ହୋଇଯିବ। ଯୀଶୁ ଏହି ଧରାପୃଷ୍ଠକୁ ଆସି ପୁଣି କବର ଗୁଡାକ ଚାରିଆଡକୁ ବୁଲି ପିତା ମାତାଙ୍କ ସହିତ କରମର୍ଦ୍ଦନ କରି ଏଠାରେ ଆମମାନଙ୍କ ସହିତ କଥାବାର୍ତ୍ତା କରି ତତ୍ପରେ ଉର୍ଦ୍ଧକୁ ଚାଲିଯିବେ କି? ସେପରି ଆଦୌ ନୁହେଁ। ଏହା କିପରି ଧରଣର ଘଟଣା ହେବ? ପରମେଶ୍ୱରଙ୍କ ବଚନ ଦ୍ୱାରା ଆମେମାନେ ଏହାକୁ ଆପଣମାନଙ୍କଠାରେ ପ୍ରକାଶ କରି କହିବୁ। ଆମମାନେ ଯେଉଁମାନେ ଜୀବିତ ଥାଇ ଅବଶିଷ୍ଟ ରହିବୁ, ଦ୍ୱିତୀୟ ଥେସଲୋନିକୀୟ ପଞ୍ଚମ ଅଧ୍ୟାୟରେ ତାହା ରହିଛି। ଆମ୍ଭେମାନେ ଯେତେ ଲୋକ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଜୀବିତ ରହି ଅବଶିଷ୍ଟ ଥିବୁ, ଆମମାନେ କୌଣସି ପ୍ରକାରେ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କର ଅଗ୍ରଗାମୀ ହେବୁ ନାହିଁ। କାରଣ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ୱର ଓ ଈଶ୍ୱରଙ୍କ ତୁରିବାଦ୍ୟ ସହିତ ସ୍ୱର୍ଗରୁ ଅବତରଣ କରିବେ। ସେଥିରେ ଯେଉଁମାନେ ଖ୍ରୀଷ୍ଟରେ ଥାଇ ମରିଅଛନ୍ତି ସେମାନେ ପ୍ରଥମେ ଉଠିବେ, ପରେ ଆମମାନେ ଯେତେ ଲୋକ ଜୀବିତ ରହି ଅବଶିଷ୍ଟ ଥିବୁ ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଆମମାନେ ସେମାନଙ୍କ ସହ ମେଘମାଳାରେ ଶୂନ୍ୟମଣ୍ଡଳକୁ ନୀତ ହେବୁ। ଆମମାନେ ଏକ ନିମିଷରେ ପୁଣି ଏକ ପଲକରେ ଉର୍ଦ୍ଧକୁ ନୀତ ହେବୁ। ସେହି ସମୟରେ ତାହା ମଣ୍ଡଳୀ ଯୁଗର ଅବସାନ ଘଟାଏ। ତତ୍ପରେ ଏହି ଜଗତ ପୃଷ୍ଠରେ ଈଶ୍ୱର ଜୀବିତମାନଙ୍କ ସହିତ କାର୍ଯ୍ୟ କରିବାକୁ ଆରମ୍ଭ କରନ୍ତି। ଠିକ ସେହି ସମୟରେ ଦୁଇ ଜଣ ଭାବବାଦୀ ଉଦିତ ହେବେ। ପ୍ରକାଶିତ ବାକ୍ୟ 11 ଅଧ୍ୟାୟରେ ସେହି ବିଷୟଟିକୁ ଆମମାନେ ପରେ ଲକ୍ଷ୍ୟ କରିବା। ଏଲିୟ ପୁଣି ମୋସାଙ୍କ ପରି ଦୁଇ ଜଣ ଭାବବାଦୀ ସେମାନେ ଯେ ହେବେ, ସେପରି ବିଷୟକୁ ମୁଁ ବିଚାର କରେ। ସେମାନେ ଯେତେବେଳେ ଦେଖିବେ ଯେ ଏମାନେ ସଙ୍ଗବଦ୍ଧ ହୋଇ ସାରିଛନ୍ତି, ତତ୍ପରେ ସେମାନେ ମହା ବିପତ୍ତି ଗୁଡାକୁ କାର୍ଯ୍ୟକାରୀ କରିବେ। ଯେହେତୁ ଏମାନେ ଏହାକୁ ମଧ୍ୟ ଲକ୍ଷ୍ୟ କରିବେ ଯେ ଏହି ସଂଗଠନ ଯୋଗୁଁ ଏହି ପ୍ରଧାନ ରୋମ ଆପଣ ଚୁକ୍ତିର ଖିଲାପ କରିଅଛି। ଏହି 70ତମ ସପ୍ତାହର ମଧ୍ୟବର୍ତ୍ତୀ କାଳରେ ଏହା ରୋମ ସହିତ ଆପଣ ଚୁକ୍ତିକୁ ଭଙ୍ଗ କରିବ, କିମ୍ବା ରୋମ ଇସ୍ରାଏଲ ସହିତ କରିଥିବା ଶପଥକୁ ଭଙ୍ଗ କରିବ, ଆଉ ତାହା ଘୃଣ୍ୟ ବସ୍ତୁକୁ ଚତୁର୍ଦିଗରେ ବ୍ୟାପ୍ତ ହେବାରେ ସାହାଯ୍ୟ କରିବ। ସେତେବେଳେ ଏକ ବିରାଟ ପ୍ଲାବନର ସମୟ ଉପସ୍ଥିତ ହେବ, ଯେତେବେଳେ କି ବିଜାତିଆ ଅବଶିଷ୍ଟାଂଶଟି ସୁପ୍ତ କନ୍ୟାଗଣ ସେହି ଅଜଗରଟି ଅର୍ଥାତ୍ ରୋମ ଆପଣା ମୁଖରୁ ଜଳ ଉଦ୍ଗାର କରିବ। ପୁଣି ନାରୀର ଯେଉଁ ସନ୍ତାନଗଣ ବୀଜ ପରମେଶ୍ୱରଙ୍କ ସକଳ ଆଜ୍ଞାକୁ ପାଳନ କରନ୍ତି ସେହି ଅବଶିଷ୍ଟାଂଶଙ୍କ ସହିତ ଯୁଦ୍ଧ କରିବ। ଏହିପରି କାର୍ଯ୍ୟକୁ ରୋମ ହିଁ କରିବ। ମଣ୍ଡଳୀର ଏକ ସଂଘବଦ୍ଧ ଦଳ ସେହି ସମସ୍ତଙ୍କୁ ଏକାଠି କରି ସଂଘୀୟ ପ୍ରଜା କରିଦେବ। ପୁଣି ଏହି ସଂଘ ମଧ୍ୟକୁ ଜିହୁଦୀମାନଙ୍କୁ କଢାଇ ଆଣିବ। ସେମାନେ ଏମାନଙ୍କୁ ପବିତ୍ର ଧର୍ମଶାସ୍ତ୍ରରୁ ବାହାରେ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତାହାର ସହିତ ତଥା ମନ୍ଦିରରେ ହେବାକୁ ଥିବା ଉପାସନାକୁ ଫେରାଇ ଆଣିବେ, ସେମାନଙ୍କର ନିଜସ୍ୱ ଉପାସନା ହେବ। ସେମାନେ ଏତେବେଳେ କଣ ଅଟନ୍ତି? ଠିକ ଏହି ସମୟରେ ମୁଁ ତାହାକୁ ପାଇଲି। ଏହା ପ୍ରଜା କଥା ଅଟେ। ସେମାନେ ତ ମାନ୍ୟତା ଲାଭ କରିଥିବା ଏକ ରାଷ୍ଟ୍ର ଅଟନ୍ତି, ତାହା ନିରାଟ ସତ୍ୟ କଥା ଅଟେ ନା? ତାହା ସତ୍ତ୍ୱେ ସେମାନେ ବର୍ତ୍ତମାନ ସୁଦ୍ଧା ମନ୍ଦିରର ଆରାଧନାକୁ ଆରମ୍ଭ କରିପାରିନାହାନ୍ତି, ଆଉ ମନ୍ଦିରର ଉପାସନା ପଦ୍ଧତିକୁ ସେମାନେ ଯେତେବେଳେ ଆରମ୍ଭ କରିଦିଅନ୍ତି ମଣ୍ଡଳୀଟି ଉର୍ଦ୍ଧକୁ ନୀତ ହୋଇସାରିଥିବ। ପରମେଶ୍ୱର ଜିହୁଦୀମାନଙ୍କ ସହିତ ଏକ ରାଷ୍ଟ୍ର ରୂପେ କାର୍ଯ୍ୟ କରନ୍ତି, ଆପଣା ବ୍ୟବହାର ସେମାନଙ୍କ ସହିତ ସେ ପ୍ରକାର ରଖନ୍ତି। ତତ୍ପରେ ସେମାନେ ଏହି ସଂଘୀୟ ମଣ୍ଡଳୀର ପ୍ରଥା ମଧ୍ୟକୁ ଯେତେବେଳେ ଚାଲି ଆସିବେ, ତାପରେ 70ତମ ସପ୍ତାହର ମଧ୍ୟଭାଗରେ ରୋମ ଆପଣାର ନିୟମକୁ ଭାଙ୍ଗି ପକାଇବ। 3.5 ବର୍ଷ ମଧ୍ୟରେ ସେ ସେମାନଙ୍କ ସହିତ ବାନ୍ଧିଥିବା ନିୟମକୁ ଭାଙ୍ଗିଦେବ। ପୁଣି ଯାହା ବିନାଶ ଘଟାଏ ସେପରି ଘୃଣ୍ୟ ବସ୍ତୁକୁ ସେ ବିସ୍ତାର କରାଇବ, ବିନାଶ ଘଟିଲା ପର୍ଯ୍ୟନ୍ତ ସେପରି କରିବ। ତତ୍ପରେ ପ୍ରୋଟେଷ୍ଟାଣ୍ଟ ଆଉ ଜିହୁଦୀମାନଙ୍କୁ ସେ ଏକାଠି କରାଇବ, ପୁଣି ସେମାନଙ୍କୁ ତାଡ଼ନା କରାଇବ। ଠିକ ସେହି ସମୟରେ ଏହି ଭାବବାଦୀ ଦ୍ୱୟ ଉଦିତ ହେବେ, ପୁଣି ପୃଥିବୀକୁ କ୍ଲେଶ ଦେବେ, ଯେପରିକି ସେମାନଙ୍କ ଭାବବାଣୀ ସମୟରେ ଆଦୌ ବୃଷ୍ଟି ନ ହୁଏ। ପୁଣି ସ୍ୱର୍ଗରୁ ସେମାନେ ଅଗ୍ନି ବୃଷ୍ଟି କରାଇବାକୁ ସେମାନଙ୍କୁ କ୍ଷମତା ଦତ୍ତ ହେବ। ପୁଣି ସେପରି ଅନ୍ୟାନ୍ୟ କର୍ମ ଗୁଡାକ ଦତ୍ତ ହେବ। ଆପଣମାନେ କେବଳ ଅପେକ୍ଷା କରି ରହନ୍ତୁ, ଶିଖିବା ପାଇଁ ଆମମାନଙ୍କ ପାଖରେ ଅନେକ କିଛି ବିଷୟ ଗଚ୍ଛିତ ହୋଇ ରହିଅଛି। ଆରେ ବା କେଡେ ମହାନ ପରମେଶ୍ୱର ସେ ଅଟନ୍ତି, ସେତେ କେଡେ କରୁଣାମୟ ପିତା ସେ ଅଟନ୍ତି। ହେ ମୋର ବନ୍ଧୁଗଣ, ଆପଣମାନଙ୍କର ପାଳକ ହୋଇଥିବା ଯୋଗୁଁ ମୋତେ ଏହା କହିବାକୁ ଦିଅନ୍ତୁ, ଯେଉଁ ସୁଯୋଗର ଅଧୀନରେ ଥାଇ ଆପଣମାନେ ଜୀବନଯାପନ କରୁଅଛନ୍ତି ତାହାକୁ ଆପଣମାନେ ଆଦୌ ହୃଦୟଙ୍ଗମ କରନ୍ତି ନାହିଁ। ଆପଣମାନେ ସେପରି ହୃଦୟଙ୍ଗମ କରନ୍ତି ନାହିଁ। ଅନେକ ମହାନ ବ୍ୟକ୍ତି ଉଦିତ ହୋଇଅଛନ୍ତି, ଅନେକ ସାଧୁ ଜନ୍ମି ଅଛନ୍ତି, ପୁଣି ଏପରି ଅନେକ ପବିତ୍ର ଜଳ ସୁଦ୍ଧା ବାହାରି ଅଛନ୍ତି, ଯେଉଁମାନେ ବିଗତ ବର୍ଷ ଗୁଡାକରେ ଥିଲେ, ଯେଉଁ ଘଡ଼ିରେ ଆମମାନେ ବାସ କରି ରହିଅଛୁ, ସେହି ଦିନ ମାନଙ୍କରେ ଜୀବିତ ରହିବା ନିମନ୍ତେ ଅନେକ ଆତ୍ମିକ ଜନ ବହୁ ଆକାଂକ୍ଷିତ ଥିଲେ। ତେଣୁ ଆସନ୍ତୁ ମୁଁ ଆଉ ଆପଣମାନେ ଏହାର ସୁଯୋଗଟିକୁ ଗ୍ରହଣ କରିନେଉ। ଅଧିକ ଆଉ କଣ ପାଇବା ନିମନ୍ତେ ଆମମାନେ ଚାହିଁ ରହିଅଛୁ? ଏହା ଉତ୍ତରେ ଆମମାନେ ଅଧିକ କଣ ବା କରିପାରୁ? ଆମମାନେ କେଉଁ ଆଡ଼କୁ ଅଗ୍ରସର କରୁଅଛୁ? କଣ ଘଟଣା ସତେ ଘଟିବାକୁ ଯାଉଅଛି। ଯେ କୌଣସି ସ୍ଥାନକୁ ଆମମାନଙ୍କୁ ଦିନେ ନା ଦିନେ ଯିବାକୁ ହିଁ ଅଛି। ଏଇ ଜଗତ ପୃଷ୍ଠରେ ଆପଣ ମାନଙ୍କୁ ଚିରଦିନ ପାଇଁ ରହିବାର ନାହିଁ, ଆପଣମାନେ ରହିପାରନ୍ତି ନାହିଁ। ଆପଣମାନେ ନିଜ ବଗିଚାରେ ଘାସ କାଟି ନେଇ ପାରନ୍ତି, ପରବର୍ତ୍ତୀ ସପ୍ତାହରେ ଏହାକୁ କାଟିବାକୁ ପୁରସ୍ତ ଆବଶ୍ୟକ ପଡେ ଓ ସେହି ସମୟ ପୂର୍ବେ ଦୁଇଥର ସମ୍ଭବତଃ କାଟିବାକୁ ପଡିଥାଏ। ଆପଣମାନେ ନିଜ ନିଜର ସନ୍ତାନଗଣଙ୍କୁ ପ୍ରତିପାଳନ କରନ୍ତି, ଆପଣମାନେ ମଧ୍ୟାହ୍ନ କାଳରେ ସେମାନଙ୍କୁ ଭୋଜନ ଦିଅନ୍ତି, ପୁଣି ପ୍ରାତଃ କାଳର ଭୋଜନ ସମୟରେ ସେମାନେ ଆଉ ଥରେ କ୍ଷୀରିତ ହୁଅନ୍ତି, ରାତ୍ରି କାଳରେ ଆପଣମାନେ ସେମାନଙ୍କୁ ଭୋଜନ କରାନ୍ତି, ପୁଣି ପରବର୍ତ୍ତୀ ସକାଳ ବେଳା ସେମାନେ ପୁନଶ୍ଚ କ୍ଷୀରିତ ହୁଅନ୍ତି। ଆପଣମାନେ ସେମାନଙ୍କୁ ହଳେ ଜୋତା କିଣି ଦିଅନ୍ତି, ଆଉ ତାହା ଯଦି ମୋ ପରି ଜୋତା ହଳେ ହୋଇଥାଏ ତେବେ ଦୁଇ କିମ୍ବା ତିନି ମାସ ଉତ୍ତରେ ଆପଣମାନଙ୍କୁ ଆଉ ହଳେ ନୂଆ ଜୋତା ସେମାନଙ୍କୁ କିଣିକରି ଦେବାକୁ ପଡେ। ଏ ମାସରେ ଆପଣମାନେ ସେମାନଙ୍କୁ କେତେକ ନୂତନ ବସ୍ତ୍ର କିଣିକରି ଦିଅନ୍ତି, ତତ୍ପରେ ଦୁଇ ତିନି ମାସ ପରେ ଆପଣମାନଙ୍କୁ ପୁନଶ୍ଚ ନୂତନ ବସ୍ତ୍ର କିଣିବାକୁ ପଡେ। ବୁଝନ୍ତି ତ, କୌଣସି ବସ୍ତୁ ଆଦୌ ଚିରସ୍ଥାୟୀ ନୁହେଁ, କୌଣସି ବସ୍ତୁ ସବୁଦିନ ପାଇଁ ସ୍ଥାୟୀ ହୋଇ ରହେ ନାହିଁ। ଏପରି କୌଣସି ବସ୍ତୁ ନାହିଁ ଯାହାକି ସବୁଦିନ ପାଇଁ ରହିପାରେ। ଜଗତର ବୃଥା ସମ୍ପଦ ଗୁଡା ପ୍ରତି ନ ହୁଅ ଆସକ୍ତ, ଯାହା ଶୀଘ୍ର ନାଶ ହୁଏ। ଅନନ୍ତ କାଳ ସ୍ଥାୟୀ ବିଷୟ ପ୍ରତି ନିଜର ଆଶା ବାନ୍ଧି ଥାଅ, ସେଗୁଡାକ ଅଟେ ଚିରସ୍ଥାୟୀ। ସମୟ ଯଥାଶୀଘ୍ର ଯାଉଅଛି ବିତି ନୁହେଁ, କୌଣସି ବିଷୟ ସଦାକାଳ ସ୍ଥାୟୀ। ସ୍ୱର୍ଗୀୟ ବିଷୟ ପ୍ରତି ନିଜର ଆଶାକୁ ବାନ୍ଧି ଥାଅ, ଈଶ୍ୱରଙ୍କ ଚିରସ୍ଥାୟୀ ହସ୍ତକୁ ଧରିଥାଅ। ନିଜ ନିଜର ମସ୍ତକକୁ ଆମମାନେ ଏତେବେଳେ ଅବନତ କରୁ, ଯଦି ଅଦ୍ୟାବଧି ତାଙ୍କର ହସ୍ତକୁ ଆପଣମାନେ ଆଦୌ ଧରି ନାହାନ୍ତି ତେବେ ଏହାର ସମୀପକୁ ଆପଣମାନେ କି ଆସିବେ ନାହିଁ। ରେ ଛୋଟ ଝିଅ, ତୁ ଏକ ସୁନ୍ଦର ଛୋଟ ତରୁଣୀ ଅଟୁ। ତୋର ଟିକି ଟିକି କେଶ ଗୁଡାକ ଖୁବ ସୁନ୍ଦର ଅଟେ। ତୋର ଛୋଟ ଗାଲଦ୍ୱୟ ଗୋଲାପୀ ଅଟେ। ମାତ୍ର ତୋତେ ଜଣା କି ଏହା କେବଳ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥାୟୀ ହୋଇ ରହିବ, ତତ୍ପରେ ସବୁକିଛି ସୁନ୍ଦରତା ମଳିନ ପଡିଯିବ। ଆପଣମାନେ କିପରି ଭାବରେ ଏ କଥାକୁ ବୁଝିପାରିବେ ଯେ ପରବର୍ତ୍ତୀ ସପ୍ତାହରେ ସେହି ସୁନ୍ଦର ଛୋଟ ଗୋଲାପୀ ଗାଲକୁ ଆଉ ଶରୀରକୁ କୀଟ ଗୁଡାକ କବରରେ ଖାଇଯିବେ ନାହିଁ ବୋଲି? ଆହେ ଯୁବକ ଭାଇ, ତୁମ୍ଭେ ତ ଖୁବ୍ ବଳିଷ୍ଠ ଅଟ। ତୁମ୍ଭ ପାଖରେ ମୋଟା ସୋଟା ବଡ ମାଂସପେଶୀ ରହିଛି। ତୁମେ ମହାନ ଅଭିଳାଷା ଗୁଡିକୁ ସଜାଇ ରଖିଅଛ, କିନ୍ତୁ କିଛି କ୍ଷଣ ଉତ୍ତାରେ କେବଳ ଆସନ୍ତାକାଲିର ଅବସରରେ ସେହି ସୁନ୍ଦର କୁଞ୍ଚୁ କୁଞ୍ଚିଆ କେଶ ଝଡି ପଡିବ। ପୁଣି ବାକି ଯାହା କିଛି କେଶ ରହିଯିବ ସେସବୁ ଧୂସର ପଡିଯିବ। ସେହି ବଳିଷ୍ଠ ପ୍ରଶସ୍ତ କାନ୍ଧ ଦ୍ୱୟ ନିସ୍ତେଜ ହୋଇ ଦୁର୍ବଳ ପଡିଯିବ। ତତ୍ପରେ କୀଟ ଗୁଡାକ ହସ୍ତ ଗୁଡାକୁ ପୁଣି ମାଂସ ଗୁଡାକୁ ଖାଇଯିବେ, ସେଗୁଡାକ ତୁମକୁ ଧୂଳିରେ ମିଶାଇ ଦେବେ। ବହୁଧା ଦୃଶ୍ୟକୁ ମୁଁ ଦେଖିଅଛି। ସେବା ମନ୍ତ୍ର ଉପରେ ଥାଇ ବିଗତ ପ୍ରାୟ 31 ବର୍ଷ ଧରି ମୁଁ ସେଗୁଡାକୁ ଦେଖି ଆସିଅଛି। ମୁଁ ଦୁଃଖପୂର୍ଣ୍ଣ ଘଟଣା ଗୁଡାକୁ ଦେଖିଅଛି, ମୁଁ ଆନନ୍ଦରେ ଭରପୁର ତେଜପୂର୍ଣ୍ଣ ଦୃଶ୍ୟ ଗୁଡାକୁ ଦେଖିସାରିଅଛି। ମୋର ଜୀବନ କାଳ ମଧ୍ୟରେ ସବୁଠାରୁ ଦୁଃଖଦ ଦୃଶ୍ୟ ଯାହାକୁ ମୁଁ ଦେଖିଅଛି ତାହା ଏହି, ଯେତେ ଅଧିକ ରୂପେ କ୍ଷୀରିତ ପିଲାଙ୍କୁ ରାସ୍ତାଧାରରେ କ୍ଷୁଧାତୁର ଅବସ୍ଥାରେ ଦେଖିଛି, ସେତିକିଟା ଅଧିକ ମାତାଗଣଙ୍କୁ ସୁଦ୍ଧା ଓଳିଏ ଭୋଜନ ପାଇଁ ଭିକ୍ଷାବୃତ୍ତି କରୁଥିବାର ମୁଁ ଦେଖିଅଛି। ଆହୁରି ଅଧିକ ଦୁଃଖଦ ଘଟଣା ଯାହାକୁ ମୁଁ କଦାପି ଦେଖିଅଛି ତାହା ଜଣେ ବ୍ୟକ୍ତିଙ୍କୁ, କେହି ଜଣେ ମନୁଷ୍ୟଙ୍କୁ ଯାହାକୁ ଈଶ୍ୱରଙ୍କ ଜଣେ ସନ୍ତାନ ହେବାଟା ଉଚିତ ବିଷୟ ଥିଲା, ସେ ପରମେଶ୍ୱରଙ୍କୁ ନ ଚିହ୍ନି ନ ଜାଣି ମୃତ୍ୟୁବରଣ କରୁଛନ୍ତି। କେହି ଜଣେ ନାରୀଙ୍କୁ ଏହି ଉପାସନାଳୟରେ ଠିଆ ହୋଇଥିବା ଅବସ୍ଥାରେ ଏକଦା ମୋତେ ପରିହାସ କରୁଥିବା ବିଷୟକୁ ମୁଁ ମନେ ପକାଏ। ସେ କହିଥିଲେ ଯେଉଁ ଧର୍ମ ବିଶ୍ୱାସକୁ ସେ ଲାଭ କରିଛନ୍ତି ତାହାକୁ ମୋର ଗୋରୁକୁ ସୁଦ୍ଧା ମୁଁ କଦାପି ଶୁଣାଇବି ନାହିଁ। ଏହାର ଠିକ 1 ଘଣ୍ଟା ପରେ ମୁଁ ଚିକିତ୍ସାଳୟକୁ ଡକାଯାଇଥିଲି। ଅତି ସୁନ୍ଦରୀ ନାରୀଟିଏ ପ୍ରାୟ 22 ବର୍ଷ ବୟସ୍କା ଥିଲେ ଆଉ ସେ ଚିତ୍କାର କରି କହୁଥିଲେ, ସେହି ପ୍ରଚାରକ ମହାଶୟଙ୍କୁ ଏଠାକୁ ଡାକି ଆଣ। ବିଶ୍ୱାସ ମତ ଅନୁସାରେ ସେ ଜଣେ କ୍ୟାଥୋଲିକ ସମ୍ପ୍ରଦାୟରୁ ଥିଲେ। ମୁଁ ଯେତେବେଳେ ସେଠାରେ ପହଞ୍ଚିଲି, ସେହି ବୃଦ୍ଧା ସେବିକା ମୋତେ କହିଥିଲେ, ଆପଣ ଖୁବ୍ ବିଳମ୍ବ କରି ପକାଇଲେ ଭାଇ ବ୍ରହ୍ମ, ଆପଣ ଖୁବ୍ ବିଳମ୍ବ କରି ପକାଇଲେ, ପ୍ରାୟ 5 ମିନିଟ୍ ପୂର୍ବରୁ ସେ ମୃତ୍ୟୁବରଣ କରିଛନ୍ତି। ମୁଁ ପଚାରିଲି, ତାଙ୍କୁ ମୁଁ ଟିକେ ଦେଖିପାରେ କି? କହିଥିଲେ ସେ ଆପଣଙ୍କ ସାକ୍ଷାତ ପାଇଁ ଖୁବ୍ ଚିତ୍କାର କରୁଥିଲେ, ତାଙ୍କ ଶେଷ ଶବ୍ଦ ଏହା ଥିଲା, ସେହି ପ୍ରଚାରକ ଭାଇ ବ୍ରହ୍ମଙ୍କୁ ଏଠାକୁ ଡକାଇ ଆଣନ୍ତୁ। ତାଙ୍କର ପତି ସେଠାରେ ଉପସ୍ଥିତ ଥାଇ ଚିତ୍କାର କରି କହୁଥିଲେ, ତାଙ୍କ ପାଇଁ ଥରେ ପ୍ରାର୍ଥନା କରି ଦିଅନ୍ତୁ, ତାଙ୍କ ପାଇଁ ଟିକେ ପ୍ରାର୍ଥନା କରି ଦିଅନ୍ତୁ। ମୁଁ କହିଥିଲି ସେପରି କରିବା ନିମନ୍ତେ ଅଧିକ ବିଳମ୍ବ ହୋଇସାରିଛି। ମୁଁ ଚାଦରଟିକୁ ଟାଣି ଘୋଷାରି ଆଣିଥିଲି। ତାହାର ବଡ଼ ବଡ଼ ଧୂସର ବର୍ଣ୍ଣର ଉଜ୍ଜଳ ଚକ୍ଷୁ ଥିଲା। ଖୁବ୍ ସୁନ୍ଦରୀ ନାରୀ ଥିଲେ, ତାହାର ସୁନ୍ଦର କେଶ ଥିଲା। ସେ ବହୁତ ଆକର୍ଷଣୀୟ ମହିଳା ଥିଲେ। ତାଙ୍କର ମୁଖମଣ୍ଡଳ କଳା ପଡ଼ିଯାଇଥିଲା, ଯେହେତୁ ସେ ଯନ୍ତ୍ରଣାରେ ଏପରି ଛଟପଟ ହୋଇଥିଲେ ଯେ ତାଙ୍କର ମୁଖମଣ୍ଡଳ ପୁରା କଳା ପଡ଼ିଯାଇଥିଲା। ତାଙ୍କର ଚକ୍ଷୁଦ୍ୱୟ ବାହାରକୁ ବାହାରି ପଡ଼ିଥିଲା। ଏହା ନିଶ୍ଚିତ ଯେ ତାଙ୍କର ନିତମ୍ବ ପୁଣି ଯକୃତଦ୍ୱୟ କାର୍ଯ୍ୟ କରିଥିଲେ, ଯାହାକି ପ୍ରତ୍ୟେକ କ୍ଷେତ୍ରରେ ସେହି ପ୍ରକାର ହୋଇଥାଏ ଯେତେବେଳେ କେହି ଜଣେ ମୃତ୍ୟୁବରଣ କରନ୍ତି। ଆଉ ସେହି ସ୍ଥାନରେ ସେ ଠିକ ସେପରି ଧରଣରେ ଥାଇ ମୃତ୍ୟୁବରଣ କରି ପଡି ରହିଥିଲେ। ତାଙ୍କର ମୁଖ ଖୋଲା ହୋଇ ରହିଥିଲା, ପୁଣି ତାଙ୍କର ଚକ୍ଷୁର ପତାଦ୍ୱୟ ତାଙ୍କର ଧୂସର ବର୍ଣ୍ଣର ଚକ୍ଷୁ ଯୋଡ଼ିକ ଅଧା ବନ୍ଦ କରି ରଖିଥିଲା। ମୁଁ ତ ସେପରି ଧରଣର ଦୃଶ୍ୟକୁ କଦାପି ଭୁଲି ପାରିବି ନାହିଁ। ସେତେବେଳେ ସେହି ଗୀତଟି ମୋର ସ୍ମରଣକୁ ଆସିଥିଲା। ଏହି ଜଗତର ବୃଥା ସମ୍ପଦ ଯୌବନ ସୁନ୍ଦରତା ଇତ୍ୟାଦିକୁ ଆଦୌ ଲାଳସା ନ କର। ପୋର୍ଟ ଫୁଲଟନରେ ଜନୈକ ମୃତ୍ୟୁମୁଖୀ ବ୍ୟକ୍ତିଙ୍କ ଅତି ନିକଟରେ ଏକଦା ମୁଁ ଠିଆ ହୋଇଥିଲି। ତାଙ୍କ ସେଜର ପାଖକୁ ଆସିବା ପାଇଁ ସେମାନେ ମୋତେ ଡାକିଥିଲେ। ପୁଣି ଏକଦା ଏହି ସ୍ଥାନରେ ଏକ ରାତ୍ରି କାଳରେ ବେଦୀ ସମୀପରେ ମୁଁ ତାଙ୍କ ପାଇଁ ପ୍ରାର୍ଥନା କରିଥିଲି। ସେ ଜଣେ ନାରୀଙ୍କ ଗଳାକୁ କୁଣ୍ଢାଇ ଧରିଥିଲେ। ମୁଁ କହିଥିଲି ସେହି ନାରୀଙ୍କୁ କୁଣ୍ଢାଇ ନ ଧରି ତାଙ୍କୁ ଛାଡି ଦିଅ। ସେ କହିଥିଲେ ମୁଁ ତାଙ୍କୁ ଈଶ୍ୱରଙ୍କ ଆଡକୁ କଢାଇ ନେଉଅଛି। ମୁଁ କହିଥିଲି ତାଙ୍କୁ କୁଣ୍ଢାଇ ଧରିବାକୁ ନିଜର ବାହୁକୁ ଘେରାଇ ରଖ ନାହିଁ। ସେପରି ଧରଣ ବ୍ୟବହାରକୁ ମୁଁ ଆଦୌ ବିଶ୍ୱାସ କରେ ନାହିଁ। ସେ ମୋ ଉପରେ ଭୀଷଣ ରାଗିଗଲେ, ଆଉ କବାଟ ପାଖରୁ ରାଗି ଚାଲିଗଲେ। ଏହାର ଠିକ କିଛି ଦିନ ଉତ୍ତାରେ ସେ ମୃତ୍ୟୁଶଯ୍ୟାରେ ପଡି ରହିଥିବା ସମୟରେ ମୁଁ ତାଙ୍କ ପାଖକୁ ଯାଇଥିଲି। ସେ ମୋ ଆଡକୁ ମୋର ମୁଖମଣ୍ଡଳ ଆଡକୁ ଚାହିଁ ଦେଖିଥିଲେ, ଆଉ କହିଥିଲେ ଭାଇ ବିଲ୍, ମୋ ପାଇଁ ପ୍ରାର୍ଥନା କରନ୍ତୁ ନାହିଁ, ମୁଁ ହଜି ସାରିଛି, ମୁଁ ନାଶ ହୋଇସାରିଛି। କହିଥିଲେ ପୂର୍ବେ ମୁଁ ଯାହା କିଛି ବହୁମୂଲ୍ୟ ସମ୍ପଦକୁ ଲାଭ କରିଥିଲି ସେହି ସବୁ ହଜି ଚୁର୍ମାର ହୋଇଯାଇଛି। ଏହି ସ୍ଥାନର ଅନତି ଦୂରରେ ସେଠାରେ ଏକ କୋଣରେ ମୁଁ ଠିଆ ହୋଇ ରହିଥିଲି। ଏକଦା ଜଣେକ ବ୍ୟକ୍ତି କୌଣସି ଅନ୍ୟ ଜଣେ ବ୍ୟକ୍ତିଙ୍କ ଶଯ୍ୟା ନିକଟରେ ଉପସ୍ଥିତ ରହିବାକୁ ମୋତେ ଡକାଇଥିଲେ, ଯେତେବେଳେ ସେ ମୃତ୍ୟୁମୁଖୀ ଥିଲେ। ସେ କହିଥିଲେ ମୁଁ ଅମୁକ ଅମୁକ ସେହି ଅନ୍ୟ ବିଷୟଟିକୁ ହାସଲ କରିବା ନିମନ୍ତେ ସର୍ବଦା ଇଚ୍ଛୁକ ଥିଲି। ଆଉ ସେ ଏପରି ମଧ୍ୟ କହିଥିଲେ, କିନ୍ତୁ ମୁଁ କଦାପି ଈଶ୍ୱରଙ୍କର ସେବା କରିନଥିଲି, ବହୁଧା ବେଦୀ ନିକଟକୁ ଯିବା ପାଇଁ ମୁଁ ପଛେଇଥିଲି। ସେ କହିଥିଲେ ଭାଇ ବ୍ରହ୍ମ, ଆପଣ ପ୍ରାର୍ଥନା କରନ୍ତୁ ଯେପରିକି ମୋର ଛୋଟ ଝିଅଟି ମୁଁ ଯାହା କିଛି କରିଥିଲି ତାହା ପାଇଁ ସେ ପ୍ରାୟଶ୍ଚିତ କରିପାରେ, ହୋଇପାରେ ସେ ପ୍ରଭୁଙ୍କ ନିମନ୍ତେ କିଛିଟା ସେବା କାର୍ଯ୍ୟକୁ କରିପାରେ। ମୁଁ କହିଥିଲି ହେ ଭାଇ, ତାହା ଶ୍ରେପକାର ଆଦୌ ହୋଇ ନପାରେ। ଯେ ସକଳ କାର୍ଯ୍ୟ ଆପଣଙ୍କୁ କରିବାକୁ ଥିଲା ସେହି ସବୁ ବିତି ସାରିଛି। ଓ ବୁଝନ୍ତି ତ, ଅନ୍ୟ ଜଣେ ବ୍ୟକ୍ତିଙ୍କ ଶଯ୍ୟା ନିକଟରେ ଠିଆ ହୋଇଥିଲି, ପୁଣି ତାଙ୍କୁ ଦୀର୍ଘ 24 ଘଣ୍ଟା ଧରି ଶୟତାନ ସଙ୍ଗେ ଯୁଦ୍ଧ କରୁଥିବାର ମୁଁ ଦେଖିଥିଲି। କହିଥିଲେ ଶୟତାନ ଜଞ୍ଜିର ଗୁଡାକୁ ଧରି ତାଙ୍କର ଶଯ୍ୟା ନିକଟରେ ଠିଆ ହୋଇଥିଲା, ପୁଣି ତହିଁରେ ତାଙ୍କର ଗଳାକୁ ଗୁଡାଇ ରଖିଥିଲା। କହିଥିଲା ମୋତେ ଧରିବା ନିମନ୍ତେ ସେମାନଙ୍କୁ ଆଦୌ ସୁଯୋଗ ଦିଅନ୍ତୁ ନାହିଁ। ଚିତ୍କାର କରି କହୁଥିଲେ ତାହାକୁ ଶଯ୍ୟାରେ ବାନ୍ଧି ପକାନ୍ତୁ। କହିଥିଲେ ସେହି ସ୍ଥାନରେ ସେ ଦଣ୍ଡାୟମାନ ତାହା ଆପଣ ଦେଖିପାରନ୍ତି ନାହିଁ କି? ସେ ମୋର ପଛେ ପଛେ ଗୋଡାଉଛି। ସେ ତ ଦୀର୍ଘ ଦିନ ଧରି ଈଶ୍ୱରଙ୍କୁ ପରିତ୍ୟାଗ କରିଦେଇଥିଲେ। ସେ ଈଶ୍ୱରଙ୍କ ଠାରୁ ବହୁ ଦୂରକୁ ଚାଲି ଯାଇଥିଲେ। ତାଙ୍କର ଅମାର ଗୁଡାକ ପାଳରେ ଗହମରେ ଜବରେ ଭରପୁର ଥିଲା। ତାଙ୍କ ପାଖରେ ବଳିଷ୍ଠ ତୀବ୍ର ଧବମାନ ଯୋଗ୍ୟ ଘୋଡ଼ା ଗୁଡାକ ଥିଲେ। ଏକ ବର୍ଷ ପୂର୍ବେ ସେ ପରମେଶ୍ୱରଙ୍କୁ ତାଙ୍କ ସମ୍ମୁଖରେ ଅଭିଶାପ ଦେଇଥିଲେ। ଆରାଧନାଳୟକୁ ଯାଉଥିବା ଯୋଗୁଁ ସେ ଆପଣ ପତ୍ନୀଙ୍କୁ ଥାପଡ଼ ମାରିଥିଲେ। ତତ୍ପରେ କଣ ଯେ ଘଟିଲା ସେ ବିଷୟକୁ ଆପଣମାନେ ଜାଣନ୍ତି କି? ତାଙ୍କର ଖଳା ଉପରେ ଚଡ଼କ ପଡିଥିଲା, ତାଙ୍କର ଘୋଡ଼ା ଗୁଡ଼ିକୁ ମାରି ପକାଇଥିଲା, ତାଙ୍କ ନଡ଼ା ଗୁଡ଼ିକୁ ଜାଳି ପକାଇଥିଲା। ତତ୍ପରେ ସେହି ବ୍ୟକ୍ତି ଜଣକ କୌଣସି ଏକ ବାତାଳାମୀ ବ୍ୟାଧିରେ ତାଙ୍କ ପାଖରୁ ଶୟତାନ ଗୁଡାକୁ ଦୂରେଇ ଦେବାର ଅବଚେଷ୍ଟାରେ ସଂଗ୍ରାମ କରି ସେହି ଅବସ୍ଥାରେ ମୃତ୍ୟୁବରଣ କରୁଥିଲେ। ପୁଣି ଅନ୍ୟ ଜଣେ ମୋହର ମିତ୍ର ଗୌରବଜନକ ଦୂରରେ ଦଣ୍ଡାୟମାନ ଥିଲେ। ସେ ମଧ୍ୟ ନିଜ ଜୀବନଯାତ୍ରାର ଶେଷ ପାବଥରେ ପଦାର୍ପଣ କରିଥିଲେ। ମୁଁ ପଚାରିଥିଲି, ପିତା ଆପଣ କଣ ଚାଲି ଯାଉଛନ୍ତି କି? କହିଥିଲେ ବିଲି, ଏହା ତାହା ହିଁ ଅଟେ। ମୁଁ ପଚାରିଥିଲି ଏହାର ଅନୁଭୂତିଟି କିପରି? ସେ କହିଥିଲେ ସବୁକିଛି ଦୃଶ୍ୟ ଖୁବ୍ ସୁନ୍ଦର, କହିଥିଲେ ମୋର ସମସ୍ତ ସନ୍ତାନ ମାନଙ୍କୁ ମୋ ବିଛଣା ନିକଟକୁ ନେଇ ଆସ। ସେ ଆପଣଙ୍କ ଦୁର୍ବଳ କ୍ଷୀଣ ହସ୍ତକୁ ନିଜ ପ୍ରତ୍ୟେକ ସନ୍ତାନଙ୍କ ଉପରେ ଥୋଇଥିଲେ ଆଉ ସେମାନଙ୍କୁ ଆଶୀର୍ବାଦ କରିଥିଲେ। ଆପଣଙ୍କ ଦୁଇ ପୁତ୍ରଙ୍କୁ ସେ କହିଥିଲେ ମୋର ଦୁଇ ହାତକୁ ଧର, ଉଭୟଟିକୁ ଉପରକୁ ଉଠାଅ, ଯେପରିକି ଜିହୋଶିଓ ଆଉ କାଲେବ କରିଥିଲେ ଠିକ ସେହିପରି ଭାବରେ। ସେ ଯେ କଣ କହିବାକୁ ଯାଉଅଛନ୍ତି ତାହାକୁ ଭାଳି ମୁଁ ବ୍ୟଗ୍ର ହୋଇପଡିଥିଲି। ସେ କହିଥିଲେ ସୌଭାଗ୍ୟ ଦିନ, ସୌଭାଗ୍ୟ ଦିନ, ଯେଣୁ ଯୀଶୁ କଲେ ମୋର ପାପ ଧୌତ, ପ୍ରାର୍ଥନାରେ ଜାଗି ରହିବାକୁ ଶିଖାଇଲି ସେ ଚିର ଆନନ୍ଦକୁ। ହେ ବନ୍ଧୁଗଣ, ଏହିସବୁ ଘଟଣାର କିଛିଟା ବିଷୟ ଆମମାନଙ୍କୁ ନିଶ୍ଚୟ ଭୋଗିବାକୁ ଅଛି। ଅନ୍ୟ କିଛି ନ ହୋଇ କେବଳ ସ୍ୱାଦିଷ୍ଟ ଭୋଜନ ଖାଦ୍ୟ ଭୋଜନ କରିବାକୁ, ସୁନ୍ଦର ଆକର୍ଷଣୀୟ ମୋଟର ଯାନଟିଏ ଚଳାଇବାକୁ, ପୁଣି ଆମମାନେ ହାସଲ କରିପାରିଲା ଭଳି ଉତ୍ତମ ବସ୍ତୁ ଗୁଡାକ ପ୍ରତି ଆମମାନେ ସମସ୍ତେ ପ୍ରାୟତଃ ଆକର୍ଷିତ। ମୁଁ ତ ସେଗୁଡାକ ନିମନ୍ତେ ଆଦୌ ଦୋଷୀ ବୋଲି କହିନଥାଏ, ତାହା ତ ଉତ୍ତମ ବିଷୟ ଅଟେ। ଆପଣମାନେ ଯେ ତାହା ହାସଲ କରନ୍ତୁ ସେ କଥା ଈଶ୍ୱର ଚାହାନ୍ତି। ଆମେମାନେ ଯେତେବେଳେ ଏହାକୁ ଗାନ କରୁ, ଆସନ୍ତୁ ନିଜ ନିଜର ହସ୍ତ ଉପରକୁ ଟେକିବା। ଆମ୍ଭେମାନେ ଯେତେବେଳେ ଠିଆ ହେଉ, ଆସନ୍ତୁ ପଛକୁ ବୁଲି ପଡିବା, ପୁଣି ଅନ୍ୟ ଜଣଙ୍କର ସହିତ ଏତେବେଳେ କରମର୍ଦ୍ଦନ କରିବା। ଅଧିକା କିଛି ସମୟ ପାଇଁ ଆମମାନେ ଉପାସନାଟିକୁ ଚଳାଇ ରଖିବାକୁ ଯାଉଅଛୁ, କିନ୍ତୁ ସେହି ଗୀତଟିର ଅନ୍ୟ ଏକ ପଦକୁ ଆମମାନେ ଗାନ କରିବାକୁ ଯିବା ଅବସରରେ ଆମେ ଯେ ପଛକୁ ବୁଲି ପଡୁ ତାହା ମୁଁ ଚାହେଁ। ତାଙ୍କ ନିମନ୍ତେ ଆପଣମାନେ ଆନନ୍ଦିତ ନୁହନ୍ତି କି? ତେବେ ଆମେନ୍ ବୋଲି କହନ୍ତୁ। ସେ ସମସ୍ତେ ଯେଉଁମାନେ ତାଙ୍କୁ ସ୍ନେହ କରନ୍ତି ସେମାନେ ପ୍ରଭୁଙ୍କର ମହିମା କର ଏପରି କହନ୍ତୁ। ସେହି ଚତୁଷ୍କୋଣ ସହରକୁ ଆପଣମାନେ ଯେ ଅଗ୍ରସର ହେଉଛନ୍ତି ସେ ବିଷୟକୁ ଯେଉଁମାନେ ବିଶ୍ୱାସ କରନ୍ତି ସେମାନେ ଉପରକୁ ହାତ ଉଠାନ୍ତୁ। ଆହେ ଆପଣଙ୍କ ଗୀତଟିର ସହିତ କେବଳ ଅଳ୍ପ ସମୟ ପାଇଁ
How does that go now? Lord has prepared for his own, where all the redeemed of all ages sing glory around the white throne. Sometimes I grow homesick for heaven, and the glory there shall be whole. What a joy!
ଆପଣମାନେ ତାହାକୁ ପସନ୍ଦ କରନ୍ତି ନାହିଁ କି?
Savior, I see in that view.
ଆପଣ ମାନେ ତାହାଙ୍କୁ ସ୍ନେହ କରନ୍ତି କି? ଆସନ୍ତା ରବିବାରର 9:30 ବେଳାକୁ ଆଦୌ ଭୁଲନ୍ତୁ ନାହିଁ। ତତ୍ପରେ ପ୍ରଭୁ ଯଦି ଇଚ୍ଛା କରୁଥାନ୍ତି ତେବେ ଆମେମାନେ ଯଥା ସମୟରେ ଶେଷ କରିଦେବାକୁ ଯତ୍ନ କରିବୁ। ପୀଡ଼ିତମାନଙ୍କ ନିମନ୍ତେ ପ୍ରାର୍ଥନାର ସମୟକୁ ଲାଭ କରିବୁ। ତେବେ ଆସନ୍ତା ରବିବାର 9:30 ସମୟକୁ ତାହା ଅଟେ। ଏହି ପଦଟିକୁ କେବଳ ଶ୍ରବଣ କରନ୍ତୁ। ବର୍ତ୍ତମାନ ଏହି ଉପାସନାର ସଭାଟିକୁ ମୁଁ ପାଳକ ନେଭିଲ ମହାଶୟଙ୍କ ହସ୍ତରେ ଏହି ଶେଷ ଶବ୍ଦ ଗୁଡ଼ାକ କହିବାକୁ, ପୁଣି ଯଦି ସେ ଅନ୍ୟ କିଛି ସୂଚନା ଦେବା ପାଇଁ ଚାହାନ୍ତି ତେବେ ତାହା ଦେବାକୁ ମୁଁ ଅର୍ପଣ କରୁଅଛି।